ବିଷୟରେ ପ୍ରଭୁ ଆମକୁ ଆଜି କହିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ,
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ,
जय जय श्री प्रभुपाद की
जय,
गुरु महाराज की
जय,
अनंत कोटि भक्त वृंद की
जय,
गौर प्रेमानंद
ଜୀବନରେ ଦରକାର କଣ କୃଷ୍ଣ ଭକ୍ତି ଯୋଉ ଦରକାର ଜୀବନରେ କୃଷ୍ଣ ପ୍ରେମ ଏଇ ପ୍ରେମ ଶବ୍ଦଟା ପ୍ରେମ ଶବ୍ଦ ଜଗତର ଶବ୍ଦ ନୁହେଁ ଏଇ ଜଗତରେ ପ୍ରେମ ଶବ୍ଦ ନାହିଁ ଭଲ ପାଇବା ଶବ୍ଦ ଏଇ ଜଗତରେ ନାହିଁ ଏଇଟା ହେଉଛି କାମ ଏଇ ଜଗତରେ କାମ ସମ୍ବନ୍ଧ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତି କିଛି ଜାଗତିକ ସ୍ୱାର୍ଥ ପାଇଁ ସେଥିପାଇଁ ଭଗବାନଙ୍କୁ ଯୋଉ ଭଲ ପାଇବାଟାକୁ ସେଇଟା କହିଯାଏ ପ୍ରେମ କାହିଁକିନା ପ୍ରେମର କେବେ କ'ଣ ହୁଏ ବିଚ୍ଛେଦ ନାହିଁ ପ୍ରେମର କେବେ ବିନାଶ ନାହିଁ ଆମର ଜଗତରେ କିଏ କାହାକୁ ପ୍ରେମ କଲେ କ'ଣ ହେଉଛି କିଛି ଦିନ ହେଉଛି ପୁଣି ତାପରେ ନଷ୍ଟ ହେଇଯାଉଛି ସେଇଟା ଲଷ୍ଟ କୁହାଯାଏ ଲଭ୍ ଆଉ ଲଷ୍ଟ ଏ ଜଗତରେ ଲଷ୍ଟ ସେ ଜଗତରେ ଲଭ୍ ଭଗବତ ଧାମରେ ଭଗବାନଙ୍କୁ ଯୋଉଟା ଭଲ ପାଇବାଟା ହେଉଛି ଲଭ୍ ଆଉ ନହେଲେ ଏ ଜଗତରେ ଯୋଉଟା ଏଇଟା ଲଷ୍ଟ କୁହାଯାଏ ତେଣୁକରି ଏଇ ସେଇ ଭଗବାନଙ୍କୁ ଭଲ ପାଇବା ପାଇଁ ଶ୍ରଦ୍ଧା ଦରକାର ଭକ୍ତିର ଫାଷ୍ଟ ଷ୍ଟେଜ୍ ହେଉଛି ଅଧୁ ଶ୍ରଦ୍ଧା ତତ ସାଧୁ ସଙ୍ଗ ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ ଏଭଳିଆ ସ୍ତର ଦେଇକି ଯିବା ପାଇଁ ପଡ଼େ ଫାଷ୍ଟ ହେଉଛି ଶ୍ରଦ୍ଧା ଏ ଶ୍ରଦ୍ଧା ହେଉଛି ଦୁଇ ପ୍ରକାର ତ ଗୋଟେ ହେଉଛି ଲୌକିକ ଶ୍ରଦ୍ଧା ଆଉ ଗୋଟେ ହେଉଛି ଶାସ୍ତ୍ରୀୟ ଶ୍ରଦ୍ଧା। ଆମେ ଯେତେବେଳେ ଶାସ୍ତ୍ର ପଢ଼ିବା, ଶାସ୍ତ୍ର ପଢ଼ିଲେ ଆମର କ'ଣ ହବ, ଶ୍ରଦ୍ଧା ଜନ୍ମିବ ଧୀରେ 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 ଶାସ୍ତ୍ର ପ୍ରତି ଏହା ଭଗବାନ ଏହା କହିଛନ୍ତି ସେୟା କହିଛନ୍ତି ଏହି ଶାସ୍ତ୍ରରେ ଏହା ଦେଇଛି, ଆମର କିଛି ଜ୍ଞାନ ବଢ଼ିବ। ଯେମିତି ଆମେ ବହି ପଢ଼ିଲେ, ବହି ପଢ଼ିଲେ ଆମର ବହି ପଢ଼ୁଛନ୍ତି ବହୁରୁ ବହୁ ଜିନିଷ ଜାଣନ୍ତି, କିନ୍ତୁ ଫାଷ୍ଟ ଲୋକଙ୍କର ଶାସ୍ତ୍ର ପ୍ରତି ଶ୍ରଦ୍ଧା ନଥାଏ। କିଏ ଶାସ୍ତ୍ର ଫାଷ୍ଟ ଖୋଲିକି ପଢେ, ପଢେ କି ପଢେନି? ସେଥିପାଇଁ ଆଗେ ଲୌକିକ ଶ୍ରଦ୍ଧା, କୌଣସି ସାଧୁ ବା କାହୁ କୌଣସି ଭକ୍ତଙ୍କ ଦ୍ୱାରା ବା କୌଣସି ବ୍ୟକ୍ତିକୁ ଯେତେବେଳେ ଭଗବାନଙ୍କ ସମ୍ବନ୍ଧରେ ଶୁଣିବା, ସେତେବେଳେ ଏଇ ଶ୍ରଦ୍ଧାଟା ହବ ଶାସ୍ତ୍ରୀୟ ଶ୍ରଦ୍ଧା। ବୁଝିପାରୁଛନ୍ତି ନା? କିଏ ଶ୍ରଦ୍ଧା? ଶାସ୍ତ୍ରୀୟ ଶ୍ରଦ୍ଧା। କିନ୍ତୁ ଶାସ୍ତ୍ରୀୟ ଶ୍ରଦ୍ଧାଟା ସବୁଦିନ ରହେ ନା, କାହିଁକି ନା ଯେପର୍ଯ୍ୟନ୍ତ ନାଇଁ ସରି ଲୌକିକ ଶ୍ରଦ୍ଧାଟା ସବୁଦିନ ସମାନ ରହେ ନା। ତେଣୁକରି କ'ଣ କରାଯାଏ, ଯେମିତି ମୁଁ ଆପଣମାନଙ୍କୁ ଆଜି ଶାସ୍ତ୍ର ସମ୍ବନ୍ଧରେ ବହୁତ କଥା କହୁଛି, କହୁଛି ନା, ଯଦି ମୁଁ ଆପଣଙ୍କୁ ଯେତେବେଳେ ଶାସ୍ତ୍ରୀୟ ଶ୍ରଦ୍ଧା ନାଇଁ ଫାଷ୍ଟ ଲୌକିକ ଶ୍ରଦ୍ଧା ହୁଏ, ଏ ଲୌକିକ ଶ୍ରଦ୍ଧାଟା କ'ଣ ହୁଏ ନା, ମୁଁ ଆପଣମାନଙ୍କୁ ଆଜି ଏ କଥା କହିଛି, କିନ୍ତୁ କାଲି ଯଦି ମୋ ଭିତରେ କିଛି ମୁଁ ଯେଉଁ ଯେଉଁ କଥାଗୁଡ଼ା ଆପଣମାନଙ୍କୁ କହିଛି ସେଇ କଥାରେ ଯଦି ମୋର ବେଳେବେଳେ କ'ଣ ହୁଏ, ମୁଁ ସେଇ ଆଚରଣ କରୁନଥିବି, କିନ୍ତୁ ଆପଣମାନଙ୍କୁ କହୁଥିବି ଗୀତା ପଢ଼, ଭାଗବତ ପଢ଼, ଭକ୍ତ ହୁଅ, ଏହା କର ସେୟା କର, ମାଛ ମାଂସ ଛାଡ଼, ମୁଁ କହୁଥିବି, କିନ୍ତୁ ମୁଁ ଯଦି ଆଚରଣ କରୁ ମୁଁ ସେଇଟା ଆଚରଣ କରୁନଥିବି, ମୋ ପ୍ରତି ଆପଣମାନଙ୍କ ଶ୍ରଦ୍ଧା ରହିବ କି ରହିବ? ଯେମିତି ଏତେ ବାବାମାନେ ସବୁ ଭଗବାନ ହେଇଯାଇଥିଲେ, ଇଏ କରିଥିଲେ, ଆଜି ତାଙ୍କ ରସ ଧରା ପଡ଼ିଲା ବେଳେ ଲୋକ ତାଙ୍କ ପ୍ରତି ଆଉ ଶ୍ରଦ୍ଧା ରହିଲା? ଏଇଟା ସେମାନଙ୍କର ଶାସ୍ତ୍ର ପ୍ରତି ଶ୍ରଦ୍ଧା ଥିଲା କି? ଲୌକିକ ଲୋକଟାକୁ ଦେଖିକି ଶ୍ରଦ୍ଧା, କିନ୍ତୁ ଫାଷ୍ଟ ଶ୍ରଦ୍ଧା ଜନ୍ମେ ବ୍ୟକ୍ତିକୁ ଦେଖିକି, ସିଏ କହେ ଯେ ଶାସ୍ତ୍ର ପ୍ରତି ଏହା ଆଚରଣ କର ସେୟା କର, କିନ୍ତୁ ସବୁବେଳେ ଆମେ କ'ଣ କହୁ ନା, ଶାସ୍ତ୍ର ପ୍ରତି କେମିତି ଶ୍ରଦ୍ଧାଟା ବଢ଼ିବ, ଶାସ୍ତ୍ର କଥା କହୁ, ଭଗବାନଙ୍କ କଥା କହିଲେ କ'ଣ ହୁଏ, ଯେତେବେଳେ ଜଣେ ଶାସ୍ତ୍ର ପଢ଼ିବ, ଶାସ୍ତ୍ର ପଢ଼ିବା ଦ୍ୱାରା କ'ଣ ହବ, ଶାସ୍ତ୍ର ପ୍ରତି ତାର ଶ୍ରଦ୍ଧା ଜନ୍ମ। ଆଜି ଯେତେବେଳେ ଶାସ୍ତ୍ରରେ ପଢି ନବ ଏ ଜିନିଷ ଶାସ୍ତ୍ରରେ କୁହାହେଇଛି ମୋତେ ମାନି ନେବା ଉଚିତ, ସେତେବେଳେ ଲୋକଟା ଯଦି ଫଳଦାନ ବି ହେଇଯାଏ, ପତିତ ହେଇଯାଏ, ସେତେବେଳେ ଲୋକ ଯିଏ ଶାସ୍ତ୍ର ପଢ଼ିଥିବ ସିଏ କେବେ ଆଉ ଭଗବାନଙ୍କୁ ବା ସେ ଇଏକୁ ଛାଡ଼ିବନି, ଛାଡ଼ିବ କି? ଛାଡ଼ିବ। ସେତେ ଶ୍ରଦ୍ଧା ଦୁଇ ପ୍ରକାର। ଏଇଲେ ଆପଣମାନେ ଯେଉଁ ଆସୁଛନ୍ତି, ସେତେବେଳେ 9 ସପ୍ତାହ ହେଇଗଲାଣି ଆମର, କିନ୍ତୁ ମାନେ ଆମ ସମସ୍ତଙ୍କର ଭଲ ପାଇବାରେ ଆସୁ ଆସୁଛନ୍ତି ନା, ସେଥିପାଇଁ ଫାର୍ଷ୍ଟ ଟାଇମ୍ ଦରକାର ଭକ୍ତ ସହିତ ଗୋଟେ ଶ୍ରଦ୍ଧା ସମ୍ପର୍କ, ଭଲ ପାଇବାର ସମ୍ପର୍କରେ ଆମେ ବଢ଼ିବା, କିନ୍ତୁ ଏଠି ଯେତେବେଳେ ଆସିବା ଶାସ୍ତ୍ର କଥା କହିବା, ଶାସ୍ତ୍ର ପ୍ରତି ଭକ୍ତଙ୍କର ଶ୍ରଦ୍ଧା ବଢ଼ିବ। ଯାଇ ଖାଲି ଭଲ ପାଇବାରେ ଯିଏ ଆସୁଥିବେ, ଶାସ୍ତ୍ର ପ୍ରତି ଏଇ କଥା ଯାହା କୁହାହଉଛି ସେଇ ଶାସ୍ତ୍ର ପ୍ରତି ଯଦି ଶ୍ରଦ୍ଧା ନ ଜନ୍ମିବ, ତ ଆମମାନଙ୍କ ଭିତରେ କେତେବେଳେ ଟିକେ ମନମାଳିନ ହେଇଯାଏ, ସେ ସେଠିକି ଯାଉଛି ମୋର ଯିବିନି, ଏ ହବ ନା ନାଇଁ, ନାଇଁ ହଁ ମୁଁ ଯିବିନି, ସେ ଏଇଆ ମୋତେ ମିସ୍ବିହେଭିଅର୍ କରୁଛି, ସେ ଏହା କରୁଛି ବୋଲି, ଆଉ ଏଇଟା ଶାସ୍ତ୍ର ଶ୍ରଦ୍ଧା ହେଇନି, ତାର ଲୋକ ଦେଖାଣିଆ ଶ୍ରଦ୍ଧା, ଏଇଟା ତାର ପ୍ରକୃତ ଶ୍ରଦ୍ଧା ନୁହେଁ, ଏଇ ଶ୍ରଦ୍ଧାରେ ସେ ଭଗବଦ୍ଧାମ ଯାଇପାରିବୁନି, ଏଇଟା ଲୋକ ଦେଖାଣିଆ ବା ଲୌକିକ ଶ୍ରଦ୍ଧା କୁହାଯାଏ, ସେଥିପାଇଁ ଶାସ୍ତ୍ରରେ ପୁରା ଦୃଢ଼ ଶ୍ରଦ୍ଧା ରହିଛି। ତେଣୁକରି ସମସ୍ତ ଅନୁରୋଧ, ଆମେ ବି କେତେବେଳେ ଯଦି କିଛି ଆପଣମାନଙ୍କୁ ଗାଇଡ଼ କରୁଛୁ, ଭୁଲ ବ୍ୟବହାର ଚାଲିଚଳନ କୌଣସି କିଛି ଭୁଲ କହିବି ଦଉ, ତାହେଲେ ମନେ କରିବେ ନାହିଁ, ମନେ କରିବେ ହ୍ୟା ପ୍ରଭୁ ଏହା ମୋତେ କହିଥିଲେ ମୁଁ ଆଉ ଯିବିନି ସେ ଯାଉ, ଏହି ଶ୍ରଦ୍ଧା ଯେମିତି ନରିବେ ଭଗବାନ ପ୍ରତି ଶାସ୍ତ୍ର ପ୍ରତି ଯେମିତି ଦୃଢ଼ ଶ୍ରଦ୍ଧା, ଏଇଟା ହେଉଛି ମୁଖ୍ୟ। ଆଉ ଯେହେତୁ ପ୍ରଭୁ ଆଜି କହୁଛନ୍ତି କ'ଣ ବିଷୟ ମୋତେ, କାଲି ସୁଧୀର ପ୍ରଭୁ କହୁଥିଲେ ତୁ ଆମର କାଲି ରହିବାରେ ସକାଳେ ମୁଁ କହିଲି, ତ ଏମିତି ବାଲେଶ୍ୱରରେ ମୋର ଅର୍ଜେଣ୍ଟ ମିଟିଂ ଅଛି, 9ଟାରେ ମୁଁ ପଳେଇବି, କିନ୍ତୁ ଯାହା ଆପଣମାନଙ୍କ କୃପା ଆଶୀର୍ବାଦ ମୋ ପ୍ରତି ସୌଭାଗ୍ୟ କ୍ରମେ ମୁଁ ରହିଯାଇଛି ଆପଣମାନଙ୍କୁ ଦର୍ଶନ ପାଇବା ପାଇଁ, ତ ସେଥିପାଇଁ କଥା ହେଉଛି କ'ଣ କ'ଣ ବିଷୟ ହବ, ଆତ୍ମା ଆଉ ଶରୀର, ଶରୀର ଏଇଟା ନୂଆ କଥା ନା ପୁରୁଣା କଥା, ସବୁବେଳେ ହଉଛି କମ ବେଶୀ, କାହିଁକିନା ଦେହ ଆତ୍ମା ସମ୍ପର୍କ ଛାଡ଼ିଦେଲେ କିଛି କଥା ଆଲୋଚନା ଆଉ ଆସିପାରିବନି, ତେଣୁକରି ଯଦିଓ ଶାସ୍ତ୍ର ପ୍ରଥମ କଥା ଯେ ଦେହ ଆତ୍ମା ସମ୍ବନ୍ଧରେ ସମ୍ପର୍କ ବା ପାର୍ଥକ୍ୟ ଜାଣିବା ଏଇଟା ନୂଆ ନୁହେଁ, ସବୁ କ୍ଲାସରେ ଆମର ଆଲୋଚନା ହଉଛି, ତାପରେ ବି ଏଇଟା ତ କଥା ହୁଏ ତ ନୂଆ ଏଇ କ୍ଲାସ ପାଇଁ, କିନ୍ତୁ ଏଇଟା ବିଷୟଟା ହଉଛି ବହୁତ ପୁରୁଣା, ହେଲା ସମସ୍ତେ ଜାଣିଛନ୍ତି, ଯେହେତୁ ଜାଣିଛନ୍ତି, କିନ୍ତୁ ଏହା ମଣିଷ ଜୀବନରେ ଏଇଟା ଗୋଟେ କଥା ହଉଛି, ଦେହ ଆତ୍ମା ଭିତରେ ଯେ ପାର୍ଥକ୍ୟଟାକୁ ପ୍ରକୃତରେ ବୁଝି ନେଇପାରିବ, ତା ପାଇଁ ସେଦିନ ତ ତାର ଆଧ୍ୟାତ୍ମିକ ଜୀବନ ତାର ଉଚ୍ଚସ୍ତରକୁ ଯିବ। ଆମେ ଦେହ ଆତ୍ମା ମଧ୍ୟରେ ଯେଉଁ ପାର୍ଥକ୍ୟ ଆମେ କେହି ବି ଭଲରେ ବୁଝି ଉଠିପାରୁନାହୁଁ, କେହି ବି ବୁଝିପାରୁନାହୁଁ, କାହିଁକି ବୁଝିପାରୁନାହାନ୍ତି, ଏତେ ସମ୍ପର୍କ ରହିଛି ତା ଭିତରେ ଉଭୟ ଦୁଇ ଦେହ ଆମ ଆତ୍ମା ମଧ୍ୟରେ। ତ ବହୁତ କଷ୍ଟ ଯେ ଏଇ ସମ୍ପର୍କକୁ ଛିନ୍ନ କରିବା, କାହିଁକି ଦେହ ଗୋଟେ ଅଲଗା ବସ୍ତୁ, ଆତ୍ମା ଗୋଟେ ଅଲଗା ବସ୍ତୁ, ଏ ନା ଦୁଇଟା ସାରା ଗୋଟିଏ କି ଅଲଗା ନା ଏକା
ଅଲଗା,
ଯେହେତୁ ଅଲଗା କିନ୍ତୁ ସବୁ ମିଶିକି ଗୋଟେ ଜାଗାରେ ଅଛି। କେବଳ ଯେମିତି କ୍ଷୀର ସାଙ୍ଗରେ ପାଣି ମିଶେଇ ଦିଆଯାଏ, ଅଲଗା କରିହବ, ଅଲଗା କରିହବ କି? କ୍ଷୀର ପାଣି ଯେମିତି ଏକାଠି ମିଶିଗଲେ ଏତେ, କିନ୍ତୁ କ୍ଷୀର ଅଲଗା ପାଣି ଅଲଗା ହା ନା। ଆପଣ ଯେତେବେଳେ ଚୁଲିରେ ବସେଇ ଦେବେ, କ୍ଷୀରଟା ସବୁ ରହିଯିବ ଆଉ ପାଣିଟା ଭଲ, ଖାଲି ପାଣି ଆପଣ କଡ଼େଇରେ ବସେଇବେ ଗ୍ୟାସରେ ଜଳେଇବେ, ରହିବ ଲାଷ୍ଟରେ କ'ଣ କିଛି ଥିବ? କିନ୍ତୁ ଆପଣ କ୍ଷୀରକୁ ପାଣିରେ ଚୁଲିରେ ବସାନ୍ତୁ, ଫୁଟାନ୍ତୁ, ଲାଷ୍ଟରେ କ'ଣ ରାବିଡ଼ି ବାହାରିବ ନା ବାହାରିବ ନା ନାହିଁ? ଦେଖିବାକୁ ପାଣି ଭଳିଆ କିନ୍ତୁ ତା ଭିତରେ କିଛି ରହିଛି, ସେଥିପାଇଁ ଅଲଗା ହେଇଯିବ ସେତେବେଳେ। ଯେ ଭାଇ ହଂସକୁ ରାଜହଂସ ଅଛି, ରାଜହଂସ କ'ଣ କରିବ? କ୍ଷୀର ପାଣି ଭିତରେ ଯଦି ଛାଡ଼ିଦେବେ ସିଏ କ'ଣ କରିବ? କ୍ଷୀରଟାକୁ ଖାଇଦେବ, ପାଣିଟାକୁ ରହିଦେବ, ତାର ଏଭଳିଆ କାପାସିଟି ଅଛି। ଜାଣିଛନ୍ତି ନା, ରାଜହଂସ ପୁରା କ୍ଷୀରକୁ ଖାଇଦେବ ଅଲଗା, ପାଣିକୁ ସେପାରେଟ୍ କରିଦେବ। ସେଥିପାଇଁ ଆମର ସନ୍ନ୍ୟାସୀ ମହାରାଜ ମାନଙ୍କୁ ପରମହଂସ କୁହାଯାଏ। କାହିଁ କୁହାଯାଏ? ପାଣି ଭିତରେ ଏଇ ଦେହ ଆତ୍ମା ଭିତରେ ସେମାନେ ସମ୍ପୂର୍ଣ୍ଣ, ଦେହରେ ଥିଲେ ବି ସେମାନେ ସ୍ୱତନ୍ତ୍ର ଆତ୍ମାର ଆମର୍ଶ ମନେ, ସେମାନେ ସ୍ୱତନ୍ତ୍ର ଆତ୍ମା ବିଚରଣ କରନ୍ତି। ଦେହ ତାଙ୍କର ଅଛି, ଦେହ ଭିତରେ ସେମାନେ ସଂଶ୍ଳିଷ୍ଟ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ଯେମିତି ଆମ ହଳଦୀପୁର ଏକ୍ଜାମ୍ ଦିଅନ୍ତି ନା, ନଡ଼ିଆ ମାନେ ସାଧୁ ହଉଛନ୍ତି କ'ଣ? ଓ ଶୁଖିଲା ଖୁଡ଼ି ନଡ଼ିଆ, ଖୁଡ଼ି ନଡ଼ିଆ ବୁଝିପାରୁଛନ୍ତି? ମାନେ ଶୁଖି ଯାଇଥିବ ପୁରା, ନା ଭିତରେ ପାଣି ବି ବାଜୁନଥିବ ଆଉ ସଢ଼େଇ ଦେହରେ ବି ବାଜୁନଥିବ, ଖୋଳିବେ ଢକ 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 କରୁଛୁ ତା ନା, ମାନେ ତାର ଖୋଳ ପାଦରେ ସିଏ ନଡ଼ିଆ ଭିତରେ, ତା ଚୋପା ଭିତରେ ଅଛି, ନଡ଼ିଆ କତା ଭିତରେ ଆବଦ୍ଧ ହେଇକି ରହିଛି ଖୋଳପା ଭିତରେ, କିନ୍ତୁ ନଡ଼ିଆ ଭିତରେ ଯୋଉ ଖାଦ୍ୟ ଅଂଶଟା ସିଏ କ'ଣ ହଉଛି ନା, ତା ଭିତରେ ଢକ ଢକଟି ବାଜୁଛି ନା, ତା ପାଣି ତାହାକୁ ଛୁଇଁଛି, ପାଣି ତା ଭିତରେ ଅଛି ନା ତା ଖୋଳ ତାକୁ ସ୍ପର୍ଶ କରିଛି ତାହା ସାଙ୍ଗରେ ନାହିଁ, କିନ୍ତୁ ତା ଭିତରେ ଠିକ ସେଇଭଳି ହେଇଛି। ମାନେ ଏଇ ଦେହ ଆତ୍ମାର ସମ୍ବନ୍ଧ ବୁଝିବାଟା ବହୁତ ହାଇ ଲେଭୁଲ, ସେଇଟା ଆମର ଚେତନା ବହୁ ଉନ୍ନତ, ଅତ୍ୟନ୍ତ ଉତ୍ତର ଉନ୍ନତ ସ୍ଥିତିକୁ ଯିବାକୁ ଆମେ ସେଇ ସ୍ତରକୁ ଯାଇନାହୁଁ। ଯେମିତି ତ ଆଉ ଗୋଟେ ଏକ୍ଜାମ୍ପଲ୍ ଦିଆଯାଏ ନା, ଏ ସମସ୍ତେ ଗୋଟେ ଏକ୍ଜାମ୍ପଲ୍ ଦେବେ, ଏ ଦେହ ଆତ୍ମାଟା କ'ଣ ସମ୍ବନ୍ଧ ଆପଣମାନେ ବୁଝିଛନ୍ତି, ସମସ୍ତେ ଗୋଟେ ଗୋଟେ ଉଦାହରଣ ଦେବେ। ବାସ୍ତବ ଦେହ ଆତ୍ମା ଭିତରେ କ'ଣ କ'ଣ ମାନେ କେଉଁ ପ୍ରକାର ପାର୍ଥକ୍ୟ ରହିଛି ଦେହ ନ କଣ? ଏମିତି ଏକ୍ସାମ୍ପଲ୍ ଅଛି ଯେ ଆମେ ଗୋଟେ ଗୋଟିଏ ଭିତରେ ରହିଛେ, ଯେମିତି ଗୋଟେ ଏକ୍ସାମ୍ପଲ୍ ଦେଉଛି, ପ୍ରଭୁପାଦ ଉଦାହରଣ ଦେଇଛନ୍ତି, ଯେମିତି ଗୋଟେ ପିଞ୍ଜୁରୀରେ ପକ୍ଷୀ, ପକ୍ଷୀ ଏକ୍ସାମ୍ପଲ୍ ଦେଇଛନ୍ତି ନା, ଗୋଟେ ପଞ୍ଜୁରୀ ଭିତରେ ଗୋଟେ ପକ୍ଷୀ ଅଛି। ତ ପ୍ରଭୁପାଦ କହୁଛନ୍ତି କ'ଣ, ଆମେ ସମସ୍ତେ କ'ଣ କରୁଛନ୍ତି ୟାକୁ ପ୍ରଭୁପାଦ କହୁଛନ୍ତି କ'ଣ, ପଞ୍ଜୁରୀ ଅଛି, ପଞ୍ଜୁରୀ ଅଛି, ପକ୍ଷୀ ବି ଅଛି, ତ ଏ ପଞ୍ଜୁରୀ ସବୁ କାହାକୁ ତୁଳନା କରୁଛନ୍ତି, ପକ୍ଷୀକୁ କାହାକୁ ତୁଳନା କରୁଛନ୍ତି? ଦୁଇଟା ଜିନିଷ, ଆତ୍ମା ହଉଛି ପକ୍ଷୀ, ପଞ୍ଜୁରୀ ହଉଛି ଦେହ। ତ ଏଥିରେ ପ୍ରଭୁପାଦ କ'ଣ ତମେ ଶୁଣିଛ ନା କେବେ କାହାକୁ ବିହା ପୂର୍ବରୁ କ'ଣ କ'ଣ ଏଇ ଆପ୍ରେ ଏକ୍ଜାମ୍ ଦେଇଛନ୍ତି ଠିକ ଅଛି। ମୁଁ ସେଇଟା ଜାଣିଛି କଣ କଣ ଏକ୍ସାମ୍ପଲ ଅଛି, ତା ଉପରେ କଣ ଉପଲବ୍ଧି କରୁଛନ୍ତି, ମାନେ ସେଇଟା ହିଁ କଥା ଯେ କେବଳ ଆମେ କ'ଣ କରୁଛନ୍ତି, ଆମେ ସମସ୍ତେ ମାନେ ଏଇଟା ହେଉଛି ବୈଦିକ ଶାସ୍ତ୍ରରେ ଉଦାହରଣ ଦିଆହେଇଛି ଯେ ଆମ ଭିତରେ ଗୋଟେ ପକ୍ଷୀ ବାସ କରୁଛି, ଏଇଟା ଗୋଟେ ପଞ୍ଜୁରୀ ମାତ୍ର, ବୁଝିପାରୁଛନ୍ତି? ଶରୀରଟା ଗୋଟେ ପଞ୍ଜୁରୀ, ପଞ୍ଜୁରୀ ଭିତରେ ପକ୍ଷୀ ରହିଛି, ଆମେ ସମସ୍ତେ କାହାର ଯତ୍ନ ନେଉଛୁ ପଞ୍ଜୁରୀର, ମାନେ ସେ ସୁନା ପଞ୍ଜୁରୀ ଭାବିକି ଡେଲି ତାକୁ ପଲିସ ଫଲିସ କରିକି ଏକଦମ ଚକଚାକ କରିକି ରଖୁଛନ୍ତି, ମାନେ ତା ମାନେ ଶରୀରଟାକୁ ଡେଲି କ'ଣ କେମିତି କେମିତି ଚିକଚାକ କରୁଛନ୍ତି, একদম ভালো ভালো সাবান লাগাচ্ছে, ভালো ভাবে স্নান করছে, নয় না ড্রেস পরছে, তাকে কেতে কেতে স্প্রে সব বডি স্প্রে কোন কোন ইউজ করছে, কেতে ক্রিম ক্রিম ইউজ করছে, এরা যেতে সব ট্রিটমেন্ট কার চলছে, কিন্তু আত্মার কিছু ট্রিটমেন্ট পক্ষী কো খাই পঞ্জুরি টা কার পাই উদ্দিষ্ট পক্ষী পাই যদি পক্ষীর যত্ন নেওয়া হবে কারণ পঞ্জুরির যত্ন নেওয়া হবে লাভ কোন হবে পক্ষী বঞ্চিব কি পক্ষী বঞ্চিব সেটাই তো কেতে জন হাত উঠানো ডেলি পক্ষীর যত্ন নতুন পক্ষীর যত্নটা কোন বুঝি পারবি না কোন যত্নটা কোন গাড়ির খাদ্য অলগা ড্রাইভর খাদ্য অলগা তো আমি কাহকু বর্তমান আমি সব সবুলে কাহকু খাইবাকে বুঝুন ড্রাইভর খাদ্য অলগা তো আচ্ছা আত্মার খাদ্য কোন তাহলে আত্মার খাদ্য কোন কিয়ে কেতে কেতে খাদ্য দৌছতি কিয়ে কেতে তরে খাইবাকে দৌছতি রূপা মিনিমাম কেতে খাইবাকে দবা পাই কইছেন আত্মা তার ভুল গোটে দিন ভুল মিনিমম হচ্ছে মানে সাথে ধারণ করে পাই মানে 108 লেখা ষোলবেলা প্রপাত করি নিয়ে তো আচ্ছা কিন্তু ফুল খাগা কি কি দৌছি গোটে দিনে যেটি তার রিকোয়ার সেটি কে দৌছি আচ্ছা তার হাফ পরমপ্রাণী কি চেয়ে তো হচ্ছে আপনার দিয়ে আছে না গো তেমনি আচ্ছা যদি শরীরটা আমি যদি মিনিমম তিনথর যদি শরীর খাইবা কথা ঠিক আছে এ তো মিনিমম তিনথর আমি খাওছি কিন্তু তিনথর খাদ্য খাওছে সেন তিনথর ন দবা তাকে ঠিক স্নান করিয়া ঠিক যে তুমি যত্ন নবা তাহলে কোন অসুবিধা হবে প্রবলেম হবে না কিছু হবে দুর্বল হব রোগ ব্যাধি বৃদ্ধি হব হব তো তাহলে আম আত্মাটা বর্তমান কোন পুরা রোগী আমি কাহি এই যে এতে দুর্বল সে বিছনার উঠি পানি তার ব্রেন কোণী কিছু ফংশন করুন আমি ভগবান জাঁপারছ কি বর্তমান আমার বুদ্ধি বিবেক আত্মচেতনা আমার বৃদ্ধি হচ্ছে হবুন সে আমার বর্তমান খাদ্যটা আগে দেওয়া উচিত বুঝিপার দেওয়া কথা না নাই আপনার কোণ এক্সাম্পল দিয়েছেন কাহি মানুষ সুখী হয়ে পারে আমি সুখী হওয়া চেষ্টা করছি তো কোণ পাই সুখী হয়ে পারে শরীর ধর্ম অলগা আত্মার ধর্ম আত্মার ধর্ম কোন ধর্ম সম্বন্ধে গোটে ক্লাস হবে বুঝিপারে টপিক হেলা ধর্ম কম ধর্মটা বহু কনফিউজ মানে ধর্ম উপরে জাঁয়াটা ক্লিয়র হওয়াটা বহু যেমি আমি জানি প্রপাত এক্সাম দিয়েছি গোটে মাছ আছে ভিতরে এক্সাম দিয়েছি না মাছ যদি পানি নিয়ে আসবা কোন তার পরিণতি তাকে এসি অসুবিধা কম বরফ উপরে শুয়ে দেওয়া অসুবিধা হওয়া কিছু মানে থাকা জায়গা রক্ষা ফুল পিছনারে শুয়ে দেওয়া দল গাছের একদম ফুল পাখা পকিয়ে শুয়ে মানুষ অসুবিধা কিছু হব হ্যাঁ জানিব না হবানি যেমনি পানি তার আশ্রয় হচ্ছে কি ଯେମିତି ଆଶ୍ରୟକୁ ଛାଡ଼ି ମାଛ ବଞ୍ଚି ପାରିବନି, ସେମିତି ଆମେ ଜଗତରେ ସୁଖୀ କିଏ କୁହ? ମାଛ ଯେମିତି ସୁଖୀ ହେଇପାରିବନି ପାଣିକୁ ଛାଡ଼ିଦେଲେ, ଆଉ ଜଗତରେ ମନୁଷ୍ୟ କିଏ ସୁଖୀ? କଣ କୋଉ ଉପାୟରେ ଆମେ ସୁଖୀ ହେଇପାରିବୁ? କୋଉ ଉପାୟରେ ସୁଖୀ ହେଇପାରିବୁ? ସୁଖୀ ହେଇପାରିବା ତ ଆମେ ସୁଖୀ ହବାର ସମସ୍ତେ ପ୍ରଚେଷ୍ଟା କରୁଛନ୍ତି ନା ନାଇଁ? ପ୍ରୋସିଡ଼ିଓର କଣ? ଆମେ ବିଦେଶୀଙ୍କ ଭଳିଆ ବହୁତ ବଡ ଶହେ ଦୁଇ ତାଲା ଦୁଇ ମହଲା ପାଞ୍ଚ ମହଲା ବିଲ୍ଡିଂ ବନେଇଦେଲେ ସୁଖୀ ହେଇପାରିବା? ବଡ ସାଇଣ୍ଟିଷ୍ଟ ହେଇକି ସୁଖୀ ହେଇପାରିବା? ହଁ, ଗୋଟେ ଜାଗାରେ ପାଞ୍ଚ ଦଶଟା ଖଣ୍ଡେ ମ୍ୟାରେଜ୍ କଲେ ସୁଖୀ ହେଇପାରିବା? ହେଇପାରିବା? ସୁଖୀ କୋଉଥିରେ ହେଇପାରିବ? ବହୁତ ପଇସା ରୋଜଗାର କଲେ ହବ? ଯେ ବାସ୍ତବିକ ଜୀବନରେ କଣ ଆସୁଛ ସୁଖୀ କେମିତି ହବା କୁହନ୍ତୁ? ଖାଲି ଗାଡି ଟାଙ୍କିରେ ତେଲ ପୁରେଇଦେଲେ ଆଉ ଡ୍ରାଇଭରକୁ କିଛି ମିଳିଦେଲେ, ସେ କଣ ଗାଡି ଚଲେଇବ? ଗାଡି ଜୀବନ, ଗାଡି କୋଉଠି ଆକ୍ସିଡେଣ୍ଟ ହବ କଣ ହବ ତା ଠିକ୍ ଥିଲା ନାହିଁ। ସେଥିପାଇଁ ଆମକୁ ଆତ୍ମାର ଟ୍ରିଟମେଣ୍ଟଟା ନେବା ଦରକାର। କାହିଁକି ସମସ୍ତ ସୁଖ ପଥରେ ଗଢ଼ୁଛି ନା? ପ୍ରଭୁପାଦ ଆଉ ଗୋଟେ ଏକ୍ସାମ୍ପଲ ଦେଇଛନ୍ତି, ଯେମିତି ବେଳେବେଳେ ପଥିକ ଯେମିତି ମରିଚିକା ପଥରେ ଗୋଡ଼ା, ସୁଖଟା କୋଉଠି ରହିଛି, ଆନନ୍ଦଟା କୋଉଠି ରହିଛି କିଏ ଜାଣିନାହାନ୍ତି। ଜାଣିଛନ୍ତି କୋଉଠୁ ଆନନ୍ଦ ରହୁଛି? ଯେମିତି ପ୍ରଭୁପାଦ ଉଦାହରଣ ଦେଇଛି ଗୋଟେ ହରିଣ, ମୃଗ, ମୃଗର କ'ଣ ହୁଏ? ନାଭିରେ କସ୍ତୁରୀ ପ୍ରସ୍ଫୁଟିତ, ନାଭିରେ କସ୍ତୁରୀଟା ପ୍ରସ୍ଫୁଟିତ ଫୁଟେ, ମାନେ ଯେମିତି ବହୁ ବହୁ ହାତୀଙ୍କ ମୁଣ୍ଡରେ ଗୋର କ'ଣ ମୁକ୍ତା ବାହାରେ, ଗଜ ମୁକ୍ତା, ବହୁ ମାନେ ଅତ୍ୟନ୍ତ ପୁଣ୍ୟବାନ ଗାଭୀଙ୍କ ମୁଣ୍ଡରୁ ରଚନା ବାହାରେ, ଗୋରଚନା ସେଟାକୁ କହୁଛି। ବହୁତ ମାନେ ସେଇଗୁଡ଼ା ଭଗବାନଙ୍କ ସେବାରେ ଲାଗେ ପୁରା, ମାନେ ଭଗବାନଙ୍କୁ ସେଇଥିରେ ପୁରା ଇଏ କରିକି ଲଗାଯାଏ, ସେ ଗୋରଚନା ଚନ୍ଦନ ଭଳିଆ ବାଟିକି ଭଗବାନଙ୍କୁ ଶ୍ରୀଅଙ୍ଗରେ ଲଗାନ୍ତି। ଏତେ ସେଟା ସବୁ ଗାଈଙ୍କ ଭିତରେ ମିଳେନି, ଗଜମୁକ୍ତା ସବୁ ହାତୀଙ୍କ ପାଖରେ ମିଳେନି। ଠିକ୍ ସେଇଭଳିଆ ଯେ ହରିଣର ମୃଗର ନାଭିରେ ଗୋଟେ କ'ଣ ହୁଏ? କସ୍ତୁରୀ ପ୍ରସ୍ଫୁଟି, ବହୁତ ସୁଗନ୍ଧ, ମୃଗ ନାଭି କସ୍ତୁରୀ ବହୁତ ସୁଗନ୍ଧ, କିନ୍ତୁ ଏତେ ସୁଗନ୍ଧ ପ୍ରସ୍ଫୁଟିତ ତ ହୁଏ ସିଏ ଜାଣିନଥାଏ ଯେ ସୁଗନ୍ଧଟା କହୁଥାଏ, ତା ନାଭିରୁ ହେଇଛି ସିଏ ଜାଣି, ସିଏ କ'ଣ କରେ? ଏତେ ସୁଗନ୍ଧ ପାଇକି ସେ ଆଉ ସ୍ଥିର ହେଇକି ରହିପାରୁନି, କୋଉଠି ସୁଗନ୍ଧ ଆସୁ କୋଉଠି ସୁଗନ୍ଧ ଆସୁ, ଭାବି ଭାବି ଦୌଡ଼େ ଦୌଡ଼େ ଦୌଡ଼ି 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 ଚାରିଆ ଦୁନିଆ ସାରା ଭୁଲ, କୋଉଠି କି ଯିବ କୋଉଠୁ ଆସିବ, ଆଉ ତା ନାଭିରେ ପ୍ରସ୍ଫୁଟିତ ହେଇଛି ସେ ଦୁନିଆ ସାରା ଖୋଜିବ ନା ନାହିଁ? ଜାଣିନି ନା ତା ନାଭିରେ ଅଛି, ଯୋଉଠିକି ଯିବ ସେ ସୁଗନ୍ଧ ହବ, ଯୋଉଠି ଗଲେ ଆସିବ ସୁଖୀ, ଏପଟେ ଦୌଡ଼ି 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 ସିଏ ମୃତ୍ୟୁବରଣ ବଞ୍ଚିପାରେନି। ଠିକ୍ ପ୍ରଭୁପାଦ କହୁଛନ୍ତି ମଣିଷ ସମାଜର ପରିସ୍ଥିତି ସେ, ସମସ୍ତଙ୍କ ପାଖରେ ତାର ସୁଖ ତା ଆନନ୍ଦ ତା ଶାନ୍ତି ତା ପାଖରେ ରହିଛି, କିନ୍ତୁ ସେ ଜାଣିନି କୋଉଠୁ ଆସୁ। ସମସ୍ତେ ଅନ୍ୱେଷଣ କରୁଛନ୍ତି ନା, କାହିଁକି ଅନ୍ୱେଷଣ କରୁଛେ ଆମେ ଏଇ ସୁଖ ଶାନ୍ତି ଆନନ୍ଦ ପଛରେ କାହିଁକି ଅନ୍ୱେଷଣ କରୁଛେ? କ'ଣ ପାଇଁ ଆମେ କରୁଛୁ? କ'ଣ ଆମେ ତ ଆମର ଗୋଟେ ରିଜିନ୍ ଅଛି, କିନ୍ତୁ ଯୋଉଠି ଗଲେ କେହି ହଁ ଫୁଲଫିଲ୍ ତାର ସବୁ ଡିମାଣ୍ଡ ତାର ସେ ସୁଖ ଶାନ୍ତି ପୂର୍ଣ୍ଣ ରୂପେ, ଏମିତି ଦୁନିଆରେ କେହି ଜଣେ ଲୋକ ଅଛି ଯେ ସେ ପୂର୍ଣ୍ଣ ରୂପେ ଯେ ତୃପ୍ତ ହେଇଯାଇଛି ମୁଁ ଏଇଠିକି ଗଲା ପରେ ମୁଁ ଶାନ୍ତି ପାଇବି, ଏମିତି ଅଛି ଆଜି ପର୍ଯ୍ୟନ୍ତ କେହି ଲୋକ ପୂର୍ଣ୍ଣ ତୃପ୍ତ ହେଇଯାଇଛି ଆନନ୍ଦ ପୂର୍ଣ୍ଣ ରୂପେ ପୂର୍ଣ୍ଣ ଆନନ୍ଦ ପ୍ରାପ୍ତ ହେଇଛି ଅଛି କି? କେହି ନାହିଁ ଆଜି ପର୍ଯ୍ୟନ୍ତ। ଯେତେ ବଡ଼ ଲୋକ ଦେଉ ତା ପାଖକୁ ସେ ସାଇଣ୍ଟିଷ୍ଟ ପାଖକୁ ଯାଉ, ତା ଭିତରେ ଆହୁରି କିଛି ବାକି ରହିଛି, ତା ଆହୁରି କିଛି ପାଇବାକୁ ତା ଲାଳ ସାରୁନି। ସେଇ ହିସାବରେ କୁହାଯାଉଛି କ'ଣ ନା, ତ ସେଇ ମୃଗ ନାଭି ଭଳିଆ ଆମ ପାଖରେ ସେ ଆନନ୍ଦ ରହିଛି, କିନ୍ତୁ ଆମେ ଜାଣିନାହାନ୍ତି କେଉଁଠି, ବୁଝିପାରୁନି ଜାଣିଛନ୍ତି କି କେହି? ଆମେ କେହି ଜାଣିନାହାନ୍ତି ଆନନ୍ଦଟା କେଉଁଠି, କାହିଁକି ଖୋଜୁଛନ୍ତି ଆମେ, କାହିଁକି ଆନନ୍ଦ ଖୋଜୁଛନ୍ତି କହିବି, କେହି କହିପାରିବେ କାହିଁକି ଆମେ ଆନନ୍ଦ ଖୋଜୁଛନ୍ତି? କ'ଣ ଆନନ୍ଦମୟ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ, ଆଉ ଆତ୍ମା ହେଉଛି କ'ଣ? ଭଗବାନ ମୋ ମାଂସ ଜୀବ ଲୋକ ଯିବ ମୁଁ ତ ସନାତନ ଭଗବାନ କହୁଛନ୍ତି, ମୋ ନିତ୍ୟ ସନାତନ ଅଂଶ ଯିବ, ଯେହେତୁ ଭଗବାନଙ୍କ ନିତ୍ୟ ସନାତନ ଅଂଶ ଭଗବାନ ପାଖରେ ଯୋଉ ଗୁଣ ରହିବ ଏ ଆତ୍ମା ପାଖରେ ସେ ଗୁଣ ରହିବ ନା ନାହିଁ? ଅଟୋମେଟିକ ରହିବ, ଯେହେତୁ ରହିବ ସେଇଥିପାଇଁ କ'ଣ ହବ, ସେ ଭଗବାନ ଆନନ୍ଦମୟ ସଚ୍ଚିଦାନନ୍ଦମୟ, ସେ ନିତ୍ୟ, ସେ ଜ୍ଞାନମୟ, ସେ ଆନନ୍ଦମୟ, ଆଉ ଜୀବାତ୍ମା ଭିତରେ ବି ନିତ୍ୟ ଜ୍ଞାନମୟ ଆନନ୍ଦମୟ, ତାଙ୍କ ଭିତରେ ଆନନ୍ଦ ପାଇବା ପ୍ରବଣତା ରହିଛି, କିନ୍ତୁ ଆମେ କେତେ ଶରୀର ଚେଞ୍ଜ କରିସାରିଲେଣି ଏପର୍ଯ୍ୟନ୍ତ ଆନନ୍ଦ ପାଇପାରୁନାହାନ୍ତି ଅନନ୍ତୁ। ସେଇଥିପାଇଁ ଆମକୁ କ'ଣ କରିବା ପାଇଁ ପଡିବ, ଆନନ୍ଦର ଆନନ୍ଦ ପାଇବା କେଉଁଠି, କେଉଁଠି ଅଛି ଆନନ୍ଦ? ଆନନ୍ଦ କେଉଁଠି ଅଛି? ନିଜ ପାଖରେ ରହୁଛି, ନିଜ ପାଖରେ ଅଛି ମାନେ ଆମକୁ ସାଧନା କରିବା ପାଇଁ ପଡିବ, ବୁଝିପାରୁଛନ୍ତି? ଆନନ୍ଦଟା ଖୋଜିକି ବାହାର କରିବା ପାଇଁ ପଡିବ, ଆନନ୍ଦ କେଉଁ ଜାଗାରେ ରହୁଛି। ସେଥିପାଇଁ ଯେତେବେଳେ ମିଳନ ହବ ଆମର ଭଗବାନଙ୍କ ସହିତ, ଜୀବାତ୍ମାର ଭଗବାନଙ୍କର ମିଳନ ହବ, ସେତେବେଳେ ଯାଇକି ଆନନ୍ଦ ମିଳିବ। ଆମେ ବର୍ତ୍ତମାନ କ'ଣ ହେଇଛି, ଯେମିତି ଗୋଟେ ନିଆଁ ଜଳୁଛି, ନିଆଁରୁ ଅଗ୍ନି ସ୍ଫୁଲିଙ୍ଗ ଯେତେବେଳେ ବାହାରି ଯାଉଛି, ବୁଝିପାରୁଛୁ ନା କ'ଣ କହିଲି, ତ ନିଆଁରୁ ଯଦି ତା ସ୍ଫୁଲିଙ୍ଗ ଗୋଟେ ଅଗ୍ନି କଣା ଛିଟିକି ବାହାରି ଯାଏନା, ତା ଅଗ୍ନି ଦେହରୁ ନିଆଁ ଜଳିଲାବେଳେ ତାର ଅସ୍ତିତ୍ୱ ଆଉ କିଛି ରହିବନି। ଯେମିତି ଅସ୍ତିତ୍ୱ ହରେଇବ, ସେମିତି ଭଗବାନଙ୍କ ସହିତ ଆମର ଯେଉଁ ନିତ୍ୟ ଅସ୍ତିତ୍ୱ ଯେଉଁ ସମ୍ବନ୍ଧ ଆମେ ହରେଇ ବସିଛୁ। କିନ୍ତୁ ଏକ ଯେମିତି ସୂର୍ଯ୍ୟ ଅଛନ୍ତି, ସୂର୍ଯ୍ୟ କିରଣ ବର୍ତ୍ତମାନ ଚାରିଆଡ଼େ ଅଛି ନା ନାହିଁ, ସୂର୍ଯ୍ୟଙ୍କ ପାଇଁ ସୂର୍ଯ୍ୟ କିରଣ ନା ନୁହେଁ, ସୂର୍ଯ୍ୟ କିରଣ କିରଣ କଣ ସୂର୍ଯ୍ୟ ଅଛି, ସୂର୍ଯ୍ୟ କିରଣ କେବେ ସୂର୍ଯ୍ୟ ନୁହେଁ ନା, ଯେହେତୁ ସୂର୍ଯ୍ୟ କିରଣ ସୂର୍ଯ୍ୟ ନୁହେଁ, କିନ୍ତୁ ସୂର୍ଯ୍ୟଠୁ ଭିନ୍ନ କି, ସୂର୍ଯ୍ୟଠୁ ବି ଭିନ୍ନ ନୁହେଁ। ଆମେ ଭଗବାନ ସହିତ କେତେ ଓତପ୍ରୋତ ଜଡ଼ିତ, ଆମେ ଭଗବାନଙ୍କ ଭଗବାନଙ୍କର ଭଗବାନଙ୍କଠୁ ପୁଣି ଭିନ୍ନ ନୁହେଁ, ଆଉ ଭଗବାନଙ୍କୁ ନୁହେଁ ବୋଲି ଭଗବାନ ସହିତ ଆମେ ସମାନ ବି ନୁହେଁ। ଏଇଟା ହଉଛି ଗୋଟେ ଡିଫିକଲ୍ଟ ପରିସ୍ଥିତି ଆମକୁ ବୁଝିବାଟା। ସେଥିପାଇଁ ଆମ କ'ଣ ଏଇ ଯୋଉ ଦେହ ଆତ୍ମା ଭିତରେ ଯୋଉ ପାର୍ଥକ୍ୟ ବୁଝିବାଟା ବହୁତ ଡିଫିକଲ୍ଟ। ଯେମିତି ଫାଲ୍ତୁ ଗୋଟେ ଏକ୍ସାମ୍ପଲ୍ ଦେଲି କ'ଣ, ତ ଟ୍ରେନ୍ ଟ୍ରେନ୍ ଅଛି, ଟ୍ରେନ୍ ଦେଖିଛନ୍ତି ତ, ଟ୍ରେନ୍ ଦେଖୁଛି, ଟ୍ରେନ୍ ଗୋଟେ ଯେତେବେଳେ ଯାଉଛି, ମାଗୁରୁ ଥରେ କହିଲି ମୋ ନାଇଁ, ଟ୍ରେନ୍ ଯେତେବେଳେ ଗୋଟେ ଯାଉଛି ସେତେବେଳେ କ'ଣ ହେଉଛି ନା, ଟ୍ରେନ୍ରେ ଗୋଟେ ଟ୍ରେନ୍କୁ ନେବା ପାଇଁ କେତେଜଣ ଲୋକ ରହିଛନ୍ତି ଚଳେଇକି ନେବା ପାଇଁ, କିଏ କିଏ, ଡ୍ରାଇଭର ଅଛି, ଗାର୍ଡ ଅଛି, ହାଉଡ଼ାରେ ପହଞ୍ଚି ଦେଇ ପାରିବେ ନା, ଆଉ କାହା ସହାୟତା ରହିଛି, ଅଛନ୍ତି ନା, ଖାଲି ସେତିକି ନେଇଛି ନା ଆଉ କିଛି ଅଛି, କଥା ହଉଛି କଣ, ଆମେ ଯେତେବେଳେ ଟ୍ରେନ୍ ଯାଉଛି ସେ ଲୋକ ଥ୍ୟାଙ୍କସ୍ ଦବା, କେତେ ପରଫେକ୍ଟ ବିଫୋର୍ ଟାଇମ୍ରେ ପଳେଇ ଆସୁଛି, ଖୁସି ହଉଛନ୍ତି ନା, ଆମେ ତ ଗଲେ କେତେ ମାନେ ପୁରା ଥ୍ୟାଙ୍କସ୍ ଦଉଛନ୍ତି, ଡ୍ରାଇଭର ଗାର୍ଡକୁ ଥ୍ୟାଙ୍କସ୍ ଦଉଛନ୍ତି, ଏମାନେ ଟ୍ରେନ୍ଟା ଲୋକ ଜାଣୁଛନ୍ତି କ'ଣ, ଟ୍ରେନ୍ଟା ଠିକ୍ ଟାଇମ୍ରେ ଆଜି ପହଞ୍ଚୁଛି, ଟ୍ରେନ୍ଟା କ'ଣ ଠିକ୍ ଟାଇମ୍ରେ ପହଞ୍ଚେ, ଏଇଟା ତ ଗୋଟେ ଜଡ଼ ବସ୍ତୁ, କ'ଣ ତାରିଖ ଠିକ୍ ଟାଇମ୍ରେ ପହଞ୍ଚିବ, ତାକୁ କେହି ଜଣେ ଆଣିକି କମରେ ଅପରେଟିଂ କରିକି ଆଣିକି ପହଞ୍ଚେଇବେ, ତାପରେ ତ ନା ଜାଣିବା, ଏଇ ଡ୍ରାଇଭର ଗାର୍ଡକୁ ପରଫେକ୍ଟ ଏକଦମ ପୁରା ପରଫେକ୍ଟ ଡ୍ୟୁଟି କରୁଛନ୍ତି, ଟାଇମ୍ରେ ଆଣିକି ସିଏ ପହଞ୍ଚିବ, କିନ୍ତୁ ଡ୍ରାଇଭର ଟ୍ରେନ୍ ଡ୍ରାଇଭର ଗାର୍ଡ ହାତରେ କିଛି ନାହିଁ, ସିଏ ଆଣିକି ପହଞ୍ଚିଲେ ସିଗ୍ନାଲ ପାଇବା ପିଆ, ସିଗ୍ନାଲ କିଏ ରହୁଛି, ଷ୍ଟେସନ ମାଷ୍ଟର ରହୁଛି, ଷ୍ଟେସନ ମାଷ୍ଟର ସିଗ୍ନାଲରେ ଯାଇକି ସେଟା ସେଠି ପହଞ୍ଚୁଛି। ତ ଆମେ କହିବା ନା, ଷ୍ଟେସନ ମାଷ୍ଟର ବହୁତ ବଢିଆ କାମ କରିଛି, ସିଏ ପୁରା ବିଫୋର୍ ଟାଇମ୍ରୁ ଆଣିକି ଛାଡ଼ିଦେଲା ଗାଡ଼ି, କୋଉ ଷ୍ଟେସନରେ ଷ୍ଟେସନ ମାଷ୍ଟର ବିଫୋର୍ ଟାଇମ୍ ଗାଡ଼ିଟା ଛାଡ଼ିବ, ଛାଡ଼ିପାରିବ, ତାର ଗୋଟେ ଟାଇମ୍ ଫିକ୍ସ ରହିଛି, ମାନେ ରେଲୱେ ଯିଏ ବଡ଼ ଅଛନ୍ତି ବଡ଼ ଅଫିସର ଯୋଉ ଫିକ୍ସ ତାଙ୍କ ଟାଇମ୍ ହେଇଛି, ଏଇ ଟାଇମ୍ ଏଇ ଟ୍ରେନ୍ଟା ଏଇ ଟାଇମ୍ରେ ଏଇଠି ପାସ୍ କରିବ, ତା ଆଗରୁ ଫାଷ୍ଟ ହେଇପାରିବ, ହେଇପାରିବ କି, ଆମେ ଥ୍ୟାଙ୍କସ୍ ଦଉଛେ କେବଳ ନା ଗାଡ଼ିକି ଦେଲେ, ଗାଡ଼ିରୁ ଆଜି ଡ୍ରାଇଭରକୁ ଦେଉଛନ୍ତି, ତାକୁ ଆଜି ଷ୍ଟେସନ ମାଷ୍ଟରକୁ ଦେଉଛନ୍ତି, ଇଏ ପାଇଁ ଏମାନେ ନାହିଁ, ଯିଏ ଟାଇମ୍ ଟେବୁଲ୍ ତିଆରି କରିଛି, ବୁଝିପାରୁଛନ୍ତି ନା, ଯିଏ ଟାଇମ୍ ସେଡ୍ୟୁଲ୍ ତିଆରି କରିଛି, ଏଇ ଟାଇମ୍ ଏଇ ଟାଇମ୍ରେ ଆସିକି ପହଞ୍ଚୁଛି, ତେଣୁକରି ଆମେ ତାକୁ ହିଁ ଥ୍ୟାଙ୍କସ୍ ଦେବାକୁ, ଇଏ ତ ନା କ'ଣ, ତାପରେ କେତେ କ'ଣ କେତେ ରୋଡ଼ ତ କେତେବେଳେ ଖରାପ ଥିବ, ଲେଟ୍ ହବ, ତାପରେ ମାନେ କ'ଣ ରେଲୱେ ମିନିଷ୍ଟର ଅଛି, ରେଲୱେ ମିନିଷ୍ଟର ସିଷ୍ଟମଟାକୁ ତିଆରି କରିକି ରେଲୱେ ମିନିଷ୍ଟର ଅପରେଟିଂରେ ଏଇ ସମସ୍ତେ କାମ କରୁଛନ୍ତି, ଜଣେ ରାଜା ଅଛି ନା ନାହିଁ, ପୁରା ଫୁଲ୍ ଜଣେ ଅଛି, ସିଏ ଯେମିତି ସିଷ୍ଟମ ତିଆରି କରିକି ଯାହାକୁ ଯେମିତି ନିର୍ଦ୍ଦେଶ ଦେଉଛି ସେ ଅନୁସାରେ ସବୁ ସିଷ୍ଟମ ଚାଲିଛି, ସେଠି ଆମେ ଥ୍ୟାଙ୍କସ୍ଟା ଦେଉଛନ୍ତି କାହାକୁ, ଟ୍ରେନ୍ କିନ୍ତୁ ଟ୍ରେନ୍ ପାଖରେ କିଛି ନାହିଁ। ସେଥିପାଇଁ ଏ ଜଡ଼ ଜଗତରେ ଆମେ ବେଳେବେଳେ ଏଇ ଛୋଟ ଛୋଟ ଜିନିଷରେ ଖୁସି ହେଇଯାଉଛୁ, ହଁ ବହୁତ ବଢ଼ିଆ ହେଲା ଆଜି, ବଢ଼ିଆ ଫିସ୍ ହେଲାନି ଆଜି, ଇଏ ହେଲା ସେ ହେଲା, ଆଉ ଲିକୁ ପୁରୁ କ'ଣ 9 ତାରିଖରେ ବଢ଼ିଆ ଫିସ୍ ପ୍ରୋଗ୍ରାମ କରିଛନ୍ତି, ଶିଶୁ ଭାଇ କ'ଣ ଫିସ୍ ଦେବେ, ଯାହା ହଉ ସେଥିରେ ଖୁସି ହେଉଛି, କେଇଦିନ ଆସିକି କେଉଁଦିନ କହିଛନ୍ତି ଆଜି ଗୋଟେ ବଢିଆ ଆନନ୍ଦ ହେଲା, ଆଉ ମୋର ଆଜି ସରମଣା କମ୍ପ୍ଲିଟ୍ ହେଇଛି, ଏ କଥା କେହି କହିଛି କେଉଁଦିନ କୁହନ୍ତୁ ନା, ଏ ସମ୍ବାଦ କେହି କହୁଥିଲି, ମୁଁ ଆଜି ଏତିକି ଭାଗବତ ପଢ଼ିଛି, କାର୍ତ୍ତିକ ମାସରେ ମୁଁ ଏଇଟା ନିୟମ ଭୁଲି ଯାଇଛି, ମୁଁ ପୁରା ମାସ ଦ୍ୱାରା ସରମଣା କରିବି, ଭାଗବତ ପ୍ରଥମରୁ ପଞ୍ଚମ ସ୍କନ୍ଧ ପର୍ଯ୍ୟନ୍ତ ସାରିବି, ଆଉ ଏ ସକାଳୁ ଉଠି ପ୍ରତିଦିନ ମଙ୍ଗଳ ଆରତୀ କରିବି, ନଗର ସଂକୀର୍ତ୍ତନ କରିବି, ଏମିତି କେହି ଆଜି ମଧ୍ୟ ସଂକଳ୍ପ ନେଇଛନ୍ତି, ଖାଇବାରେ ଏକଦମ ପୁରା ଆନନ୍ଦ ଫିଷ୍ଟ କେତେ ଖାଇବେ ଆମ ଚନ୍ଦ୍ରକାନ୍ତ ପ୍ରଭୁ ଅଛନ୍ତି ସିଏ ତ ଫିଷ୍ଟ ଏରେଞ୍ଜ କରିଦେବା ଲୋକ ସିଏ ବୈଷ୍ଣବ ସେଇ ହେଉଛି କଥା ତ ଏଇଥିରେ ଆନନ୍ଦ ନେବାଟା କିଛି ଲାଭ ଆକ୍ଚୁଆଲି ଥ୍ୟାଙ୍କ ଦେବାକୁ ଅଛି କାହାକୁ ଭଗବାନ ଆମର ମନ ଅଛି ଏଇ ଗାର୍ଡ ଫରେଷ୍ଟ ଭଳିଆ ପେନ୍ ହେଉଛି ଶରୀର ବୁଝିପାରୁଛନ୍ତି ତ ପେନ୍ ହେଉଛି କିଏ ଶରୀର ତାପରେ ଆମର ଶରୀର ଉପରେ ଯେଉଁ ସିଗ୍ନାଲ କିଏ ନେଇକି ତାକୁ ଯାଉଛନ୍ତି ପରିଚାଳନା କିଏ କରୁଛନ୍ତି ଯେଉଁ ଗାର୍ଡ ଯେଉଁ ପରିଚାଳନା କରୁଛନ୍ତି ଏଇ ଏଇଠି ହେଉଛି କ'ଣ ଶରୀର ଅଛି ମନ ବୁଦ୍ଧି ଅଛନ୍ତି ତାପରେ ହେଉଛନ୍ତି କି ଆତ୍ମା ଅଛି ତାପରେ କିଏ ଅଛି ପରମାତ୍ମା ଅଛନ୍ତି ବୁଝିପାରୁଛନ୍ତି ଷ୍ଟେପ୍ ସେ ଟ୍ରେନ୍ ହେଉଛି ଶରୀର ମନ ବୁଦ୍ଧି ହେଉଛନ୍ତି କ'ଣ କଥାବାର୍ତ୍ତା କି ନେଉଛନ୍ତି ଗାର୍ଡ ଆଉ ଡ୍ରାଇଭର ଇଏ ତାକୁ ପରିଚାଳନା କରୁଛନ୍ତି କୋଉଥିରେ ସୁଖୀ ହବ କେମିତି ନେଇକି ଯିବ କିନ୍ତୁ ସିଏ ଚାଲିଛନ୍ତି ପୁଣି କାହା ପରାମର୍ଶ ଷ୍ଟେସନ କ୍ଲିଅର ଅନୁସାରେ ସେଥିପାଇଁ ଯୋଉ ସେମାନେ ଯୋଉ ଚାଲିଛନ୍ତି ମାନେ ଆତ୍ମା ଅଛି ବୋଲି ମନବୁଦ୍ଧି ତା ସାଙ୍ଗରେ ରହିଛନ୍ତି ସୂକ୍ଷ୍ମ ଶରୀର ଅଛନ୍ତି ନା ନାହିଁ ଅଛନ୍ତି କିନ୍ତୁ ଏଇ ଆତ୍ମା ଥିଲେ ବି ଟ୍ରେନ ଥିଲେ ଡ୍ରାଇଭର ସବୁ ଷ୍ଟେସନ ଆସ ଥିଲେ ବି ପରିଚାଳନା ହବନି ଯଦି ପୁରା ପରମାତ୍ମା ଏକଦମ ରେଲୱେ ମିନିଷ୍ଟର ଯଦି ଅନୁମୋଦନ ନ କରନ୍ତି ସିଏ ଯଦି ଠିକ୍ ସିଷ୍ଟମ ତିଆରି ନ କରିଥାନ୍ତି ସେଥିପାଇଁ ଆମେ ଥ୍ୟାଙ୍କ୍ ସବୁବେଳେ ଶରୀରରେ ଦେଉଛେ କାହାକୁ ନା ଏଇଟାକୁ ନା ଥ୍ୟାଙ୍କସ୍ ଦେବାକୁ ମୁଁ ପଡ଼ିବ କାହାକୁ ଭଗବାନ ଆତ୍ମା ବଡିରେ ରହୁଛି ଏବେ ପ୍ରମାଣ କ'ଣ ଭିଡ଼ି ଅଛି ପ୍ରମାଣ କରିବା ଆତ୍ମା ଆମ ଶରୀରରେ ଅଛି ନା ନାହିଁ ଯଦି ଅଛି ତାର ପ୍ରମାଣ କ'ଣ ଏଇଟା ନା ବହୁତ କ୍ଲାସ୍ ଶୁଣିଛନ୍ତି ଆପଣମାନେ ହଁ କୁହନ୍ତୁ ହଁ ବୁଦ୍ଧି ବୁଦ୍ଧି କଣ୍ଟ୍ରୋଲରେ ମନ ରହୁଛି ମେନ୍ ହେଉଛି ବୁଦ୍ଧି ବୁଦ୍ଧି କଣ୍ଟ୍ରୋଲରେ ମନ ରହୁଛି ବୁଦ୍ଧି ରହୁଛି ଆତ୍ମା କାହିଁକି ନେଇକି ଯାଉଛନ୍ତି କାହା ମାନେ ଯିବା ନା ଆତ୍ମା ତତ୍ତ୍ୱାବଧାନରେ ରହିଛନ୍ତି ଆତ୍ମା ପାଖରେ ରହିଛନ୍ତି ମନ ଆଉ ବୁଦ୍ଧି ଇଏ ଆତ୍ମାକୁ ଚଢ଼େଇକି ନେଇକି ଯିବେ ମନକୁ ରଥରେ ବସେଇକି ରହୁଛନ୍ତି କିଏ ମନ ବୁଦ୍ଧି ଦିଜନ ସାର୍ ତେଣୁକରି ବୁଦ୍ଧି କଣ୍ଟ୍ରୋଲ ରହିଛି ମନ ପରିଚାଳନା କରୁଛି କୁଆଡ଼େ ଯିବ କିନ୍ତୁ ସୁପରରେ ରହିଛନ୍ତି କି ଭଗବାନ ସୁପ୍ରିମ୍ ସବୁ ଜୀବ ସୂକ୍ଷ୍ମ ଶରୀରଟା ପୁରା ଜୀବ
ଆତ୍ମାରୁ ମାନେ ଆଡ୍ରେସଟା ମାନେ ଠିକ୍ ତାର ଗୋଟେ ଆଡ୍ରେସ୍ ଥାଏ ମାନେ ଧର ମାନେ ମରିଗଲା ପରେ
ଆତ୍ମା ଅନାଦି କାଳ ଧରି ଘୁରି ବୁଲୁଛି ତ ଯେଉଁ ଯେଉଁ ସୁଖ ଚାହିଁ ଚାହିଁ ଯାଉଛି ଏଇଟା କେତେ ଦିନ ପର୍ଯ୍ୟନ୍ତ ବୁଲିବୁ ଜାଣିଛନ୍ତି ଏଟା ଯେତେବେଳେ ପର୍ଯ୍ୟନ୍ତ ଭଗବାନ କାରଣଙ୍କ ସାଇ ବିଷ୍ଣୁ ଯୋଉ ଏଟା ସୃଷ୍ଟି ପ୍ରକ୍ରିୟାରେ ଦିଆହେଇଛି ତୃତୀୟ ସ୍କନ୍ଧ ପଞ୍ଚମ ସ୍କନ୍ଧ ପ୍ରଥମ ସ୍କନ୍ଧରେ ପୁରା ପୁରା ଡିଟେଲ୍ସ ବର୍ଣ୍ଣନା ଅଛି ଭଗବାନଙ୍କ ଶରୀରରେ ଏ ଶରୀରରୁ ସବୁ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଗର୍ଭଧର ସାହି ବିଷ୍ଣୁ ସୃଷ୍ଟି ହେଉଛନ୍ତି ବ୍ରହ୍ମାଙ୍କୁ ସୃଷ୍ଟି କରୁଛନ୍ତି ବ୍ରହ୍ମା କ'ଣ କରୁଛନ୍ତି ସବୁ ଜୀବ ଜଗତକୁ ସୃଷ୍ଟି କରୁଛନ୍ତି ଏ ଜୀବ ଜଗତକୁ ସୃଷ୍ଟି କରୁଛନ୍ତି ପୁଣି ଯେତେବେଳେ ଭଗବାନ କ'ଣ କରିବେ ନା ବ୍ରହ୍ମାଙ୍କର 100 ବର୍ଷ ହେଇଯିବେ ମୃତ୍ୟୁ ହେଇଯିବେ ବ୍ରହ୍ମା ଯେତେବେଳେ ମୃତ୍ୟୁବରଣ କରିବେ ସେତେବେଳେ କ'ଣ ହୁଏ ସବୁ ଜୀବ ମାନେ ପୁଣି ଯେଉଁ ଭଗବାନ ତାଙ୍କ ଶ୍ୱାସ ପ୍ରଶ୍ୱାସରୁ ଗର୍ଭରୁ ସବୁ ସୃଷ୍ଟି ହେଇଛି ତ ଶ୍ୱାସରୁ ପୁଣି ତାଙ୍କ ଗର୍ଭ ଭିତରକୁ ପଳେଇବ ଏଇଟା ହେଉଛି ତାର ଅରିଜିନାଲ ଠିକଣା ଭଗବାନଙ୍କ ଗର୍ଭକୁ ପଳେଇବ ପୁଣି ଗର୍ଭରେ ଯାଇକି ବହୁତ ଦିନ ରହିବେ ବ୍ରହ୍ମାଙ୍କର ଆଉ ମାନେ ପୁଣି ଆଉ ଥରେ ସୃଷ୍ଟି ହେବା ପର୍ଯ୍ୟନ୍ତ ତାଙ୍କ ଭିତରେ ରହିବେ ଭଗବାନଙ୍କର ପୁଣି ଯେତେବେଳେ ସୃଷ୍ଟି ହେବେ ଏଇଭଳିଆ ସୃଷ୍ଟି କାହିଁକିନା ଭଗବାନଙ୍କର ଦୁଇ ପ୍ରକାର ସୃଷ୍ଟି ଗୋଟେ ଶ୍ୱାସ ଆଉ ଗୋଟେ ହେଉଛି ବିଭିନ୍ନାଂଶ ବୁଝିପାରୁଛନ୍ତି ତ ବିଭିନ୍ନାଂଶ ଯେତେବେଳେ ଆମେ ହେଉଛନ୍ତି ଭଗବାନଙ୍କର ବିଭିନ୍ନ ଅଂଶ ଆମେ ଶ୍ୱାସ ନୁହଁ ପାର୍ଥକ୍ୟଟା ଦେଖନ୍ତୁ କ'ଣ ଶ୍ୱାସ ଯେଉଁମାନେ ଥିଲେ ଭଗବାନଙ୍କର ସେମାନେ ଭଗବାନଙ୍କ ପାଖରେ ସୃଷ୍ଟି ହେଇକି ଭଗବାନଙ୍କ ଲୀଳାରେ ନିତ୍ୟ ଜଗତରେ ବିଚରଣ କରୁଛନ୍ତି ସବୁବେଳେ ଯେମିତି ଲଲିତା ବିଶାଖା ରାଧାରାଣୀ କୃଷ୍ଣ ମାନେ ବଳରାମ ସୁବଳ ସୁଦାମା ଏମାନେ ଯେଉଁମାନେ ଏମାନେ ହେଉଛନ୍ତି ଭଗବାନଙ୍କ ଶ୍ୱାସ ଆମେ ହେଉଛନ୍ତି ତାଙ୍କର ତଟସ୍ଥା ଶକ୍ତି ବିଭିନ୍ନାଂଶ ଆମେ ଯେତେବେଳେ ସୃଷ୍ଟି ହେଲେ ଆମକୁ କୁହାଗଲା ଆଉ ତୁମର ସ୍ୱରୂପ ହେଉଛି କୃଷ୍ଣଙ୍କର ସେବା କରିବ ତାଙ୍କୁ ସେବାର ସୁଯୋଗ ଆମକୁ ଦିଆଗଲା କିଛି ଜୀବ ଅଛନ୍ତି ଭଗବାନଙ୍କ ଲୀଳା ଯାଇକି ଯୋଗ ଦେଲେ ଆଉ ଆମେ କିଛି ଜଣ ଅଛନ୍ତି ଉଦ୍ଭଟ ଯେଉଁମାନେ କହିଲେ ନା କାହିଁକି ନିଜେ ସୁଖୀ ହେବାର ପରିକଳ୍ପନା କରିକି ଆମେ ଯାଉ ଏ ଜଗତରେ କିଛି ସୁଖୀ ହେଇକି ଆସୁ ପ୍ରଭୁ ହଉଁ ଆମେ ବି ଭୋକ୍ତା ହଉଁ ଆମେ ବି କିଛି ଭୋଗ କରିକି ଆସୁ ଏଇ ପ୍ରବଣତା ପାଇଁ ଭଗବାନ ଏଇ ଜଗତକୁ ପଠେଇଲେ ଏଇଠି ଯାଇକି ମାଲିକ ହେଇ ହେବ ଆଉ କେଉଁଠି ମାଲିକ ହେବାର ଚାନ୍ସ ନାହିଁ ଠିକ୍ ଅଛି। ଆତ୍ମା ଅଛି ବୋଲି ତାର ପ୍ରମାଣ
ପିଣ୍ଡ ପାଇଲେ ଦି ଜଣ ପାଇବେ କେତେ ଜଣ ପାଉଥିବେ
ଯେତେ ସଂସାର କରିଥିବେ ସେତେ ଜଣଙ୍କୁ ପିଣ୍ଡ ପାଉଥିବେ ମାନେ ମଲା ପରେ ମୁଁ ମରିଗଲି ମନେ କରନ୍ତୁ ଜଣେ ଲୋକ ମରିଲି ତାର ପିଲା ଛୁଆ ମେଞ୍ଚ ସେ ମରିଗଲା ମରିଗଲା ପରେ ପୁଣି ତମେ କହୁଛ ଆଉ ଥରେ ମଣିଷ ଶରୀର ପାଇଲା ତାହେଲେ ଆଗ ପିଲାମାନେ ତାକୁ ପିଣ୍ଡ ଦେଉଛନ୍ତି ପୁଣି ଏ ଏ ଜନ୍ମ ହେଲା ଏ ଜନ୍ମରେ ପୁଣି ମରିଗଲା ପୁଣି ଏ ପିଲାମାନେ ତାକୁ ପିଣ୍ଡ ଦେଉଛନ୍ତି ସେ ଆତ୍ମା ପାଇଁ ପିଣ୍ଡ ଦେଉଛି ଦିଆହେଉଛି ଏହା ତ ସେ ଆତ୍ମା ପାଇଁ ପିଣ୍ଡ ଦିଆହେଉଛି
ଆମେ ତ ଯୋଉ ପିଣ୍ଡ ଦେଲେ
ଥରେ ଦେଲେ ସେ ତ ଉଦ୍ଧାର ପ୍ରାପ୍ତ ହେଇଯିବ ଆଉ ବାର ବାର ତାକୁ ପିଣ୍ଡ ଦବା ପ୍ରୟୋଜନ ପଡ଼େନି ତ ସେଇ ଦୃଷ୍ଟିରୁ ଆମେ ସଠିକ ଭାବେ କିଏ ପିଣ୍ଡ ଦଉନେ ଗୋଟେ କୌଳିକ ପ୍ରଥା ରହିଛି ତା କଣ ବୈଦିକ ପ୍ରଥା କି ଗୋଟେ କୌଳିକ ପ୍ରଥା ବଂଶର ଗୋଟେ ଗଡବଡାଳିକିଆ ପନ୍ଥା ଚାଲିଛି ହଁ ମଲାଇ ଲୋକ ପିଣ୍ଡ ଦବ ଇଏ କରି ଆତ୍ମା ସହିତ ଆତ୍ମା କଣ ପିଣ୍ଡ ଆସିକି ତାଙ୍କ ପାଖକୁ ନେଉଛି ନା ଆତ୍ମା ତାର ଶୁଦ୍ଧ ଭକ୍ତି ଲାଭ କରି ତା ଗର୍ଭ ଅବସ୍ଥାରେ ସେ ଘୁରି ବୁଲୁଛି ଇଏ ଯଦି ଶୁଦ୍ଧ ଭାବେ ଦିଅନ୍ତି ତାର ଆତ୍ମାର କଲ୍ୟାଣ ହବ ବୁଝିପାରୁଛନ୍ତି ଯେ ମୋ ବାପା ମୋତେ ଜନ୍ମ ଦେଇକି ଏତିକି କରିଥିଲା ଏଇଟା ହେଉଛି କର୍ମକାଣ୍ଡିଆ ଗୋଟେ ଧାରା ଆଧ୍ୟାତ୍ମିକ ଧାରାରେ ଏଇଭଳିଆ ପିଣ୍ଡ ପ୍ରଥା ବାରମ୍ବାର ନାହିଁ ଥରେ ସେଥିପାଇଁ ଯାଇକି ଆଗରୁ କହୁଥିଲେ ଏକାଥରେ ଗଡ଼ିଆରେ ଦେଉଥିଲେ ବିଷ୍ଣୁ ପାଦ ପଥରେ ସେ ଆତ୍ମାର ଯାହା କଲ୍ୟାଣ ହେଇଗଲା ହଇଗଲା ଆଉ ଏଇଟା କରିବା ଉଚିତ ବାରମ୍ବାର ପିଣ୍ଡ ଦେଲେ କ'ଣ ହବ କି ୟା ପରେ ତା ପିଲାମାନେ ଯିଏ ଯେମିତି ଅସତ ଆଚରଣ କରିବେ ଅସତ ଗୋଟେ ଶୁଦ୍ଧ ଆତ୍ମା ପାଇଁ ଗୋଟେ ଅସତ ଆତ୍ମା ମାନେ ଜୀବ ଯୋଉ ପାପ ପାପିଆ ଜୀବାତ୍ମା ସିଏ ଯଦି ପିଣ୍ଡ ଦେବ ସେ ପାଇବନି ଆଉ ତା ଯଦି ଦେବ ସିଏ ତାର ଏଇ ପିଲାର ଯାହା ପାପ ଥିବ ତାକୁ ଭୋଗ କରିବା ପାଇଁ ଦେଖନ୍ତୁ ଯାହା ଆପଣ ରେଡ଼ି କରୁଛନ୍ତି ଦେଖନ୍ତୁ ମୋତେ କିଛି ଭୁଲ ଲାଗିବ ନା
ଗୋଟିଏ ତାର ପଡ଼ିଛି କି ଗୋଟିଏ ତାର ଦୁଇଟା ଲ୍ୟାପଟପ୍ ପଡ଼ିଛି ନା ସେ ସ୍କ୍ରିନ୍ ତାର ପଡ଼ିନି ତାର ଉପରେ ଉପରେ ସେ ତାର ସେ ଯୋଉ ଫୋନ୍ ତାର ଫୋନ୍ ତାର ସେଇଟା ସେଇଟା
ଆଜି ପ୍ରଥମ ଥର ପାଇଁ ଏ ଯୋଉ ଝିଅ ଆସୁଛନ୍ତି ଆଉ ତାଙ୍କ ଭାଇ ବି ହାତ ଉଠା ତ କଣ ତମ ନା ମାନେ ଆମର ଜଣେ ଭକ୍ତ ପ୍ରଭୁଜୀ ବାହାରିନେ ରହୁଛନ୍ତି ବିଦେଶରେ ତ ତାଙ୍କ ବାପା ଶିଶୁ ଜ୍ୟୋତିଷ ଗୁରୁମାନଙ୍କର ଶିକ୍ଷିତ ଶିଷ୍ୟ ସିଏ ସେଠି ରହୁଛନ୍ତି ତ ଏମାନେ ଏଠି ମେସ୍ରେ ଭଦ୍ରକରେ ପଢ଼ୁଛନ୍ତି ତାଙ୍କ ଘର ହେଉଛି ଘଣ୍ଟେଶ୍ୱର ତ ଶ୍ରୀମନ୍ଦିର ଝିଅ ଆସ୍ଥାଏ ସିନ୍ଧୁ ଯାଆନ୍ତା ନା ତ ମନ୍ଦିର ବାସନେ କଥା ହେଇଯାଇଥିଲେ ପ୍ରତ୍ୟେକ ପତ୍ର କହିଲେ ମା ପାଇଁ କେମିତି ଅଛି ବାହାରେ ନେଇ ଦୀକ୍ଷା ନେଇଛନ୍ତି ଯେତେକ ସିନ୍ଦୁରମାନେ କହିଲି ମନ୍ଦିର 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 ଆସିବ କାର୍ତ୍ତିକ ମାସ ସନ୍ଧ୍ୟାରେ ଦୀପଦାନ ହେଉଛି ଭଲ ଆଜି ଦର୍ଶନାର୍ଥୀ ଆଟେଣ୍ଡ କରିବା ପାଇଁ ବାପା କହୁଛନ୍ତି ନା ମନ୍ଦିରକୁ ଯିବ ଦର୍ଶନାର୍ଥୀ ଆଟେଣ୍ଡ କରିକି ଆସିବ ସେ ଆସି ଦେଖିଛନ୍ତି ଆମର ପ୍ରୋଗ୍ରାମ ଥାଏ ବହୁତ ଭଲ କଥା ହଉ ଠିକ୍ ଅଛି
And now, one of the biggest questions of life. What happens when it's over?
Heaven? Hell? Nothing?
Or might there be a fourth possibility, reincarnation? Could we come back as someone else? Here's Chris Cuomo with two down-to-earth parents who thought they understood the mysteries of life. That is, until they finally began to talk. On March 3rd, 1970,
ଫରେନରେ ଗୋଟେ ଛୋଟ ଛୁଆ ଜନ୍ମ ହେଇଥିଲେ ଯେ କି ସିଏ ଆକ୍ଚୁଆଲି ସିଏ କହିବା ମତଲବ କି ସିଏ ପୂର୍ବ ଜନ୍ମ ଗୋଟେ ପାଇଲଟ ଥିଲେ ମିଗ୍ ବିମାନ ଯୋଉମାନେ ଆର୍ମିରେ
ଯୋଉ ମିଗ୍ ବିମାନ ଚାଲୁଛି ଯୋଉଟା ୱାର୍ ବେଳେ ସେ ୱାର୍ରେ ଯୋଉ ମିଗ୍ ବିମାନ ହେଇଯାଉଛି ସେ ମିଗ୍ ବିମାନ ସେ ଜଣେ ପାଇଲଟ ଥିଲା ତ ସେ ଛୋଟ ଛୁଆଟା କିନ୍ତୁ ତାର ଯେତେ ଏତେ ବଡ଼ ବଡ଼ ମିଗ୍ ବିମାନ କେମିତି ଚଲେଇବାକୁ ହୁଏ କେମିତି ଅପରେଟିଂ କେମିତି ଆଡଜଷ୍ଟମେଣ୍ଟ ସେ ସବୁ ଜାଣିଛି ଆଉ ଛୋଟ ଛୁଆ ବେଳୁ ସେ ପୁରା ତାର ଇଣ୍ଟରେଷ୍ଟ ମିଗ୍ ବିମାନ ପ୍ରତି ସେଇଟା ତ ଛୋଟ ଆମେ ବିଶ୍ୱାସ କଲେ ଯେ ନେକ୍ସଟ ଲାଇଫ୍ ଅଛି କି ନାହିଁ ଏଟା ଜଷ୍ଟ ଗୋଟେ ତାର ତାରି ପରି ହିଁ ଗୋଟେ ଭିଡ଼ିଓଟା
James knows a lot about planes, especially war planes.
What kind of airplane is that?
Began to give him frequent and frightening nightmares.
I'd wake him up and he'd be screaming and he'd always be laying on his back kicking his feet up at the ceiling. And I'd say, baby, what were you dreaming about? And he'd say, airplane crash on fire, little man can't get out.
They sound like typical kitty nightmares.
ଆକ୍ଚୁଆଲି ସେ ମ୍ୟାକ୍ସିମମ୍ ଟାଇମ୍ରେ ସେ ଛୋଟ ଛୁଆଟା ସ୍ୱପ୍ନ ଦେଖିକି ଏରୋପ୍ଲେନ୍ କ୍ରାସ୍ ହେଇଯାଉଛି ଛୋଟ ଛୁଆ ଶୋଇଥିବ ଉଠିଥିଲେ କ୍ରାସ୍ ହେଲା ପ୍ଲେନ୍ କ୍ରାସ୍ ହେଲା ପ୍ଲେନ୍ ତା ମା ବାପା ମାନେ ମ୍ୟାକ୍ସିମମ୍ ଜାଣନ୍ତି ସେ ସବୁ ଏଇ ଏରୋପ୍ଲେନ୍ କ୍ରାସ୍ରେ ସେ ଯେହେତୁ ମରିଥିଲା ସବୁବେଳେ ଏରୋପ୍ଲେନ୍ କ୍ରାସ୍ ସ୍ୱପ୍ନଟା ହିଁ ଦେଖିଛି ସେତେବେଳେ
Andrea and Bruce say they weren't watching World War II documentaries or conversing about military history.
This is an F-18?
Yeah.
So what explains the name of it?
So what explains the name of it? So what explains the name of it? So what explains the name of it? ବୋଟା କଣ କଣ ନାଇଁ ଟିକେ ଲାଇଫ ରେ ଦେଖିନି ଏତେ ଛୋଟ ଛୁଆ କିନ୍ତୁ ସେ ସବୁ ଗୁଡା ଜାଣିଛି ଚିହ୍ନେଇ ଦେଇ ଦଉଛି
Andrea and Bruce of Lafayette, Louisiana are a highly educated modern couple. For them, the possibility that their little son continued to say and do things that were puzzling at the time his mom bought him a toy airplane. Yes, of course, this is a fact that could easily be found in books or on TV. But then, James began to offer up the kinds of specific details his parents said are harder to explain away.
Another night, Bruce had come in and
Bruce began doing some and really
pointed to him because Dad had left him an airplane shopping.
How many songs? James 3?
It just crystallized in my mind. This has to be who?
Barber's plane was right next to the one flown by James M. Houston Jr. It was to be Houston's last mission before leaving for home the following day.
Just
as little James had described. The personal effects of James Houston sent home after the war. Do you feel differently about James? Has this changed your relationship with him?
You know, we have always felt that he's a special little boy because he's our son. He appears to have experienced something that I don't think he knew. But the lowest form of the world is quite a step.
Hindus who believe in reincarnation.
But would it surprise you to know that one out of every four Americans...
ଛୋଟ ଛୁଆ ଜାଣୁଛି କେମିତି
ଆମେ ବେଳେବେଳେ ଏମିତି ଅଦ୍ଭୁତ ଲାଗେ ନା, ଶୋଇଥିବା ଗୋଟେ ଗୋଟେ ଅଦ୍ଭୁତ ଅଦ୍ଭୁତ ସ୍ୱପ୍ନ ଦେଖନ୍ତି ଦେଖନ୍ତି ନା, କେବେ ଯାଇନଥିବା ଏମିତି ଗୋଟେ ଅଦୃଶ୍ୟ ଜାଗାକୁ ଯାଉଛନ୍ତି, ସେଠି କେବେ ଯାଇନାହାନ୍ତି, କିନ୍ତୁ ସ୍ୱପ୍ନରେ ଆମେ ସେଠି ଯାଉଛନ୍ତି, ଯାଆନ୍ତି ନା, ଯାଇଛନ୍ତି ସେଠି, ଏହା କେତେ କେତେ କ'ଣ କରିକି ଏଗୁଡ଼ା ଯୋଉ ଆସେ କେମିତି ଆସେ, ଆମେ କେବେ ଏମିତି ହେଇଛି କି ଘଟଣା, ଆପଣମାନେ ପଢ଼ିନଥିବେ ଶୁଣିନଥିବେ କୌଣସି ଜିନିଷ, ଆପଣ ମାନେ କେବେ ବହି ଖୋଲିକି ପଢ଼ିନାହାନ୍ତି, କିଛି କ'ଣ କୌଣସି ବିଷୟରେ ଜାଣିନାହାନ୍ତି, ସେ ବିଷୟରେ କିଛି କହିପାରିବେ କି? ମୁଁ ଆଜି କିଛି ପ୍ରବଚନ ଦେବି, ମୁଁ ପ୍ରବଚନ ପଢ଼ିଥିବି, କାହାକୁ ଶୁଣିଥିଲେ ସିନା ସେ କଥାଟା ମୁଁ ମନେ ପଡ଼ିଲେ ମୁଁ କହିବି, ତେଣୁ ଯଦି କହିବି ତ ନ ଜାଣିଥିଲେ କେମିତି କହିପାରିବେ, ତେଣୁ ଆମେ ଯେତେବେଳେ କେତେବେଳେ କେତେବେଳେ କ'ଣ ମାନେ ଦେଖୁଛେ କ'ଣ ବୁଝିପାରୁଛୁ ନା, କ'ଣ କହୁଛୁ, ଆମେ ମନରେ ଯେତେବେଳେ ଶୋଇପଡ଼ୁଛନ୍ତି ରାତିରେ, ଶୋଇଲା ପରେ ଆମେ କିଛି କିଛି ଜିନିଷ ସ୍ୱପ୍ନ ଦେଖୁଛନ୍ତି, ଏ ଜିନିଷଟା ଆଇଲା କହୁଛୁ, କିନ୍ତୁ ଏ ଜୀବନରେ ସେଭଳିଆ ଜାଗାକୁ ଯାଇନାହାନ୍ତି, ବୁଲିନାହାନ୍ତି, କିଛି କରୁନାହାନ୍ତି, କେମିତି ଦେଖୁଛନ୍ତି ସେଗୁଡ଼ା, ଆଇଲା କେଉଁଠୁ ଆମ ମନକୁ, ନା ପୂର୍ବ ପୂର୍ବ ଜୀବନ, ମନ ତ କେବେ ମରିନି ନା, ମନଟା ଆମ ସାଙ୍ଗରେ ମରିଛି କେବେ, ଦେହଟା ସିନା ମରିଯାଇଛି, ଦେହ ସିନା ଛାଡ଼ି ଦେଇଛନ୍ତି, କିନ୍ତୁ ଆତ୍ମା ସାଙ୍ଗରେ ମନ ବୁଦ୍ଧି ସବୁଦିନ ଥିଲା, ସବୁଦିନ ରହିଛି ନା, ଯେହେତୁ ରହିଛି ତେଣୁକରି ମନ ଯାହା ଯାହା ସବୁ କ'ଣ କରିଛି ନା, ଦେଖି ଦେଖି ଆସିଛି ଯେଉଁ ଯେଉଁ ଜାଗା, ମନ ବେଳେ ବେଳେ କ'ଣ କରୁଛି, ଆମେ ଶୋଇପଡ଼ା ଶୋଇଲା ପରେ ଆମର ଚେତନା ରହିଛି କି, ଚେତନା କାର୍ଯ୍ୟ କରୁଛି, ମନ ବି କାର୍ଯ୍ୟ କରୁଛି, କିନ୍ତୁ ଦେହଟା ଶୋଇଯାଇଛି, ଏଇ ବଡି ସିଷ୍ଟମ କଥାର ବାହାରକୁ ପଳାଇଯାଇଛି, ତ କେଉଁ କେଉଁଠି ଯାଇଥିଲା କ'ଣ କରୁଥିଲା, ମନ ସେଇସବୁ ଜାଗାକୁ ଯାଇକି ବୁଲି ପଳାଇଛି, ବୁଝୁଛି ନା ନାହିଁ, ଏଇ ଜୀବନର କିଛି ଘଟଣା ପୁରୀ ଯାଇଛନ୍ତି, କାହା ସହିତ ହେଇଛି କ'ଣ ନାହିଁ କ'ଣ, କେତେ ଇତିହାସ ମନେ ପଡ଼ୁଛି, ସେମିତି କିଛି କିଛି କଥା ପୂର୍ବ ଜୀବନର କଥାକୁ ଆମେ ବି ପଳେଇ ଯାଉଛୁ, ପୂର୍ବ ଜୀବନ ଏଠି ଯାଇଥିଲେ ଯେଉଁ ଯେଉଁ କଥା ମନ ଦେଖିଥିବ ସେଇସବୁ କଥା ମନରେ ତାର ସ୍ୱାଭାବିକ ଭାବେ ଆସେ, ଏମିତି କଥା, ନହେଲେ ମନରେ କାହିଁକି ଆସନ୍ତା ଯେ ଏଠିକି ଯାଇଥିଲି ସେଠିକି ଯାଇଛି, ଅଦ୍ଭୁତ ଅଦ୍ଭୁତ କଥା ଗୁଡ଼ା ଏଇଥିପାଇଁ ଆସେ, ଯାଇ ହଉ ଏବେ ସମସ୍ତେ କୁହନ୍ତୁ ଜଣେ କ'ଣ ପାର୍ଥକ୍ୟ, ଆମେ ମନ ଆତ୍ମା ଅଛି ବୋଲି ଆମ ଭିତରେ କ'ଣ କ'ଣ ତାର ପ୍ରମାଣ, ଆମ ଭିତରେ ଆତ୍ମା ଅଛି ତ, ମନ ବୁଦ୍ଧି ଅଛନ୍ତି ତ, ସେ ନେଇକି ଦେହଟାରୁ ଆତ୍ମା ଯେ ଭିନ୍ନ, ତାହେଲେ ତାର କ'ଣ ପ୍ରମାଣ ଅଛି, ଆମେ ଆତ୍ମା ଅଛି ବୋଲି କ'ଣ କ'ଣ ପ୍ରମାଣ ଆସୁଥିବ, ସମସ୍ତେ ଯିଏ ଯାହା ଭାବି କହୁଛନ୍ତି କ'ଣ
ପାର୍ଥକ୍ୟ କେତେଟା ଜାଗାରେ ଆମେ ଅନଫର୍ଚୁନେଟ ପହଞ୍ଚିଲା ପରେ ବି ନ ଚାହିଁଲେ ବି ସେ ଜିନିଷଟା ମିଳିଯାଏ, ଅଟୋମେଟିକାଲି ଖୁସି ଲାଗେ, ଯେମିତି ଫର ଏକ୍ସାମ୍ପଲ ଗୋଟେ ପିଲାର ସବୁବେଳେ ଗୋଟେ ଟେଣ୍ଡେନ୍ସି ହେଉଛି ମତେ ସମସ୍ତେ କେହି ଗୋଟେ ସବୁଠୁ ଅଧିକା ମତେ ଭଲ ପାଉ, ମାନେ ଭଲ ପାଇବାଟା ଯେମିତି ସ୍ପେସିଆଲ ମୋ ପାଇଁ ହେଇଥାଉ, ମାନେ ମୁଁ ଯୋଉଟା କରୁଥିବି ସେ ପୁରା ଜାଣିପାରୁଥିବ ଯେ ହଁ ମୁଁ ମାନେ ମୋତେ ଫିଲ୍ ହଉଥିବ ସେ ମୋ ପାଇଁ ହିଁ ଚିନ୍ତା କରୁଛି, ହଁ ମୁଁ ଏଇଟା ପିଲି, ହଁ ତୁ ସବୁଠୁ ଭଲ ଦେଖାହଉଛୁ, ତୁ ଏଇଟା ଖାଇଛୁ କି ନାହିଁ, ମାନେ ଏହି ଗୋଟେ ସ୍ପେସିଆଲ ଆଇଦର ଘରେ ହଉ ବାହାରେ ହଉ ଯେକୌଣସି ହଉ, ଯଦି ସେଇଟା ଘରେ ନ ହେଲା ବାହାରକୁ ସୋର୍ସରେ ଅଲଗା ରଙ୍ଗ ୱେରେ ଲାଗଲା ତାହେଲେ ବି ଆମେ ଖୁସି ହେଲା, କାରଣ ଆମ ଟେଣ୍ଡେନ୍ସିଟା ଭଲ ପାଇବାଟା ଆମକୁ ସବୁଠୁ ଅଧିକା ଭଲ ପାଉଛୁ, ଆଉ ଭଲ ପାଇବାଟା ଗୋଟେ ଏକ୍ସାମ୍ପଲ ଆତ୍ମା ଏଇଟା ଖୋଜୁଛି,
ବୁଝିପାରିଲେ ଆତ୍ମାର ଟେଣ୍ଡେନ୍ସି, ବୁଝିପାରିଲେ ନା, ସମସ୍ତେ ଆମକୁ କେହି ଜଣେ ଭଲ ପାଆନ୍ତୁ, ଏଇଟା ଆଦିକି ଏଇଟା ଶରୀର ସୁଯୋଗ ସମସ୍ତେ ମୋତେ ଭଲ ପାଆନ୍ତୁ ଯେଉଁଟା ପ୍ରଭୁ କହିଲେ ଏ ଟେଣ୍ଡେନ୍ସି ପ୍ରତ୍ୟେକ ଦିନ ହେଉଛି ଆଉ କ'ଣ ଆମେ ଯେତେବେଳେ
ଗୋଟେ କାହା କହୁଛେ ମାନେ ମୁଁ ମୋ ହାତ କହୁଛି ଧର ମୁଁ କୌଣସି କାମ କଲି ମୋ ହାତ କରୁଛି ଫୋନରୁ ଯେ ମୁଁ ହାତ କହୁଛି ମାନେ ମୋ ହାତ ମୁଁ ହାତ ନୁହେଁ ମୋ ହାତ
ମୋ ହାତ ମୋ ଆଖି ମୋ କାନ ମୋ ମୁଣ୍ଡ ମୋ ଗୋଡ଼ ମୋ ପେଟ ମୋ ଦେହ କୁହାଉଛି ନା ଯଦି ଏଗୁଡା ମୋ ରୁହେ ତାହେଲେ ମୁଁ ଜଣେ ଅଲଗା ନା କି ନୁହେଁ ମୁଁ ଜଣେ ଅଛି ବୋଲିଛି ନା ମୋ ଯଦି ମୋ ବାପା ମୋ ମା ମୋ ଘର ତାହେଲେ ମୋଠୁ ମୋ ବାପା ମା ମୋ ଘର ଅଲଗା ସେମିତି ମୋ ଠାରୁ ମୋ ମୁଣ୍ଡ ମୋ ଗୋଡ ମୋ ହାତ ମୋ ଦେହ ଅଲଗା ନା ନାହିଁ ଅଲଗା ତ ତାହେଲେ ମୁଁ କି ୟାପରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ୟାପରେ ଦୁଇଟା ଏକ୍ସାମ୍ପଲ ଦେଇଛନ୍ତି ମାନେ ସ୍ୱତନ୍ତ୍ର ଯେମିତି ଯଦି ଏ ଯୋଉ ଖାଇବାକୁ ଦେଲେ ପେଟ ଖାଇବାକୁ ନ ଦେଇକି ଯଦି ଆମେ ହାତ କାନକୁ ଖାଇବାକୁ ଦେବା ତାହେଲେ ଖୁସି ହବ କି ସୁସ୍ଥ ରହିପାରିବେ ସେ ଭକ୍ତି ସିଦ୍ଧାନ୍ତ ଠାକୁର ଗୋଟେ ଗଳ୍ପରେ କହିଛନ୍ତି କ'ଣ ଜଣେ ରାଜା ଦିନ ତାଙ୍କ ବଗିଚାକୁ ଯାଉଛନ୍ତି ବଗିଚାକୁ ଗଲାବେଳୁ ରାଜବଗିଚା ସେଠି ମନ୍ଦିର ଅଛି ମନ୍ଦିର ଚତୁର୍ପାଠ ସୁନ୍ଦର ବଗିଚା ଅଛି ଗଲାବେଳକୁ ଭଗବାନ ଦର୍ଶନ କରତେ ଗଲାବେଳକୁ ମାଳି କ'ଣ କରୁଛି ସବୁ ଗଛରେ ପାଣି ସବୁ ଆଡ଼କୁ ସ୍ପ୍ରେ କରୁଛି ଚାରିଆଡ଼େ ଢାଳ ଢାଳରେ ପୁରା ସ୍ପ୍ରେ କରୁଛି ପାଣି ଇଏ ରାଜା ଦେଖିଲେ କିରେ ଭାଇ ତୁ ଗଛ ମୂଳ ଶୁଖିଲା ତୁ ପାଣି କେତେ ନେଲା ଦେଇନୁ ନା ମୁଁ ଶୁଖିଦିନ ନେଉଛି ପାଣି ତୁ ଗଛ ଶୁଖିଲେ ତୁ ଉପରକୁ ପାଣି ନେଉଛୁ ଯେ ଫୁଲ ଫୁଟିବ ଡାଳ ଉପରେ କଣ ଧରିବ ମୁଁ ମୂଳରେ ପାଣି ଦେବି ଲାଭ କ'ଣ ମୁଁ ଡାଳ ପତ୍ର ଯୋଉଠି ଫୁଲ ଫୁଟିବ ତାକୁ ଦେବି ନା ସେଥିରେ ସେ ତାର ପୁରା ଡାଳ ପତ୍ରକୁ ପାଣି ଛିଟୁଛି କିନ୍ତୁ ଗଛ ପୁରା ଝାଳିଗଲ ସେଠି ରାଜା ତାକୁ ବିରକ୍ତି ହେଲେ ଏତେ ନିର୍ବୋଧ ତୁ ତୋ ଭଳିଆ ନିର୍ବୋଧ ଆଉ କେଉଁଠି ବି ସେଥିପାଇଁ ତୁ କ'ଣ କହ ଗଛ ମୂଳରେ ପାଣି ଦେ ମୂର୍ଖ ଦେଇ ଗାଳି ଦେଇକି ଏଣେ ଆଇଲା ବେଳକୁ କ'ଣ କରିଛନ୍ତି ତାଙ୍କର ଗାଡ଼ିକି ଆସିଲେ ଆସିକି ମନ୍ଦିରରେ ପହଞ୍ଚିଲା ବେଳକୁ ସେ ପୁରୋହିତ ମନରେ ତ ହଂସ ଖଟିଲା ବେଳକୁ ଖଟିବ ହାତ ଗୋଡ଼ ମୋର କେତେ ପରିଶ୍ରମ କରୁଛନ୍ତି ଖଟୁଛନ୍ତି ଆଖି ଦେଖୁଛି ନାକ କାନ ଗୁଡ଼ା ସମସ୍ତେ କାମ କରୁଛନ୍ତି ଏଇ ପେଟଟା କିଛି କାମ କରୁନି ଖାଲି ଖାଇବା ଛଡ଼ା କିଛି କାମ କରୁନି ଅସୁବିଧାର କିଛି କାମ କରୁନି ଆମକୁ ଖାଇଦେଲା ବେଳକୁ କ'ଣ ଦରକାର ଯେ ପେଟଟାକୁ ଦେବି ଖଟିଲା ଯେ ତାକୁ ଦେବି ନା ମୁଁ ପେଟକୁ ଦେବି ସିଏ ସେଦିନ ଭାତ ଡାଲି ତରକାରୀ ଯାହା ଅଛି ସବୁ କ'ଣ କରିବି କହିଲା ସମସ୍ତଙ୍କୁ ଆଜି ସନ୍ତୁଷ୍ଟ କରିବି ସନ୍ତୁଷ୍ଟ କଲେ ଯାଇଛି ତ ଡାଲି ଗାଡ଼ିକି କାନରେ ଡାଲୁଛି ସବୁ ଖଟିଛନ୍ତି ନା ହଁ ତା ଗୋଟେ ଗୋଡ଼ ହାତ ଆଣିକି ଭାତକୁ ଆଉ ଯାହା ଅଛି ତାକୁ ଲେସୁଛନ୍ତି ହଁ ହାତକୁ ଲେସ ହାତରେ କିଛି ଖାଦ୍ୟ ଲେସୁଛନ୍ତି ଏମାନେ ଖଟିଲେ ଖାଇଲା ବେଳକୁ ଆଉ ଜଣେ ଖାଇବ ହଁ ସେଇ ସାତରେ ସେସବୁ ଗୋଟେ ଗୋଟେ ଇନ୍ଦ୍ରିୟରେ ଗୋଟେ ଗୋଟେ ଜାଗାରେ ଢାଳୁଛି ସେଇଥିପାଇଁ ରାଜା ଆସିକି ଦେଖିଲା ବେଳକୁ ପୁରା ଗୋଟେ ଭୂତ ବେଶ ହେଇକି ବସିଛି ରାଜା ଆସିକି ସେ କହିଲେ କ'ଣ ଘଟଣା ତ ଇଏ ଅବସ୍ଥା ସେ ରାଜା ଆସିକି ବହୁତ ଗାଳି ଦେଲେ କି ମୂର୍ଖ କହନ୍ତି ଯଶ୍ୟ ତୁଷ୍ଟେ ଆରେ ପେଟକୁ ସନ୍ତୁଷ୍ଟ କଲେ ଆଉ ଯଦି ଆମେ ଖାଇବାକୁ ସିଏ ସେମିତି କେତେ ଦିନ ହେଲା ଦଉଥିଲା ଏଇ ପୁରୋହିତ ସେଥିପାଇଁ ଦୁର୍ବଳ ହେଲାଣି ଦେଖିପାରୁନି ତଥାପି ସେ ମୂର୍ଖତା ବୁଝୁନି ଯେ ପେଟକୁ ଖାଇଦେଲେ ସମସ୍ତେ ଶକ୍ତି ପାଇବେ ପାଇବେ ନା ସମସ୍ତେ ଶକ୍ତି ପାଇବେ ପେଟକୁ ଦେଲେ ସମସ୍ତେ ଶକ୍ତି ପାଇବେ ସେମିତି ଗଛ ମୂଳରେ ପାଣି ଦେଲେ ଶାଖା ପ୍ରଶାଖା ସମସ୍ତେ କମଲିତ ହେବେ ଫୁଲ ଫୁଟି ସେଇଭଳିଆ ପ୍ରକାଶ କହୁଛନ୍ତି ଯେ ଆମେ କାହାକୁ ଆମର ଖାଦ୍ୟ କାହାକୁ ଦେବା ଉଚିତ ଆରେ ଆତ୍ମାଟା ଦେହରେ ଅଛି ବୋଲି ଏ ଖାଦ୍ୟଟା ଦେଲେ ଖାଦ୍ୟଟା ହଜମ ହେଉଛି ଡାଇଜେସନ ହେଉଛି ହେଉଛି ନା ଆତ୍ମା ଯଦି ଦେହରୁ ଚାଲିଯିବ ବଡିକି କିଛି ଦେଲେ ବି ସେ ଖାଇବ କ'ଣ ହବ ପରିଣତି ପଶିବ କି ତା ଭିତରେ ମିଳିପାରିବ ସିଏ ଖାଇବାକୁ ଦେଲେ ବି ଲାଭ ହବ ସେଥିପାଇଁ କୁହାଯାଉଛି ଆମର କର୍ତ୍ତବ୍ୟ ଆତ୍ମାର ଟ୍ରିଟମେଣ୍ଟ କରିବା କଥା ଫାଷ୍ଟ ଆମେ ଆତ୍ମାକୁ ଟ୍ରିଟମେଣ୍ଟ ନ କରି କାହାର ଟ୍ରିଟମେଣ୍ଟ କରୁଛେ କେବଳ ବଡି କେବଳ ଦେହର ଟ୍ରିଟମେଣ୍ଟ କରୁଛେ ଆଉ ଏଇଟା ହେଉଛି ଗୋଟେ ସବୁଠୁ ବଡ଼ କଥା ଲାଗି ଆମେ ଧର ଆଲୋଚନା ହେଉଛୁ ଏଇ କନଫ୍ୟୁଜଟା ଆମ ଭିତରେ ରହିଛି ବାସ୍ତବିକ ମାନେ ବର୍ତ୍ତମାନ ସମାଜରେ ଏ ଶରୀର ଆତ୍ମା ଭିତରେ ଯେଉଁ ପାର୍ଥକ୍ୟ ଆମେ ଖାଦ୍ୟ ଖାଉଛୁ ଖାଦ୍ୟ କିଏ ଖାଉଛୁ ଶରୀର ବୁଦ୍ଧି ଖାଉଛି କିଏ ଦେହ ଖାଉଛି ନା ଆତ୍ମା
ଖାଉଛି
ଶରୀର ଖାଉଛି ठीक रे विचार करि कोन नहीं कने एही सिद्धांत त आज पण बुझि पानो नि वास्तविक खाइला राखी আত্মা খাওছি আত্মা খাওনি শরীর খাওছি আত্মা কথা আত্মা কোন ভাত ডালি খাইবি আত্মার খাতে ভাত ডালি কি আত্মা খাওনি শরীর খাওছি ইয়া তো আচ্ছা আত্মা চালি যাও শরীর আত্মা চালি যাও শরীর তাল খাওছি শরীর খাইব মরলা পরে আত্মা খাওনি আমি আজ বুঝি পারি না বলে প্রবলেম গোটে পুয়া গোটে ঝিও কু ভালো পাওছে গোটে ঝিও পুয়া কু ভালো পাওছে ভালো কি কাজ ভালো তাহলে ইয়া শরীর তাকে দে তা শরীরটা কি ভালো পাওছি না হ্যাঁ আপন আত্মা ফাত্মা থোড়ি বুঝি কি কেই কিছু এ তাকে বল পাছি সে তাকে বল তা শরীরটা কো দেখি কি ভুল বল আচ্ছা যদি আত্মা চালি যায় দ্বিতীয় জন ভালো পাইবে হ্যাঁ কোন দিন আত্মা দিয়ে কোন শরীর চালি গেল জড় করে চালি গেল কি কাজ ভালো পাইবে না রিয়েল মানে এইটা আমি বহুত বড় বড় আগর মানে কনফিউজ হয়েছে আমি বুঝি পারা দেব সায়েন্স করে সেটাই ভাল বুঝতু যে বিচার নিত্য মানে বুদ্ধি পুরা লগা দিন খাউছি কি এ কথা কুছে কৌছি কি আত্মার প্রেজেন্স ভদ্রক এমএল কি এমপি তো হ্যাঁ সে কথা সে এমএল পোস্ট টা যে দিন অছি সেই পাওয়ার থিবা পর্যন্ত সে কাম করিব তা পাওয়ার চালি গলা পরে এমএল পাওয়ার কিছু সেই লোক দিয়ে হইপারে কিন্তু তার সাইন কিছু ভ্যালু অছি অছি কি তাহলে বর্তমান সে পোস্টে অছি বলি সে পাওয়ারে অছি ভাই এরা কাম করছে বুঝিপারছেন তো আমি ভাল হয় বুঝে পাই আমি যদি খাওছে আত্মা উপস্থিতি অছি বলি মানে সে পাওয়ার তার কাম করছে বুঝলেন তো এমএল সাইনটা কাম করিব তা পাওয়ার থিবা পর্যন্ত আম বডিরে আত্মা থিবা পর্যন্ত বডি খাদ্য গ্রহণ করিব কথা কইব যা কিছু করিয়া তা করিব আত্মা তাতু সঙ্গে সঙ্গে বিচ্ছিন্ন হইজিও মানে আগে কি কাম করিব আর আত্মা যে রহিব কোন এটি শরীর নির্দেশ অনুসার রহিব তু এত দিন যেতি দিন কোন তা আম ইচ্ছা হবে সেতি দিন আত্মা রহিব কি গ্যারান্টি আছে কি সে কত দিন রহিব কি দিন রহিব সে ভগবান কে নির্দেশ অনুসার রহিব সেতি ইয়ার কর্মা অনুসারে ঠিক সে সেতি দিন সেটি রহিব বুঝলি না আম মানে দেখুন তো এই বহুত এটা এটা গোটে ভলসে বুঝন্তু মানে ভলরে ন বুঝি পারলে যে বাস্তবিক খাওছি কিয়ে সুখ পাওছি কিয়ে বাহা হচ্ছি কিয়ে আমার এই যুগ বর্তমান প্রবণতা গুলা তাহলে ম্যারেজ কি করুছি ম্যারেজ হচ্ছি না ম্যারেজ কি করুছি ম্যারেজ এইটা ভলসে বুঝ আত্মা করুছি না শরীর ম্যারেজ করুছি এটা যদি বুঝি নেই পারেন না আমি তাহলে আমার সমস্যাটা সমাধান হয়ে যাবে বুঝবার না কোন করলে বুঝিব আমার সাথে ସୁପାରି କୋଉ ଗୋଟି ଆମକୁ ତ ଆଧାର ଦିଅ କୃପା କରନ୍ତି ବୁଝିଦେଲୁ ଆସି ଆମେ ଖାଉଛି କିଏ ବା ହଉଛି କିଏ ବୁଝେଇ ଆମେ ଏଟା ବୁଝି ଉଠି ପାରୁନାହାନ୍ତି ଯେ କଲା କିଏ ବାସ୍ତବିକ କରୁଛି କିଏ ଯେମିତି ଦେଖ ସାଉଥ ର ଜଣେ ଲୋକର ଖାଇବା ଓଡ଼ିଶା ଲୋକର ଖାଇବା ବେଙ୍ଗାଳୀ ଲୋକର ଖାଇବା ଭିତରେ ପାର୍ଥକ୍ୟ ରହିଥିଲେ ସିଏ ଚାରୁ ସମୟରେ ଖାଇଲେ ସାଟିସ୍ଫେକ୍ସନ୍ ତାର ମନ କଣ ସେଇ ମାନେ ମାନେ ଆନନ୍ଦର ଉତ୍ସ ଆମେ ଭାବି ଏଇଟା ହିଁ ଆନନ୍ଦର ଉତ୍ସ ସେଇଟା ହିଁ ଆନନ୍ଦର ଉତ୍ସ ସେ ଆନନ୍ଦର ଉତ୍ସ ବିଭିନ୍ନ ସ୍ଥାନ ଅନୁସାରେ ଚେଞ୍ଜ ହେଇଯାଉଛି ବୁଝିଲେ କି ସେଠି ଗଲାବେଳକୁ ତାର ଆନନ୍ଦର ଉତ୍ସ ସମ୍ବର ଆଉ ବା ଚାରୁ ବା ରସମ ହେଉଛି ତାର ସମ୍ବର ମାନେ ତାର ଆନନ୍ଦର ଉତ୍ସ ଇଣ୍ଡିଆକୁ ଆସିଗଲା ମାନେ ଏଇଟା ଓଡ଼ିଶାକୁ ଆସିଗଲା ମାନେ ସାଙ୍ଗେ ସାଙ୍ଗେ ତାର ସାଙ୍ଗ ପଖାଳ ଅନ୍ୟ କିଛିରେ ସେ ଉତ୍ସ ଆଉ ବଙ୍ଗାଳୀ ଲୋକକୁ ଦେବେ ଓଡ଼ିଶା ଲୋକକୁ ପଖାଳ ଫଟା ଦେଇଦେବେ ଖାଇଦେବ ବଙ୍ଗାଳୀ ଲୋକକୁ ଦେବେ ତାର ଗୋଟେ ଅଲଗା ଆନନ୍ଦ ଉତ୍ସ ବୁଝି ନା ସମୟ ସବୁ ସାରା ବାରଣ ବୁଲିବେ ଆଉ ଫରେନରକୁ ଆମେ ଦେବା ପଖାଳ ସିଏ ତାର ଆନନ୍ଦ ଉତ୍ସ ପଖାଳ ହବ ହବ କି ସେଟା ବି ନୁହେଁ ଆନନ୍ଦର ଉତ୍ସ ସେଥିପାଇଁ ପାର୍ଥକ୍ୟ ରହୁଛି ତାହେଲେ ପ୍ରକୃତରେ ଆନନ୍ଦର ଉତ୍ସ ଏଇ ଯେମିତି ଆମେ କାଲି ବୋଲି ଶ୍ରାଦ୍ଧ କରିବେ ତାଙ୍କର ଶ୍ରାଦ୍ଧରୁ ଗୋଟେ ଅଲଗା ଏଇଠୁ ଭଦ୍ରକ ଏତିକି ଭିତରେ ତାଙ୍କର ଶ୍ରାଦ୍ଧ ସିଷ୍ଟମ ଗୋଟେ ଅଲଗା ଏଇ ଯୋଉ କୋଉଠିକୁ ବୃତ୍ତି ବୃତ୍ତି ସବୁ ରହିଛି କୋଉଠି କୋଉ ପ୍ରକାର ନିୟମ ଯେ ଆନନ୍ଦର ପ୍ରକୃତ ଉତ୍ସ କ'ଣ ଆଉ ବାସ୍ତବିକ ଜୀବନରେ ଆମେ କେମିତି କମ୍ପେୟାର କରିବା କ'ଣ କିଏ ସୁଖ ଭୋଗ କରୁଛି କିଏ ପାଉଛି ଏହାର ମୂଳ କାରଣ ଯଦି ଖୋଜିବାକୁ ଯିବ ସେତେବେଳେ ଗଲେ ତ ମ୍ୟାରେଜ କରୁଛି ମନ ଖାଉଛି ମନ ବୁଝିପାରୁଛନ୍ତି ଘଟଣାଟା ଖାଉଛି ମନ ବାହା ହେଉଛି ମନ ଭଲ ପାଉଛି ମନ ନା ଏଥିରେ ଆତ୍ମାର ସଂଶ୍ଲିଷ୍ଟ ରହିଛି ନା ଏଥିରେ ଶରୀର ମନ ମନକୁ ଭଲ ପାଉଛି ବୁଝିପାରୁଛି ମନ କରୁଛି ଏଇଟା ଖାଇବି ତା ସେଥିରେ ଡିମାଣ୍ଡ ଶରୀର ବିଶେଷ କିଛି ବୁଝିନି ସବୁ ଇନ୍ଦ୍ରିୟର ରାଜା କିଏ ମନ ଆଜ୍ଞା ସିମ୍ ଆମର ବଡି ହସି କହିଲେ ଯେ କଣ ମୋବାଇଲ ହବ ମୋବାଇଲ ସିମ୍ ଭିତରେ ପାର୍ଥକ୍ୟ ଦେଖିଲେ ଠିକ ଅଛି ତ ମୋବାଇଲ ଥାଇପାରେ ସେ ଇଏ ଥାଇପାରେ ଆପଣଙ୍କର ସିମ୍ ଥାଇପାରେ ନେଟୱାର୍କ ନଥିଲେ ମୁଁ କହୁଛି ଆପଣ ସରକାର ଲଗେଇଛନ୍ତି ନା ମନ ଆକ୍ଚୁଲି ମାନେ ପରିସ୍ଥିତି ତ ଆମକୁ କିଏ ନେଇକି ପକେଇଛି ଭଲ ଖାଇବି ଖରାପ ଖାଇବି ଏଇସବୁ ଆମକୁ ଆଜି ଆମକୁ ଶରୀର ଏଇ ବିଚ୍ଛିନ୍ନ କରେଇଛି କେବଳ ମନ ବୁଝିପାରୁଛନ୍ତି ପ୍ରୋବ୍ଲେମଟା ଏଇଠି ମୁଁ ଏଇଟା କଲେ ସୁଖୀ ହେବି ସେଇଟା କଲେ ସୁଖୀ ହେବି ଦୁଃଖୀ ହେବି ଏଇ ଯୋଉ ବିଚ୍ଛେଦ ଆମ ପାଖରେ ତିଆରି କରୁଛି ଆଗ ମନ ଆମକୁ ତିଆରି କରିକି ଗୋଟେ ପାଚିରି ତିଆରି କରିଦେଇଛି ଆମ ଭିତରେ ଭଗବାନ ଆମ ଭିତରେ ଆଜି ମନ କଣ କରିଛି ଜୀବାତ୍ମା ଭଗବାନଙ୍କ ଭିତରେ ଆମ ଭିତରେ ଭଗବାନ ଭିତରେ ଗୋଟେ ଏତେ ବଡ ପାଚିରି ଛିଡ଼ା କରିଛି ନେଇକି ସମ୍ବନ୍ଧ ଯୋଡ଼ୁନି ବହୁତ ବଡ ମାନେ ପରିସ୍ଥିତି ମାନେ ଖରାପ ପରିସ୍ଥିତିରେ ପଡ଼ିଲା ମନ ହଉଛି ବୋଲି ତାକୁ ଭଲ ପାଉଛି ନା ନହେଲେ ଭଲ ଆଉ ପୁଣି ଆଜି ମନ କିଛି ଗୋଟେ ଆସିଗଲା ତାକୁ ଛାଡ଼ୁଛି ନା ଏଠି ଶରୀର କଣ ଯାଉଛି ଶରୀର ଶରୀର ତ ଗୋଟେ ସିଷ୍ଟମ ତିଆରି କରୁଛି ଗାଡିଟା ଭଳିଆ ଡ୍ରାଇଭର ଗାଡି ଗୋଟେ ଜଡ଼ ପଦାର୍ଥ ତାକୁ ଡ୍ରାଇଭିଂ କରିକି ନଉଛି ନା ଇଏ ମନ କାହିଁ ନାଇଁକି ସେଇଠି ପହଞ୍ଚୁ ସେଥିପାଇଁ ମାନେ ଏ ଯୋଉ ଯାହା ଖାଉଛେ ଯାହା ସବୁର ମେନ୍ ହଉଛି ମନ କୋଉଠି ଭଗବାନ ମନ ଅଛି ବୁଦ୍ଧିର କଣ୍ଟ୍ରୋଲ ମନ ଅଛି ବୁଦ୍ଧିର କଣ୍ଟ୍ରୋଲ ବୁଝିଲ ମନ ହଉଛି ଲଗାମ ଆମର ଗୀତାରେ ଭଗବାନ କଣ କହୁଛନ୍ତି ଗୀତାରେ ଚିହ୍ନ ଦେଲେ ଆମର ପାଞ୍ଚଟା ଇଞ୍ଜିନ ପାଞ୍ଚଟା ଘୋଡ଼ା ପାଞ୍ଚଟା ତ ପାଞ୍ଚଟା ଘୋଡ଼ା ମନ ପାଞ୍ଚଟା ଲଗାମ ଲଗାମ ହଉଛି ଦୌଡ଼ିଟା ହଉଛି କି ମନ
ମନର ଅସ୍ତିତ୍ୱ ଅଛି
ହଁ ମନର କେମିତି ହଉନି ଅନୁଭବ କରିହଉଛି ନା ଆମର ମନ ଅଛି ବୋଲି ଆମେ ଅନୁଭବ କରିବ ନା ଆମ ମନ ହଉଛି ନା ମୁଁ ସେଠିକି ଯିବି ଏଇଟା କିଏ କିଏ ଚାହୁଁଛି ମନ ଚାହୁଁଛି ମନ କହୁଛି ଯିବା ପାଇଁ ତାପରେ ଗୋଟେ ବୁଦ୍ଧି ଅଛି ହଁ ଗଲେ ଭଲ ହବ ନା ଖରାପ ହବ ବିଚାରଟା ବୁଦ୍ଧି ହଉଛି ବୁଝି କିନ୍ତୁ ମନ ମନ ବର୍ତ୍ତମାନ ଗୋଲାମ କରିଦେଇଛି ବୁଦ୍ଧିକି ଏଇଟା ଏଇ ହୋଟେଲ ଯାଇକି ପୁଚକା ଖାଇବା ପାଇଁ ପଡିବ ନା ପ୍ରସାଦ ପାଖରେ ଯାଇକି ଏଇଟା ଖାଇବା ପାଇଁ ପଡିବ ବା ତା ପାଖରେ ଯାଇ ଏଇଟା ମନ ଯେତେବେଳେ ଭାବୁଛି ତା ପାଖରେ ବୁଦ୍ଧି ତାକୁ ହଁ ବୁଦ୍ଧି ଯଦି ବୁଦ୍ଧି ଠିକ ସେ ବିଚାର କରିବ ନା ଯଦି ଭକ୍ତି ଜୀବନ ସେ ସାଧନା କରିବ ବୁଦ୍ଧି ବିଚକ୍ଷଣ ହବ ଠିକ ଭୁଲ ବିଚାରଟା କିଏ ବୁଦ୍ଧି ଦେଇପାରିବ କିନ୍ତୁ ଆମର ମନର ମନ ପାଖରେ ବୁଦ୍ଧି ଏମିତି ଗୋଲାମ କରି ନେଇଛି ଏକା ସାଙ୍ଗରେ ଏମିତି ସରେଣ୍ଡର ହେଇଯାଇଛି ଦୁଇ ଜଣ ଏତେ ଭଲ ପାଇଯାଇଛନ୍ତି ମନ ଯାହା ଚାହୁଁଛି ବୁଦ୍ଧି ସାଙ୍ଗେ ସାଙ୍ଗେ ତାକୁ ଅନୁମୋଦନ କରିବି ହଁ ଆଜ୍ଞା ଦେଲି କିନ୍ତୁ ବୁଦ୍ଧି ହଉଛି ମାନେ କଣ ମାଲିକ ମାନେ ସାରଥି ସିଏ ରକାମ ଧରି ଯାହାକୁ ଯେମିତି ଚଳେଇବ ସବୁ ଇନ୍ଦ୍ର ଗୁଡା ସେମିତି ଯିବେ, କିନ୍ତୁ ବର୍ତ୍ତମାନ ଆମର ମନ ଗୋଲାମ କରିଛି ଅଲରେଡି ଯିବ ବୁଝେଇ ଦେଇଛି ଆପଣ। ଆରେ ମୁଁ ଯାହା କହୁଛି ଭଲ
ରଖା
ସେଇ ହେଉଛି ଘଟଣା, ଆମ ପରିସ୍ଥିତିଟା ଏଇ ବର୍ତ୍ତମାନ ନେଇଯାଇଛି। ସେଥିପାଇଁ ବାସ୍ତବିକ ଆମ ଶରୀର ବା ମ୍ୟାରେଜ କରୁନାହିଁ କି ଆମର ଆତ୍ମା ବି ମ୍ୟାରେଜ କରୁନି, ମନ ହିଁ ମ୍ୟାରେଜ କରୁଛି, ମନ ହିଁ ସବୁଆଡ଼େ ଆମକୁ ରାସ୍ତା ଦେଖାଉଛି। ସେଥିପାଇଁ ମାନେ ପରିସ୍ଥିତି ଏଇ ଦେହ ଆତ୍ମା ଭିତରେ ପାର୍ଥକ୍ୟ ବହୁତ ଡିଫିକଲ୍ଟ, ଆକୁ ଏ ତ ଏ ଖାଲି ଜାଣିନେଲେ ଏକୁ ପ୍ରାକ୍ଟିକାଲ କାର୍ଯ୍ୟରେ ଲଗେଇବାଟା ହଉଛି ବହୁତ ପ୍ରକୃତ କାମରେ ଲଗେଇବା କି ସବୁବେଳେ ଏଟେମ୍ପ୍ଟ ରହିକି ମନକୁ ବୁଦ୍ଧି ଘଟେଇକି ଠିକ ସେ କୃଷ୍ଣ ଭାବନାରେ ଲଗେଇବାଟା ହଉଛି ମୁଖ୍ୟମନ୍ତ୍ରୀ। ଏତେ ଜାଣିନେଲେ ହଁ ଏଇଆ ମନ କରୁଛି କି ବୁଦ୍ଧି କରୁଛି, ପ୍ରକୃତ ରାସ୍ତାରେ ପହଞ୍ଚିବା ବହୁତ କଥା। କେତେବେଳେ କୋଉ ପ୍ରକାର ତାର ମାନେ ପରିବର୍ତ୍ତନ ବା ସାର ମନ କାହିଁକି ମନ
ମାନେ ଗିଲ୍ଟି ଫିଲ୍ ହଉଛି ମାନେ ତାମାନେ ସେଟା ସିଏ ଫିଲ୍ କରୁଛି ପଜିଟିଭ ଯୋଉଟା ଆମର ହଉଛି ସେଟାର ମନ ଫିଲ୍ କରୁଛି
ନା ବୁଦ୍ଧି ବେଳେ ବେଳେ ବୁଦ୍ଧି ତାକୁ କହୁଛି। ଆମର ମନ ଦୁଇ ପ୍ରକାର ଅଛି, ମନଟା ପୁଣି ଅନ୍ତର୍ମନ ବହିର୍ମନ। ବେଳେ ବେଳେ ଯେମିତି ଆମେ ଭକ୍ତ ଥିଲା ଆମେ ଆସି ଆମେ ତ ଆମେ ଜାଣୁଛେ ଯେ ଏଇଟା ପାପ କର୍ମ ଏଇଟା ଭୁଲ ରାସ୍ତା ଯିବାନି, କିନ୍ତୁ ପୁଣି ମନ ଯେହେତୁ ଇନ୍ଦ୍ରିୟର ରାଜା ଆମେ ଜାଣୁଛେ ବୁଝି ନେଇକି ଏଇଟା ଖରାପ ରାସ୍ତା ଯିବାନି, କିନ୍ତୁ ମନ ଏତେ ପ୍ରବଳ ତାକୁ ନେଇକି ଜବରଦସ୍ତି ସେ କାମ ଲଗେଇ ଦେଉଛି ନା ନ ଚାହିଁବା ସତ୍ତ୍ୱେ କି ଏକଦମ ବଡ଼ ପୂର୍ବରୁ ଟାଣିକି ଏକଦମ ମାନେ ନେଇକି ତାକୁ ସିଟ୍ ଲଗେଇ ଦେଉଛି, ମୁଁ ନେବିନି ଗ୍ରହଣ କରିବିନି ଭଲ ଭାବେ ଜାଣିଛି ଏଇଟା ମୋ ପାଇଁ ବହୁତ ଖରାପ ମେରିଟ୍ ଡିମେରିଟ୍ ବିଚାର କରୁଛି, ତଥାପି ମୁଁ ନିଜକୁ କଣ୍ଟ୍ରୋଲ୍ ରଖିପାରୁନି ଯାଇକି କାମ ଲଗେଇ ମତେ ନେଇକି ଖରାପ ରାସ୍ତାରେ ପକେଇ ଦେଲା ବୋଲି ଏଇଟା ବୁଦ୍ଧି ଫିଲ୍ କରୁଛି, ବୁଦ୍ଧି ଫିଲ୍ କଲା ଆମର ଲାଭ କ'ଣ ସେ ତ ପୁଣି ମନ
ପୁଣି
ଚେଞ୍ଜ ହେଇଗଲା ତ ପୁଣି ମାନେ ଏ ସୁଖ ବିଷୟଟାକୁ ବୁଝିବା ବହୁତ ମାନେ ଡିଫିକଲ୍ଟ ହେଇଯାଉଛି ଅନ୍ୱେଷଣ ପଛରେ ରହିଛି ହଁ ସିଏ ଆନନ୍ଦ ପଛରେ ରହିଛି, କିନ୍ତୁ କଥା ହେଉଛି କଣ ସେ ପ୍ରଥମ ଦିନରୁ ସିଏ କଣ କରୁଛି ତା ମନରେ ଗୋଟେ ପ୍ରଭୁତ୍ୱ ଭାବନା ଅଛି ଯୋଉ ତା ସାଙ୍ଗରେ ଦେଖନ୍ତୁ ପୁରା ଅତପ୍ରୋତ ଭାବେ ଜଡ଼ିତ ଆତ୍ମା ସାଙ୍ଗରେ ତିନିଟା ସୂକ୍ଷ୍ମ ଶରୀର ଅଛି ମନ ବୁଦ୍ଧି ଅହଙ୍କାର ଏ ତିନିଟା ଜିନିଷ ତା ସାଙ୍ଗରେ ପୁରା ଆଟାଚ୍ ହେଇକି ଅଛନ୍ତି, ତାକୁ ଛାଡ଼ିକି ସେ ଅଲଗା ହେଇପାରିବନି। ସମସ୍ତଙ୍କର ମନ ବୁଦ୍ଧି ଅହଙ୍କାର ଅଛି ଯେହେତୁ ଅଛି ଆତ୍ମା ରହିଛି ମାନେ ଆତ୍ମା ସାଙ୍ଗରେ ତିନିଟା ଜିନିଷ ପୁରା ରହିବ ଯେହେତୁ ରହିବ, କିନ୍ତୁ ପ୍ରଥମ ଦିନରୁ କ'ଣ ହେଇଛି ତା ଭିତରେ ମୁଁ କହିଲି କି ପ୍ରଭୁତ୍ୱ ଜ୍ଞାନ ଆସିଛି କଣ କେତେ ଦିନ କାହା ଚାକର ବି କେତେ କି ଭଲ ପାଏ ବୁଝିପାରୁଛନ୍ତି ଚାକର କିଏ ହବ କହିଲେ ଭଲ ଲାଗିବ ପ୍ରଭୁ ହେଇଗଲେ ତ ଟିକେ ଭଲ ହୁଅନ୍ତା, ସମସ୍ତଙ୍କ ମାଲିକ ହବାର ଇଚ୍ଛା ନା ମାଲିକ ହବାର ଇଚ୍ଛା, କିନ୍ତୁ ଜୀବର ନେଚରଟା ହଉଛି ଦାସ ହବା, ଦାସ ହବା ତା ନେଚର ଭଗବାନଙ୍କ ନେଚର କ'ଣ ପ୍ରଭୁ ହବା। ଭଲ ଭାବେ ଦେଖନ୍ତୁ ପ୍ରତ୍ୟେକ ଭୁରି ଭୁରି ଶାସ୍ତ୍ରରେ ବାରମ୍ବାର ଭଗବାନ କହୁଛନ୍ତି ମାନେ କେତେ ଗୁଡ଼ାଏ ଶ୍ଳୋକ ମୁଁ ମୋ ମାନେ ଯିଏ ମୋର ଭୃତ୍ୟ ମୁଁ ତାର ଭୃତ୍ୟ ହେଇଯାଇଛି ସବୁବେଳେ ଚିନ୍ତା କରୁଛି, ଭଗବାନଙ୍କ ନେଚର୍ଯ୍ୟ ପ୍ରଭୁ ହେଇକି ନିଜ କୋଉ ଜାଗାରେ ଦେଖିଛନ୍ତି ଭଗବାନଙ୍କର ବଡ ହେଇକି ଅହଙ୍କାର ଦେଖିଛନ୍ତି, କେବେ ବି ନାହିଁ। ଏ ଜଗତର ପ୍ରତ୍ୟେକ ପରମାତ୍ମା କ'ଣ ଜୀବାତ୍ମା କ'ଣ, ପ୍ରତ୍ୟେକଙ୍କର ନେଚର ହଉଛି ଭୃତ୍ୟ ହବ। ଭଗବାନ ବି ଭୃତ୍ୟ ହେଇକି ଚାହାନ୍ତି, ଅନ୍ୟର ସେବା କରିକି ଆନନ୍ଦ ମିଳେ, କିନ୍ତୁ ଭଗବାନଙ୍କ ନେଚର ଭୃତ୍ୟ ହେବେ, ସିଏ ଭକ୍ତର ସେବା କରନ୍ତି। କିନ୍ତୁ ଆମ ଭିତରେ ଗୋଟେ ଫଲ୍ସ ଇଗୋ ଆସିଗଲା, ଇଗୋ ତ ଅଛି ଅହଙ୍କାର ଯେହେତୁ ଅଛି, କିନ୍ତୁ ଆମର ଭିତରେ ମିଥ୍ୟା ଅହଙ୍କାର ଆସିଗଲା। କ'ଣ ପ୍ରଭୁ ହେଇଛି, ଏ ଯେଉଁ ପ୍ରଭୁ ଆମର ବାସନା, ମୁଁ ପ୍ରଭୁ ହେଲା ମାନେ ଭୋଗ କରିବି ନା, ମୁଁ ଭୋଗ କରିବା ଭଲ ଖାଇବି, ଭଲ ପିନ୍ଧିବି, ଭଲ ଭଲ ଝିଅ ଦେଖି ବାହା ହେବି, ଭଲ ପୁଅ ଦେଖି ବାହା ହେବି, ଏଇ ଯେଉଁ ନେଚରଟା ଏଇଟା ଭଲର ଏଇଟା କାହିଁକି କନସିୟସନେସ୍ ଜୀବାତ୍ମା ଅନୁଭବ କରୁ, କ'ଣ ମୁଁ ଗୋଟେ ପ୍ରଭୁ ହେବି, ପ୍ରଭୁ ବାସନା ଯେତେବେଳେ ତା ଭିତରେ ଆସିଯାଇଛି ସେଇଦିନଠୁ ତା ଏଇ ବାସନାଟା ଯାଇନି ନା, ବର୍ତ୍ତମାନ ତାକୁ ଚାକର ହବାର ମନୋବୃତ୍ତି ନ ହେବେ, ମୁଁ କାହାର ପ୍ରଭୁ ନୁହେଁ, ମୁଁ ବର୍ତ୍ତମାନ ଚାକର ହେବି। ଏ ଚାକର ଜ୍ଞାନଟା ଯେତେବେଳେ ତା ଭିତରେ ଆସିବ, କୃଷ୍ଣଙ୍କର ହଉ ବା କୃଷ୍ଣ ଭକ୍ତଙ୍କର ହଉ, ଆଗେ ଗତଥର ପ୍ରଭୁ ସେଇଟା ବାରମ୍ବାର ସେଇ କ୍ଲାସ୍ରେ କହିଥିଲେ, ହଁ କୃଷ୍ଣ କଥାବେଳେ ଏକ୍ସେପ୍ଟ କରିବେ, ଗୁରୁ ବୈଷ୍ଣବଙ୍କର ଚାକର ହେଲେ କ'ଣ କ'ଣ ହବ, ଗତଥର ଗୁରୁ ତତ୍ତ୍ୱ ଉପରେ ବହୁତ ସୁନ୍ଦର କଥା କହିଥିଲେ। ଏ ଚାକର ହବାର ବାସନାଟା କାହା ଭିତରେ ଅଛି କହିଲି, କେହି କେହି ଏକ୍ସେପ୍ଟ କରିପାରିବ, ମୁଁ ଚାକର ହେବି, ମୋତେ ଯାହା ଗାଳି ମାଡ଼ ଯାହା ପିଅନ୍ତୁ ଭଲ ହଉ ହଉ, ମୋ ମାଲିକ ମୋତେ ମୋର ଭଲ ହେଉଛି ଚିନ୍ତା କରେ, କୁକୁର ପୋଷା କୁକୁର ବି ତା ମାଲିକକୁ ଛାଡ଼ିକି ଯାଉନି, ଜାଣନ୍ତି ସେଭଳିଆ ସେଥିପାଇଁ ବୈଷ୍ଣବକୁ କୁକୁର ସହିତ ତୁଳନା କରାହେଇଛି। ସେଭଳିଆ ଯେତେବେଳେ ମନ ଭିତରେ ଏକ୍ସେପ୍ଟ କରିନେବା ମନ, ମୁଁ କେବଳ ବୈଷ୍ଣବ ଭଗବାନଙ୍କର ଚାକର ହେବି ଜୀବନରେ, ଆଉ କେବେ ବି ହେଉନି, କୃଷ୍ଣ ଚାହୁଁଛନ୍ତି ଚାକର ହବା ପାଇଁ, ମୁଁ କାହିଁକି ଚାକର ନୁହେଁ, ପ୍ରଭୁ ହବାର ବାସନା ତୁଟେ। ଆମେ ଅଶାନ୍ତି ଝଗଡ଼ା ଜାତି ଜଗତରେ କାହିଁକି, ଯଦି ଦାସତ୍ଵ ମନୋବୃତ୍ତି ରହନ୍ତା ତାହେଲେ ଅଶାନ୍ତି ହୁଅନ୍ତା କି, ମଠ ମନ୍ଦିର ହଉ ଘରେ ହଉ, ମୁଁ ତ ତାର ଚାକର, ମୋର ତା ପାଇଁ ଜୀବନ ଉତ୍ସର୍ଗ କରି ତାର ତା ପାଇଁ ମୋର ସେବା କରିବା ଦରକାର, ଏ ମାନବ ମାନସିକତା ଭିତରେ ଅଛି କି କାହାର। ଆମେ ବାସ୍ତବିକ ଆମର କ'ଣ ପରିଚୟଟା କୃଷ୍ଣ ଦାସ ବୁଝିପାରୁଛ ନା, ଆମେ କାହା ନା କାହା ଦାସତ୍ଵ କରିବା, କିନ୍ତୁ ଅଭିମାନତା ରହିଛି ପ୍ରଭୁ ଅଭିମାନ, ଏଇ ଅଭିମାନତା ପାଇଁ ଭଗବାନ ଏଇଠିକି ପଠେଇବେ, ଯା ପ୍ରଭୁ ଗୋଟେ ଫଲ୍ସ ପ୍ରଭୁ ହବୁ, ଏଇଠି ଫଲ୍ସ ପ୍ରଭୁ କିଛି ନଦୀ, କିନ୍ତୁ ଫଲ୍ସ ପ୍ରଭୁ, ଫଲ୍ସ ପ୍ରଭୁ ହେଇକି ଜଗତରେ ରହିଛି, ଏଇଟା ହେଉଛି ପରିସ୍ଥିତି। ନା ମୁଁ ଛୋଟ ଛୁଆ ମୁଁ ମୂର୍ତ୍ତିଙ୍କୁ ଯିବି, ତାର ଅସଲ ସ୍ୱରୂପ ସେ ପ୍ରାପ୍ତ ହେଇଯିବ, ବୁଝିପାରୁଛନ୍ତି। ଯେମିତି ମନେକର ଗୋଟେ ଯିବା ପିଲା କୌଣସି କାରଣବଶ ତା ମେଣ୍ଟାଲ ଡିଫେକ୍ଟ ପାଇଁ କୌଣସି କାରଣବଶ ତ ସିଏ ତା ବାପା ମାଆଙ୍କୁ ଭୁଲିଯାଇଛି, ବହୁତ ଦିନ ତା ବାବାଙ୍କୁ ଛାଡ଼ିକି ବହୁତ ଦୂରକୁ ପଳେଇଯାଇଛି, କ'ଣ ଯେତେବେଳେ ସିଏ କୌଣସି କାରଣବଶତଃ ଭୁଲିକି ବହୁତ ଦିନ ପଳେଇଯାଇଛି, ଯେତେବେଳେ ସେ ପିଲା ପୁଣି ଜାଣିନବ ଇଏ ମୋ ବାପ ମା ଘର ବାଡ଼ି ମୋ ଦ୍ୱାର ସବୁ କିଛି ସୁବନ୍ଧ ତା ଜାଣିନବ, ତା ମନ ବ୍ୟାକୁଳିତ ହବ, ମୋ ଘରକୁ ପଳେଇବି ମୋ ବାପା ମାଆଙ୍କ ପାଖରେ ହବ ନା ନାହିଁ, କିନ୍ତୁ ଅନ୍ତ ବାରମ୍ବାର ଚାହିଁବ ମୋ ବାପା ପାଖକୁ ଯିବି, ମୋ ବାପା ପାଖକୁ ଯିବି, ମୋ ବାପା ମାଆଙ୍କ ପାଖକୁ ଯିବି, ମୋ ଘରକୁ ଫେରିଯିବି। ଯେମିତି ତାର ମନ ମନେକର ତମେ କିଣା ଭିକି କେଉଁଠି ଗୋଟେ ପଳେଇଯାଇଛି, ତମକୁ କିଏ ଜବରଦସ୍ତି କିଡ଼ନାପ୍ କରିବି ଗୋଟେ ଜାଗାରୁ ଗୋଟେ ଜାଗାରୁ, ତମେ କିଡ଼ନାପ୍ ଜାଗାରେ ରହିକି ଯଦି ମାନେ କେହି ଚିନ୍ତା କରିବି ମୁଁ ଏଇ କିଡ଼ନାପ୍ ଜାଗା ଆସୁଛି ଭଲ ରହିଛି, କିଏ ଚିନ୍ତା କରିବି, କିଏ ଜେଲ୍କୁ ଯାଇଛି ଜେଲ୍ରେ ଯାଇକି କିଏ ଚିନ୍ତା କରିବି ଯେ ମୁଁ ଜେଲ୍କୁ ଆସିଛି ବୋଲି, ଜେଲ୍ ଯିଏ ବାହାରିବ ତା ମନ ପ୍ରାକୃତ ମୋ ପିଲାଙ୍କୁ ଦେଖିନି କେତେ, ମୋ ବାପାଙ୍କୁ ଦେଖିନି, ମୋ ମାଆକୁ ଦେଖିନି, ମୋ ପରିବାରକୁ ଦେଖିନି, ତ ପ୍ରତ୍ୟେକ କ୍ଷଣ ତା ଭିତରେ ପ୍ରତିଦ୍ୱନ୍ଦ୍ୱିତ ହେଉଛି ମୁଁ କେମିତି ପାଖକୁ ଯିବି, ଥରେ ତା ବାପା ମାଆକୁ ଆସିଲା ପରେ ସେ ଜେଲ୍କୁ କିଏ ଆଉ ଯାଇକି ଇଚ୍ଛା କରିବ, ଆଉ ଇଚ୍ଛା କରିବ ଆକ୍ଚୁଆଲି ସେଇଭଳିଆ ପରିସ୍ଥିତି। ଆମକୁ ଗୋଟେ କିଡ଼ନାପ୍ କରିକି ନେଇ ଆସା ହେଇଛି, ଆମେ କିଡ଼ନାପ୍ ହେଇକି ଏଇଠି ଅଛନ୍ତି, ଆମ ମନବୃତ୍ତିକୁ ଜବରଦସ୍ତି କରିକି ସିଏ ରଖିଛନ୍ତି, ଆଉ ରହିତେ ରହିତେ ଯେମିତି ଏଇ ଓଡ଼ିଶାରେ ଯେତେ ଓଡ଼ିଶା ଭାରତରେ ଯେତେ ମୁସଲମାନ ରହୁଛନ୍ତି ଏମାନେ ସମସ୍ତେ ହିନ୍ଦୁ, ଏମାନେ କେହି ବି ମୁସଲମାନ ନୁହନ୍ତି। ମୋଗଲ ଯେତେବେଳେ ଆଇଲା ଜବରଦସ୍ତି କରି ହିନ୍ଦୁ କନ୍ୟାମାନଙ୍କୁ ଯେତେବେଳେ କ'ଣ କରିକି ବଳାତ୍କାର କରିକି ନେଇକି ରଖିଲା, ଏମାନଙ୍କ ଧର୍ମକୁ ନଷ୍ଟ କଲା, ସେତେବେଳେ ଏଇମାନେ ରହିତେ ରହିତେ ତାଙ୍କ ସାଙ୍ଗରେ ସେଇ ହିନ୍ଦୁମାନେ ସବୁ ମୁସଲମାନ ଆଜି ହେଇଯାଇଛନ୍ତି, ମୁସଲମାନ ବୋଲି କହୁଛନ୍ତି, କହୁଛନ୍ତି ନା ସେମାନେ ଯଦି ତାଙ୍କ ରିଜିନ୍ ଜାଣିଛନ୍ତି ଏମାନେ ମୁସଲମାନ ନୁହନ୍ତି ଏମାନେ ହିନ୍ଦୁ, ତ ସେମାନେ ଫେରିଯାଆନ୍ତି ହିନ୍ଦୁ ସ୍ଥିତି, କିନ୍ତୁ ଏମାନେ ଜାଣିପାରୁନାହାନ୍ତି। ଠିକ୍ ସେଇଭଳିଆ ଆମେ ଯେତେବେଳେ ଆମର ସ୍ଥିତିଟାକୁ ଜାଣିଯାଇପାରିବା, ମୋ ଘର ଅଛି, ମୋ ବାପା ମା ଅଛନ୍ତି, ସେଠି ମୋର ଏତେ ସୁନ୍ଦର ମୋର ପ୍ରପର୍ଟି ଅଛି, ମୋର ଏତେ ସୁନ୍ଦର ଫେସିଲିଟି ଅଛି, ମୋତେ ଆସିକି କିଡ଼ନାପ୍ ଜାଗାରେ ରହିକି ମୋର କାହା ପାଖରେ ଗୋଲାମଗିରି କରିବା କିଏ ପସନ୍ଦ କରେ, କହିଲି ଗୋଲାମଗିରି ଦାବରେ ଆମେ ସ୍ୱାଧୀନ, ଜୀବ ସ୍ୱାଧୀନ ହବ ଭଗବତ ଧାମ କହିଲେ କାରଣ ଚିନ୍ତା ମନ ଧାମ ଯାହା ଚାହିଁବ ସେ ହବ ସେତେବେଳେ ମନଟା ଅଲରେଡି ଚେଞ୍ଜ ହେଇଯାଇଥିବ ତା ମନ ଆଉ ଏଇ ଜଡ କାହିଁକିନା ସେ ଜାଣିଛି ନା ଏଇ ଜଗତରେ ଏତିକି ଜିନିଷ ତାର ସୁଖର ବସ୍ତୁ ଅଛି କିନ୍ତୁ ୟାକୁ ଅପୁରନ୍ତ କୋଟି କୋଟି ଗୁଣର ସୁଖ ସେଠି ଅଛି ଆନନ୍ଦ ସେଠି ଅଛି ଦାସତ୍ୱରେ ପ୍ରଭୁତ୍ୱରେ ନୁହେଁ ବାପ ମୋ କହିବା କଥା ତ ଯେମିତି ଗୋଟେ ପିଲା ଚାକିରି କରୁଛି କୋଉଠି ନା କମ୍ପାନୀରେ କମ୍ପାନୀରେ ଚାକିରି କରୁଛି କମ୍ପାନୀରେ ଗୋଟେ ଅଫିସର ହେଇଯାଇଛି ସିଏ ଆକ୍ଚୁଆଲି କମ୍ପାନୀ ଅଣ୍ଡରରେ ଚାକର କିନ୍ତୁ ତା ଅଣ୍ଡରରେ ବହୁତ ୱାର୍କର ରହିଛନ୍ତି ସିଏ କହୁଛି ଏତେ ୱାର୍କରଙ୍କର ପ୍ରଭୁ କିନ୍ତୁ ଏତେ ୱାର୍କରର ପ୍ରଭୁ ଜ୍ଞାନରେ ସେ ସେଠି ଚାଲୁଛି ନା କିନ୍ତୁ ସେଇ ଲୋକ ଯେଉଁ ତା ଘରକୁ ଆସୁଛି ତା ଘରେ ସେ କ'ଣ ସେ ୱାର୍କର ପ୍ରଭୁ ଭଳିଆ ତା ଘରେ ତା ବାପା ମାଆଙ୍କ ପାଖରେ ତା ବାପା ମାଆର ପ୍ରଭୁ ତା ପିଲା ଛୁଆର ପ୍ରଭୁ ତା ପିଲା ଛୁଆ ପାଇଁ ବି ଚାକରତ୍ଵ କରୁଛି ତା ସ୍ତ୍ରୀ ପାଇଁ ବି ଚାକରତ୍ଵ କରୁଛି କହୁନି ସବୁକିଛି କରୁଛି ସମ୍ବନ୍ଧଟା ତା ଘରେ କ'ଣ ରହିଛି ନା ତା ମୋର ପ୍ରଭୁ ସମ୍ବନ୍ଧ ଯେମିତି ଅଫିସରେ ୱାର୍କର ମାନେ ଯେମିତି ତାଙ୍କ ସହିତ ଘରର ସମ୍ବନ୍ଧ ସେଇଆ ନା ସେଇଆ ନୁହେଁ ଯେମିତି ଦୁଇ ପ୍ରକାର ସେଇ ବ୍ୟକ୍ତି ଭିତରେ ଦୁଇ ପ୍ରକାର କନ୍ସେପ୍ଟ ଅଛି ଏଠି ଗାଇଲା ବେଳକୁ ମୁଁ ମୋ ବାପା ମା ଇଏ ମୋ ମା ପାଇଁ ଏହା କରିବି ନେଇକି ଯିବି ସେଇଆ ବି ନେଇକି ଯିବି ମୋ ସ୍ତ୍ରୀ ପାଇଁ ନେଇକି ଯିବି ମୋ ପିଲା ପାଇଁକି ନେଇକି ଯିବି ଯେଉଁଭଳିଆ ତା ଆଗରୁ ଯେମିତି ଅନ୍ତର ଆସୁଛି ମାନେ ତା ପାଇଁ ନେଇକି ଯିବି ତାର ଗୋଲାମ ଆଉ ତାର ମାଲିକ ଏ ଗୋଲାମ ହୁଏ ମାଲିକ ନୁହେଁ ଏଇ ଯୋଉ ପ୍ରଭୁ ମାନେ ଯୋଉ ଭଲ ପାଇବାର ଗୋଟେ ସମ୍ବନ୍ଧ ସେଇଟା କମ୍ପାନୀରେ ନାହିଁ କମ୍ପାନୀ ୱାର୍କର ମାନଙ୍କୁ ସେଇ ଦୃଷ୍ଟିରେ ଦେଖୁଛି ଦେଖୁନି ସେଇଟା ହେଉଛି ପ୍ରୋବ୍ଲେମ ଏଇଠି କମ୍ପାନୀ ଥିଲା ବେଳକୁ ମନ ଗୋଟେ ପ୍ରକାର ଘରକୁ ଗଲା ବେଳକୁ ଗୋଟେ ପ୍ରକାର ସେମିତି ଆମର ସନ୍ତୋଷ ସହିତ ଆମେ ଏଇଠି ଆସିକି ଭାବୁଛନ୍ତି ମାନେ ମୁଁ ଅଫିସର ମାନେ ମୋର ୱାର୍କର ମୁଁ ଯେମିତି କହିବି ସେମିତି ହବ ଏଇଭଳିଆ ଭାବନାରେ ଆମେ ଚାହୁଁଛୁ କିନ୍ତୁ ଭଗବାନ ଧାମକୁ ଗଲାବେଳକୁ ଏଇଟା ପୁରା ମନଟାକୁ ପୁରା ଚେଞ୍ଜ କରିବା ନେଇ ମନ ଯେତେବେଳେ ଚେଞ୍ଜ ହେଇଯିବ ସେତେବେଳେ ଯାଇକି ଜାଣିବ ସେଠି ଗଲେ ମନ ଆଉ ଆଉ ଏଇ ସ୍ଥିତିକି ଆସିବନି ଆତ୍ମା ଅଛି ବୋଲି ଚେତନା କଣ ଆତ୍ମା ଚେତନା ଭିତରେ କଣ ପାର୍ଥକ୍ୟ ଆସୁଛି ସମସ୍ତଙ୍କ ଚେତନା ଅଛି ତ ବୁଝିପାରିଲେ ସମସ୍ତ ପ୍ରଶ୍ନଟା ଯେ ମୁଁ ମାସ ସାରା କରିଥିବି 5000 ଟଙ୍କା ପାଇବି ସେ
ସେଇଠି ଦଶ କଲ ଆଉ ଗୋଟେ ପିଲା ସେଇଠି ଗୋଟେ ମାସ ଖଟିଲା ଖର୍ଚ୍ଚ ପାଞ୍ଚ ହଜାର ଟଙ୍କା ଆଣିଲା ତାପରେ ଦେଖିଲା ମୋର ଫ୍ୟାମିଲି ମେଣ୍ଟେନ୍ କରିବା ମୁଁ ମୋର ପରଫେକ୍ଟ ଲାଇଫ୍ ମେଣ୍ଟେନ୍ କରିପାରିନି ଗୋଟେ ମାସ ସାରା ଖଟୁଛି ତାପରେ ମାସରେ କ'ଣ ହେଲା ଏତେ କଷ୍ଟ କରିବା ଦରକାର ନାହିଁ ଗୋଟେରେ ପକେଟ୍ ଚୋରି କରିଦେଲେ ପାଞ୍ଚ ହଜାର ଟଙ୍କା ଆସିଛି ସେଇ ମୋ ଇନକମ୍ଟା ହେଇଗଲା କିନ୍ତୁ ସର୍ଟକଟ୍ରେ ହେଇଗଲା ହିସାବ ତା ଟେଣ୍ଡେନ୍ସି କ'ଣ ହେବ ନା ଏଇ ଉପାୟରେ କଲା ମାନେ ମୋଟା ଭଲ ହେଲା କିଛି ଅସୁବିଧା ନାହିଁ ଏଇଟା ରିଏଲାଇଜ୍ କେଉଁଦିନ ହେବ ଯେଉଁଦିନ ଧରା ପଡ଼ିବ ସେ ହଁ ଏଇ ଉପାୟଟା ମୋର ଖରାପ ହେଉଛି ଏଇ ଉପାୟଟା ଠିକ୍ ସେଭଳିଆ ଜୀବଟା ହିଁ ତଟସ୍ଥ ତାକୁ ସବୁ କରିପାରିବ ଆତ୍ମାର ଜଜ୍ମେଣ୍ଟ ହେଉଛି ଆତ୍ମାବାସ ଖାଲି ଜଜ୍ କରେ କେଉଁଟା ଖରାପ କେଉଁଟା ଭଲ ତୁମେ ଏଇଟା ଏଇଟା ଖାଲି ଭେଦ ବାଟ ଦେଖେଇବ ମାଷ୍ଟର ଟେଣ୍ଡେନ୍ସି ଏଇଟା ହେଉଛି ଭଲ ପାଠ ପଢ଼ ଏପଟେ ଗଲେ ଲସ୍ ହେବ ଷ୍ଟୁଡେଣ୍ଟର ଟେଣ୍ଡେନ୍ସି ଯେଉଁଟା ତାର ତା ନେଚର ଗୁଡ଼ା କହିବ ମୋ ନେଚର ହେଉଛି ପାଠ ପଢ଼ିବି ତାର କ୍ଲାସ୍ ଫାଷ୍ଟ ନହେଲେ ଫେଲ୍ ହେଇଯିବ ସେଥିପାଇଁ କ୍ଲାସ୍ ଗୋଟେ ପିଲା ଫାଷ୍ଟ ହିଁ ସେ ଫେଲ୍ ହେଉଛି ତା ଭିତରେ ଏତିକି ପିଲା ବି ଜଣେ ପର୍ଫେକ୍ଟ ଲାଇନ୍ଟା ଚୁଜ୍ କରୁଛି ଆଉ ଅନ୍ୟ ଗୋଟେ ଚୁଜ୍ କରୁନାହାନ୍ତି ଶୁଣୁଛନ୍ତି ବଟ୍ ଇଏ କରୁନାହାନ୍ତି ଠିକ୍ ସେଭଳିଆ ଆତ୍ମାର ଡ୍ୟୁଟି ରହୁଛି ଭଲ ଏଇଟା ଖରାପ ଭଲ ଏଇଟା ଖରାପ
ଛାଡ଼ିବେ
ସେ ଛାଡ଼ିବେ ସବୁ ସେ ଛାଡ଼ିଲା ପରେ ଆମର ଯୋଉଟା ବୁଦ୍ଧି ଯୋଉଟା ହବ ନା ନା ବୁଝିପାରିଲେନି ସେମିତି ନୁହେଁ
ଏକା ସାଙ୍ଗରେ ରହିବି କିଏ କାହାକୁ ଛାଡି ପାରିବେ ବୁଝିପାରୁଛନ୍ତି ଯେମିତି ଧର୍ମ ଅନୁସାର ଯେମିତି ଆଲୋକ ସାଙ୍ଗରେ ଉତ୍ତାପ ରହିଛି କାହାକୁ ଛାଡି ପାରିବି ଛାଡି ପାରିବି ଚିନି ସାଙ୍ଗରେ ମିଠା ରହିଛି ଚିନି ରୁ ମିଠା ଅଲଗା ବାହାର କରିବି ଲୁଣ ସାଙ୍ଗରେ ତା ଧର୍ମ ରହିଛି ଲୁଣିଆ ଅଛି ନା ସେଇଟା ତା ଧର୍ମ ତାକୁ କିଏ କାହାକୁ ଛାଡି ପାରିବେନି ଏ ଯୋଉ ତମେ କହିଲ ଯେ ଭଗବାନ କାହିଁକି ଆତ୍ମାକୁ ନେଇକି ଏମିତି ଗୋଟେ ବିପଦ ଜାଗାରେ ପହଞ୍ଚେଇ ଦେଲେ ଏଇଟା କାରଣ କ'ଣ ତ ଏହାର କାରଣ ହେଉଛି କ'ଣ ତ ଭଗବାନ ହେଉଛନ୍ତି ସ୍ୱରାଜ ଭଗବାନ ହେଉଛନ୍ତି ଆନନ୍ଦମୟ ପୁରୁଷ ସ୍ୱାଭାବିକ ଯେମିତି ଦୁର୍ଘଟଣାଟା କ'ଣ ଭଗବାନ ଚାହାନ୍ତି ଜୀବ ମୋତେ ଭଲ ପାଉ ବାପ ଚାହେଁ ପୁଅ ମୋତେ ଭଲ ପାଉ ବାପା ପିଲାକୁ ଯେତେ ଲାଳନ ପାଳନ କରିଛନ୍ତି କ'ଣ ପାଇଁ ପିଲା ମୋତେ ପିଲାର ମୋର ଭଲ ସମ୍ପର୍କ ରହିବ ତାକୁ ଭଲ ଶିଖାନ୍ତି ସେ କିଛି କରାନ୍ତି ନା ତ ଉଭୟ ବାପା ପୁଅ ମୋତେ ଭଲ ସମ୍ପର୍କ ରହିବ ଭଗବାନ ଚାହାନ୍ତି ଯେମିତି ସବୁବେଳେ ଭଗବାନ ଚାହାନ୍ତି କ'ଣ ନା ଜୀବାତ୍ମା ମୋର ସନ୍ତାନ ମୋର ମୋ ଭଗବାନ ଆମେ ଜନ୍ମ ହେଉଛନ୍ତି ଭଗବାନଙ୍କଠୁ ତେଣୁକରି ଆମର କ'ଣ ହବ ନା ଭଗବାନ ସହିତ ଆମର ଭଲ ସମ୍ପର୍କ ରହୁ ଏଇଟା ସବୁବେଳେ ଚାହେଁ କିନ୍ତୁ ତାପରେ ବି ସଂସାରରେ ଦେଖିଛନ୍ତି ନା ବହୁତ ପୁଅ ବାପା ମାଠୁ ଭିନ୍ନ ହୋଇକି ରହିଛନ୍ତି ବୁଝୁଛନ୍ତି ନା ତ ଶିଖିଛି ସେ ଶିଖିଲା କେଉଁଠୁ ବାପା ମା ତାକୁ ଶିଖିଛନ୍ତି ଜନ୍ମ ଦେଇଛନ୍ତି ବଡ଼ ଦେଇଛନ୍ତି କିନ୍ତୁ ବାପା ମା ତାକୁ ଜବରଦସ୍ତି ଅଟକେଇ ତା ପାଖରେ ରଖିପାରିଲେ କି ଭଲ ଶିଖିଛନ୍ତି ସବୁ ଭିତରେ ଅଟକେଇ ରଖିପାରୁନାହାନ୍ତି ନା ଠିକ୍ ସେମିତିଆ ଭଗବାନ କ'ଣ କରିଛନ୍ତି ତ ପ୍ରତ୍ୟେକ ଜୀବକୁ ସ୍ୱାଧୀନତା ଦେଇଛନ୍ତି ସ୍ୱାଧୀନତା ଦେଇଛନ୍ତି ଛୋଟ ଛୁଆଟା ଯେମିତି ଦେଖନ୍ତା ବାପା ଛୋଟ ଛୁଆଟା ବାପା କୋଳରେ ଅଛି ବାପା ତ କାଖିଛି କୋଳେଇଛି କିନ୍ତୁ ଛୁଆ ଚାହୁଁଛି ମୁଁ ଆଉ କେଉଁ ଛୁଆକୁ ଦେଖିଲାଣି ତା ସାଙ୍ଗରେ ଯାଇ ଓହ୍ଲେଇକି ଖେଳିବି କିମ୍ବା ଛୁଆ ଚାହୁଁନି ବାପା କୋଳରୁ ଓହ୍ଲେଇକି ଯାଇକି ତଳେ କେଉଁଠି ଖେଳିବି କ'ଣ କରିବି ମାଟି ଖାଇବି କ'ଣ କରିବି ବାପା ଚାହୁଁନି ତାକୁ ଛାଡ଼ିଦେଲେ ତଳେ ପିମ୍ପୁଡ଼ି ଅଛନ୍ତି କ'ଣ ତା କାମଟି ଛାଡ଼ତେ ଯାଉନି କିନ୍ତୁ ତା ସତ୍ତ୍ୱେ ବି ପିଲା ଯେତେବେଳେ ଚାହୁଁଛି ମୁଁ ଓହ୍ଲେଇ ଯିବି ମୁଁ ରହିବିନି ବାପା କୋଳରେ କାନ୍ଦୁଛି ସିଏ କାହିଁକିନା ବାପାର ଗୋଟେ ଇଚ୍ଛା ଅଛି ଛୁଆର ବି ଗୋଟେ ଅଲଗା ଇଚ୍ଛା ଅଛି ଦୁଇଟା ଇଚ୍ଛା ଅଛି ନା ଦୁଇଟା ଇଚ୍ଛା ଅଛି ବାପାଠୁ ଜନ୍ମ ସିଏ ବାପାର କ୍ଷମତା ଅଛି ତାକୁ ଜବରଦସ୍ତ ଅଟକି ଛାଡ଼ିବେନି କିନ୍ତୁ ଛୁଆ କାହିଁକି କାନ୍ଦିବ ତାର ଇଚ୍ଛା ଇଏ ଯେତେବେଳେ ବାପା ତାକୁ ଭଲ ପାଆନ୍ତି ସେ ଚାହୁଁଛି ସେଠିକି ଯାଇକି ଖୁସି ହେବା ପାଇଁ ବାପା ତାକୁ ଛାଡ଼ିଦେଉଛନ୍ତି ନା ଛାଡ଼ିଲା ପରେ କ'ଣ ହେଉଛି ନା ପିଲା ତାର ଯାଉଛି ଯାଇକି ଖେଳୁଛି ବୁଲୁଛି ବାପା କିନ୍ତୁ ତା ନଜର ରଖୁଛନ୍ତି କୁଆଡ଼େ ଯାଉଛି କ'ଣ କରୁଛି ନଜର ରଖୁଛନ୍ତି ଛାଡ଼ନ୍ତି କିନ୍ତୁ ପିଲା ଯେତେବେଳେ ନେଇ ଆଇଲା ବେଳକୁ ସେ କାନ୍ଦୁଛି ଉଠେଇଲା ବେଳକୁ କାନ୍ଦୁଛି ବାପା ଯେତେବେଳେ ତାକୁ ଗୋଳେଇକି ନେଇ ଆସୁଛନ୍ତି କାନ୍ଦୁଛି ସେଥିପାଇଁ ପିଲା କ'ଣ କରୁଛି ବାପା ନାଁ କହୁଛି ଠିକ୍ ଅଛି କାନ୍ଦୁଛି ଯେପର୍ଯ୍ୟନ୍ତ ଅଠେଇକି ସେ ପର୍ଯ୍ୟନ୍ତ ତା ପିପୁଡ଼ି କାମୁଡ଼ିବ କେଉଁଠି ପଡ଼ିବ କେଉଁଠି କିଏ ହବ କାନ୍ଦିବ ସେତେବେଳେ ବାପା ଉଠେଇଲେ ସେ ଉଠିକି ଆସିବ ଆସିବ ନା ସେପର୍ଯ୍ୟନ୍ତ ବାପା ତାକୁ ସ୍ୱାଧୀନ ଭାବେ ଛାଡ଼ିବେ ସେମିତି ଏଇ ଛୋଟ ଛୁଆର ସ୍ୱାଧୀନତା ଉପରେ ବାପା ହସ୍ତକ୍ଷେପ କଲେ ନାହିଁ ଛାଡ଼ିଦେଲେ ନା ସେ ଭଗବାନଙ୍କ ନେଚର ହେଉଛି ଜୀବର ଆମର ନେଚର ହେଉଛି କ'ଣ ଭଗବାନଙ୍କୁ ଭଲ ପାଇବା ଭଲ ପାଇବା ମୁଁ କହିବି ନା ତମେ ମୋତେ ଜବରଦସ୍ତି ଭଲ ପାଅ ପାଇପାରିବ ମୁଁ କହିବି ନା ତମେ ମୋତେ ଜବରଦସ୍ତି ମୁଁ କହୁଛି ତୁ ମୋତେ ଭଲ ପା ଏମିତି ହେଇପାରିବ ଏମିତି ହୁଏନି ଭଲ ପାଇବାଟା ସ୍ୱତଃସ୍ଫୂର୍ତ୍ତ তম মো ভিতরে আদান প্রদান ভাল হলে তো মতো ভালো পাইব নাইব এটা তম পর্সন ভগবান জীব ভিতরে সম্বন্ধ সবুদিন ভাল কিন্তু আমি চাহুছে কম ভগবান চাহিদি আমি স্বতঃস্ফূর্ত ভাবে ভগবান ভালমন্দ বুঝি ভাল ভগবান সবুকিছি বঞ্চাইয়া সবুকিছি ব্যবস্থা করছেন ভগবান কিন্তু কলা সত্ত্বে অবাধ্য শিশু যেমনি পিতা কড়ু ওই যায় সেমতি আমি কম করছি না এই সূক্ষ্ম যে স্বাধীনতাটা আমার অছি সে স্বাধীনতাটা আমি হস্তক্ষেপ করছি ভগবান যেহেতু আমার স্বাধীনতা উপরে হাত পকাতে বাধ্য করতে বুঝাতে কিছু সেটা আমার কর্তব্য ভগবান পাখে ছেড়ে দিয়ে ভগবান ভাল পাইবা আমি সেইটা ন বুঝি পারি বাপাঙ্ অলগা হল ভাবে অলগা হয়ে আসছি সেইপাই ইয়া সাংরে যেহেতু আত্মা সাংরে মন বুদ্ধি রুচান এটা অতপ্রুত ধর্ম এটা তা সাংরে রয়েবে তাকে সুখ দেওয়া রাস্তা কিন্তু মন কম করছি না ভগবান ন বাছিকি স্বীকার ন করি বাপা ন বাছিকি এমনি পিলা বাপা মা বড় কলে জন্ম দেলে সবুকিছি কলে তাপাই তাকে শিক্ষা দেলে এত বড় কলে কিন্তু পিলা যে বড় হচ্ছে শুদ্ধ স্বাধীনতা মু কাই বাপা মা কথা বাপা মা চাহু না সে ঝিউকু সে লভ করি পড়ে যাবো কিন্তু পিলা জবরদস্তি বাপা মা সমস্ত মান মহত খানদানি মর্যাদা সব বাপ মা সংসার বন্ধু বান্ধব তুটাই দেখি স্নেহ তা তুটাই দেখি যা ভালো পাইলে তাকে নাকি মন্দর পরি এটা নৌছি কোণ পাই না আজি ভগবান কো ভুল যদি পিতা মা কো ছাড়ি কি পিলা যাউছি আমি সেমতি একটু এক্স্যাক্টলি ভগবান আমার নিজর তাকে ছাড় দেখি এই জগতে জন্ম চুজ করে এইভাবে আমি পরিস্থিতি আমি পড়ে যাইছি এইটা হচ্ছে তার কারণ আজি যে স্বভাব আমি তো রয়েছি না না আমি যদি জনক সংস্পর্শে আসছি তাকে ভালো পাই কাকে ছাড়ব কারণ বাবা মা স্বীকার করিবে নি তো তাকে ভালো পাবে ভগবান চাহ না তুই জন জগতের বিশেষ কিছু ভালো পা বলে ভগবান কো ভালো পা ভগবান মনা করছে কিন্তু আম মন চুজ করছি আগু সেটি আমি ইয়া পাই বাপা মা ছাড়ুছি ঠিক পরিস্থিতি ভগবান পাখে আমি আর সেইটা ভগবান পাখে রয়েছি বলে আজ আমি কেতজনক ছাড় দেছি কি কাকে ভুল করছি মলা পরে দুই দিন পাই কাঁদছি তারপরে ভুল যে কোথা সে কথা সব ভুল যাচ্ছি বুঝলাম এই হয়েছে আমার অবস্থা আউ কোন তার হ্যাঁ খাইবার লোক দান চুজ নিযুগ করে নেব আপনার কোনটা ভালো লাগিব আপনার পছন্দ অনুসারে ভালো পাইবার তো ভালো পাইবার হচ্ছে হ্যাঁ এইটা খাইটা বহুত ভালো জিনিস মুখে কহি দেবি আপনার মো ভিতরে ভালো কিনা আমার সাংগ কে যেন আপনার ভালো পাইব বাপা মা যেন না এইটা খা ভালো ছোট ছুয়াবেলে ছুয়া পিতা খাইতে চাইব মা তাকে কহবে না এইটা ভালো তুই এটা খা মা তাকে খুঁজি বলে ছুয়া ছুয়া মা বাপার ভালো পাইবার সে মো বাপা মো পাই ভালো ভাবুছি সেটাই মা বাপার পিতা দেলে বি সে খাওছে এই হচ্ছে ঠিক সেইভাবে আও ভালো পাইবার বি অনেক জিনিস মতো পছন্দ নহলে বাপা মা ভালো পাইবার মু খাওছি মো স্ত্রীর ভালো পাইবার মু খাওছি এই যে করুছে এটা বি হইপারে চক্রদাস আগাম বৈষ্ণব এটি প্রভু কহুলে হ্যাঁ আমি যেটা এটি আসুছি যে কিছুটা মানে দুইটা জ্ঞান আছে গোটে দুটা বৈষ্ণব সদাচার কহুছি তো ভাল সাধু আসারে গোটে হচ্ছে কাণ্ড জ্ঞান আর গোটে হচ্ছে দিব্য জ্ঞান জ্ঞান দুই প্রকার গাঁ গাঁরে কম করছে তো গোটে কাণ্ড জ্ঞান নাই কমন সে হ্যাঁ আগে কাণ্ড জ্ঞান দরকার আছে দরকার আছে না কেমি চালা কেমি বসবা কেমি ছেড়া হওয়া কেউটি কেমি কথা হওয়া এটা থাকে গোটে এই জ্ঞান গুড়া আম সংস্কৃতিতে রয়েছে অছি না না বাপা মা সাংরে যেমি সেমি চাল যা যেমি বেশভূষা করা যেমি জীবন বিতে অছি কি সেমি করা যায় কি করা যায় বস্তির লোক হাত দিয়ে যা প্রণাম করা গুরুজন মানে আইলে সম্মান করা কেমি অনেক সেই অতিথি আইলে তাকে তার আতিথ্যক যা তাকে দেওয়া যা সেমতি তো প্রভু চাহুলে যে আজ কম গোটে বৈষ্ণব এটি গোটে কম দেখবে প্রণাম প্রণাম নেবে না আচ্ছা যেতে মন্দিরকে আমি প্রবেশ করছে মন্দির প্রবেশে তো আমি প্রণাম করছি ভগবান মন্দিরকে আসলে কেমিতি প্রণাম করা পড়ব বুঝিপালে না তো ফার্স্ট কাহকু প্রণাম করা পড়ব তাপরে কাহকু প্রণাম করা পড়ব আর কেমিতি প্রণাম করা পড়ব আউ প্রণাম সময় মনোভাব কম হওয়া উচিত আর তা সহিত এই প্রণামর ফল কম
ম্যারেজ
ଆମେ ଯେତେବେଳେ ମନ୍ଦିରକୁ ଏଣ୍ଟ୍ରି ଅଫ୍ କରିବା ଏଣ୍ଟ୍ରି ଜଷ୍ଟ ପୂର୍ବରୁ ତ ପ୍ରଥମ କଥା ଆଗରୁ ସିନା ପୁରା କାରଣ ଥିଲା ତ ରାଜା ମହାରାଜ ମାନେ ପାଲିଙ୍କିରେ ଆସୁଥିଲେ କେତେ ତା ପରିବାରଟି ନେଇକି ଆସୁଥିଲେ କିନ୍ତୁ ନର୍ମାଲ ବଡ଼ ବଡ଼ ଗାଡ଼ି ନେଇକି ବଡ଼ ବଡ଼ ଅଫିସର ମାନେ ଆସିବେ ନର୍ମାଲି ମନ୍ଦିର ଭିତରକୁ ଡାଇରେକ୍ଟ ଏଣ୍ଟ୍ରି ହେବ କୌଣସି ପାଲିଙ୍କର କରିବନି କି ବଡ଼ ଗାଡ଼ି ଧରିକି ନର୍ମାଲି ଆମେ ଯେଉଁ ଗାଡ଼ି ଏଣ୍ଟ୍ରି ଅଫ୍ କରୁଛେ କଲେଜ ଫ୍ଲୋର୍ରେ ଯିବା ଦରକାର ଯେମିତି ତମମାନଙ୍କ ପାଇଁ କ୍ଲାସ୍ ଆମମାନଙ୍କ ପାଇଁ କ୍ଲାସ୍ ଡିଷ୍ଟର୍ବ ନ ହେବା ଦରକାର ଫାଷ୍ଟ ଥିଙ୍ଗ ଯଦି ଗଲେ ସାଉଣ୍ଡ ହେବନି ପୁରା କ୍ଲାସ୍ଟା ଡିଷ୍ଟର୍ବ ହେଉଛି ସେଥିପାଇଁ ମନ୍ଦିର ଯେ ଯିବ ସେ ଘା ହେଇକି ଚଲେ ଯେ ସରିଲା ସବୁ ନୀତି ହଁ ଲାଇଟ୍ ପଡ଼ିବ ରାତି ହେଇଥିଲେ ଫାଷ୍ଟ ଥିଙ୍ଗ ସେତିକି ଜିନିଷ ମାନେ କମନ୍ ସେନ୍ସ ଥିବା ଦରକାର ଫାଷ୍ଟ ଥିଙ୍ଗ ଏଇଟା ଫାଷ୍ଟ ଥିଙ୍ଗ ଏଣ୍ଟ୍ରି ତ ଏଠି ହେଲା ସେକେଣ୍ଡ ଥିଙ୍ଗ ଜୋତା ପିନ୍ଧିକି ମନ୍ଦିର ଭିତରେ ଏଇଟା ତ ସମସ୍ତେ ଜାଣନ୍ତି କହିବାକୁ ପଡ଼ିବନି ଥାର୍ଡ଼ ଥିଙ୍ଗ ପଶିବାର ମନ୍ଦିର ଜଷ୍ଟ ପୂର୍ବରୁ ବି ପ୍ରଥମେ ହାତ ଗୋଡ଼ ଧୋଇଯିବା ଦରକାର ଭଲ ଭାବରେ ତାହେଲେ ପାଣି ଟିକେ ଛିଞ୍ଚି କଲେ ହାତ ଗୋଡ଼ ଧୋଇବା ଆଟଲିଷ୍ଟ ବାହାରେ କିଏ କେଉଁ ଅବସ୍ଥାରେ ଅଛି ବେଳେ ବେଳେ ବହୁତ ଜଣ ବି ଚମଡ଼ା ଜୋତା ପିନ୍ଧୁଛନ୍ତି ସେ ଜୋତା ବୋଧେ ଧୁଆ ହେଉନଥିବ ବର୍ଷ ବର୍ଷ ଧରି ସେ ଜାଗାରେ ଜୋତା ପିନ୍ଧ କୁଆଡ଼େ କୁଆଡ଼େ ବୁଝେ ପୁଣି ସେଇ ଜିନିଷ ଟଚ୍ ଅପ୍ ହେଇକି ମନ୍ଦିର ଭିତରେ ଧୋଇ ଆଟଲିଷ୍ଟ ହାତ ଗୋଡ଼ ମୁହଁ ଧୋଇକି ପ୍ରସ୍ତୁତ ଫାଷ୍ଟ ଫ୍ରସ୍ କରିବା ପୂର୍ବରୁ ସବୁ ଆମର ସିନା ମନ୍ଦିରରେ ବର୍ତ୍ତମାନ ତିନିଟା ଦ୍ୱାର ଅଛି ନା କିନ୍ତୁ ଆକ୍ଚୁଆଲି ନର୍ମାଲି ମନ୍ଦିର ଥାଏ ଗୋଟେ ଦ୍ୱାର ମେନ୍ ଦ୍ୱାର ଥାଏ ଫ୍ରଣ୍ଟରୁ ଗୋରୁ ମହାରାଜ ନେଇକି ପ୍ରବେଶ କରନ୍ତି ତ ଏଣ୍ଟ୍ରି ପୂର୍ବରୁ ଥାନ୍ତି ସବୁବେଳେ କି ଗୋରୁ ମହାରାଜ ତ ଗୋରୁ ମହାରାଜଙ୍କୁ ପ୍ରଥମେ ପ୍ରଣାମ କରିବା ଦରକାର କ'ଣ ପ୍ରଣାମ କରିବେ କୃଷ୍ଣ କେଶ କୁହନ୍ତି ଗୋରୁ ମହାରାଜଙ୍କୁ ପ୍ରଣାମ କ'ଣ ମାଛ ବୈଷ୍ଣବ ପ୍ରଣାମ ମାଛା କଳ୍ପତରୁ ବିଶ୍ୱ କୃପା ସିନ୍ଦୁ ଗଛ ପ୍ରତିଦାନ ପାଳନ ହେଇଯିବ ବୈଷ୍ଣବ ପଞ୍ଚାଙ୍ଗ ନର୍ମାଲ କଲେ ଚଳିବ ନର୍ମାଲ ପଞ୍ଚାଙ୍ଗ ଜଲ୍ଦି ତ ପଞ୍ଚାଙ୍ଗ କରିକି ଆସିପାରିବେ ତ ଏଣ୍ଟ୍ରି ପୂର୍ବରୁ ତାପରେ ଗେଟ୍କୁ ଏଣ୍ଟ୍ରି କରିବେ ନା ବର୍ତ୍ତମାନ ବର୍ତ୍ତମାନ ଆମେ କେଉଁଠି ଛିଡ଼ା ହେଇଛି ଡୋର୍ ଷ୍ଟେପ୍ରେ ଏଣ୍ଟ୍ରି କରିଥାନ୍ତି ତ ଭଗବାନ କ'ଣ ଭଗବାନ କିଏ କୃଷ୍ଣ କୃଷ୍ଣ କିଏ ସାରା ଦୁନିଆର ମାଲିକ ନା ଆମେ କୌଣସି ଗୋଟେ ଅଫିସର ପାଖକୁ ଗଲା ବେଳକୁ କ'ଣ କରିକି ଯାଉଛେ ଡାଇରେକ୍ଟ ଯାଉଛେ ବସି ଯାଉଛେ ପରମିଶନ ମାଗୁଛେ ନା ଆପଏଣ୍ଟମେଣ୍ଟ ଯଦି ଦରକାର ନେଇକି ଆପଏଣ୍ଟମେଣ୍ଟ ସୁଦ୍ଧା ଭକ୍ତମାନେ ଗୋରୁ ମହାରାଜ ଦେଇଦେବେ ଆପଏଣ୍ଟମେଣ୍ଟ ଅଲରେଡ଼ି ଗୋରୁ ମହାରାଜ ପାଖରେ ଅଲରେଡ଼ି ଆପଏଣ୍ଟମେଣ୍ଟ ନେଇଗଲା ବୋଲି ତାପରେ ଯେ କ'ଣ କରିବା ପଚାରିବ ନା କ'ଣ ପଚାରିବା ଯେ ଯେଉଁ ବିଗ୍ରହ ଥିବେ ଏଠି କିଏ ଅଛନ୍ତି ଗୋରୁ ଗୋପାଳ ବା ରାଧା ଗୋବିନ୍ଦ କ'ଣ କହିପାରିବା ଆପଣ ଘରକୁ କାହା ଘରକୁ ବସିଲା ବେଳେ କ'ଣ କହୁଛନ୍ତି ନେ କମିଂ ସାର୍ ଓଡ଼ିଆରେ ସାର୍ ମୁଁ ଭିତରୁ ବସିପାରେ କି ତ ଏଠି କ'ଣ କହିବେ ରାଧା ଗୋବିନ୍ଦ ଗୌରବ ଗୋପାଳ ମୁଁ ଆପଣଙ୍କ ମନ୍ଦିରକୁ ପ୍ରବେଶ କରିପାରେ କି ନର୍ମାଲ ସିଷ୍ଟା ତ ସିମ୍ପଲ ଆମେ ବାହାରେ ଯାହା କରୁଛେ ସେମ୍ ଥିଙ୍ଗ ତାପରେ ଆଉ ଗୋଟେ ଥିଙ୍ଗ ଆମେ ଆମେ ଯୋଉ ଭିତରକୁ କାହା ଘରକୁ ପ୍ରବେଶ କଲେ ଏଣ୍ଟ୍ରିରେ କ'ଣ ଥାଏ କଲିଂ ବେଲ୍ ଥାଏ ନା ଡାଇରେକ୍ଟ ଏଣ୍ଟ୍ରି କରନ୍ତି କଲିଂ ବେଲ୍ ମାରିବା ବା ନକ୍ କରିବା ଡାକିବା ଠକ୍ ଠକ୍ କରିକି ଭିତରେ ଏଣ୍ଟ୍ରି କରୁ ସେଭଳିଆ ନର୍ମାଲ୍ ଗୋଟେ ଅଛି ବି ମନ୍ଦିର ଭିତରେ ପ୍ରବେଶ କଲେ ଆପଣ ଡୋର୍ରେ ନକ୍ କରିପାରିବେ ନକ୍ କରିକି ପଚାରିବେ ଯେ ଏଇ କହିବେ ବା ଜୟ ଦିନ ଯାଇକି
ମନ୍ଦିର ସାମ୍ନାରେ ଘଣ୍ଟା
ହଁ ସେମିତି ଘଣ୍ଟି ବି ଥାଏ ଘଣ୍ଟି
ଆବାଜ ଆମର ଏଠି ପ୍ରଧାନ ସାମ୍ନା ଆମର ମନ୍ଦିର କ'ଣ ହଜାର ଦର୍ଶନାର୍ଥୀ ଆସନ୍ତି ମନ୍ଦିର ମାନଙ୍କରେ ସବୁ ଟିକେ ଅଛି ଛୋଟ କହିଲେ କ'ଣ ହବ ଲୋକ ଯିଏ ଢଁ ଢାଁ ପିକି ଯେଉଁ କ୍ଲାସ୍ରେ ଦୃଷ୍ଟି ଛୋଟ ମନ୍ଦିର
ସରିଲା ବର୍ତ୍ତମାନ ଏଣ୍ଟ୍ରି ଅଫ୍ କଲେ ତାପରେ ଫାଷ୍ଟ କାଲି ପ୍ରଣାମ କଲି ଗୁରୁଦେବ ଅଛନ୍ତି ମାନେ ଗୁରୁଦେବ ଗୁରୁଦେବ ମେନ୍ ଫାଉଣ୍ଡର ଆଚାର କିଏ ପ୍ରଭୁପାଦ ସବୁ ଇସ୍ତ ମନ୍ଦିରରେ ନର୍ମାଲ ପ୍ରଭୁପାଦ ଅଛନ୍ତି ପ୍ରଭୁପାଦ କେମିତି ପ୍ରଣାମ କରିବେ ସୀତା ମୁଣ୍ଡ କରି ପ୍ରଣାମ କରିବେ ସାଷ୍ଟାଙ୍ଗ କରିବେ ତ ସାଷ୍ଟାଙ୍ଗ କରିବେ ବର୍ତ୍ତମାନ ପ୍ରଣାମ କଥା ଯିବ ଫାଷ୍ଟିଂ ପ୍ରଣାମ ପ୍ରଥମେ ପ୍ରଭୁପାଦଙ୍କୁ ପ୍ରଣାମ କରିବେ ପ୍ରଭୁପାଦ ଆମର କିଏ ପ୍ରଭୁପାଦ ସହିତ ଆମର ରିଲେସନ୍ କ'ଣ ପ୍ରଥମେ ଶିକ୍ଷା ଗୁରୁ ନା ଶିକ୍ଷା ଗୁରୁ ହେଲେ ବି ପ୍ରଭୁପାଦ ପ୍ରଭୁପାଦ ସହିତ ଆମେ ଡାଇରେକ୍ଟ ଟଚ୍ ଅପ୍ନାନ୍ତି ଆମେ ଗୁରୁ ମହାରାଜଙ୍କ ଫ୍ଲୋରେ ପ୍ରଭୁପାଦ ସହିତ ଟଚ୍ ଅପ୍ ଗୋଟେ ପ୍ରାକ୍ଟିକାଲ ଏକ୍ସାମ୍ପଲ୍ ମାନେ ଜଣ ଜାଗତିକ ହିସାବରେ ଆମ ଗୁରୁଦେବ ଯେ ଆମ ବାପା ଭଳି ପ୍ରଭୁପାଦ ଯେ ଆମ ଜେଜେ ଭଳି ତ ଜେଜେ ଜେଜେଙ୍କର ହଜାର ହଜାର ସନ୍ତାନ ଅଛନ୍ତି ଜେଜେ ଆମକୁ ଜାଣିବେ କେମିତି ଆମେ ଆମ ବାପାଙ୍କ ନାଁଟା କହିଲେ ମୁଁ ୟାର ପୁଅ। ଗାଁରେ ଗଲାରେ ବୁଢା ବୁଢ଼ୀ ମାନେ ଦେଖିଲା ତୁ କାହା ପୁଅ ପଚାରନ୍ତି ନା, ସେତେବେଳେ ନାଁ କହିବାକୁ ପଡେ। ସେଇଭଳିଆ କି ପ୍ରଭୁପାଦ କ'ଣ କଲେ, ପ୍ରଭୁପାଦଙ୍କର ବହୁତ ଶହଶହ ହଜାର ହଜାର ଶିଷ୍ୟ ଅଛନ୍ତି ଯେଉଁମାନେ ଗୁରୁ ଅଛନ୍ତି। ତ ତାଙ୍କୁ ଆମେ ପ୍ରଣାମ କଲାରେ ପ୍ରଥମେ କ'ଣ କରିବା ପାଇଁ ପଡିବ, ବାପା ନାମ କହିବା ପାଇଁ, କାରଣ ଫାର୍ଷ୍ଟ ଥିଙ୍ଗ ଆମକୁ ଗୁରୁ ମହାରାଜଙ୍କୁ ପ୍ରଣାମ କରିବାକୁ ପଡିବ। ଯଦି ଗୁରୁ ନାହିଁ କିଏ ସେଲ୍ଟର ନେଇନାହାନ୍ତି ତ ନର୍ମାଲ ଡାଇରେକ୍ଟ ପ୍ରଭୁପାଦ ପ୍ରଣାମ ଡାଇରେକ୍ଟ ଷ୍ଟାର୍ଟ କରିପାରିବେ, ନହେଲେ ଗୁରୁ ମହାରାଜ ପ୍ରଣାମୀ ମନ୍ତ୍ର ତାପରେ ପ୍ରଭୁପାଦ ପ୍ରଣାମ ମନ୍ତ୍ର ତାପରେ
ଦୀକ୍ଷା ନେଇନାହାନ୍ତି
ତାପରେ ମାଂସକ ପୁତ୍ର ବି କହିପାରିବେ। କାରଣ ପ୍ରଭୁପାଦଙ୍କ ପରେ ଆମର ଯେତିକି ପରମ୍ପରାଗତ ପ୍ରଭୁପାଦ ପ୍ରଣାମ କରିବା ମାଧ୍ୟମରେ ଆମେ ପରମ୍ପରାଗତ ଯେତେ ବି ବୈଷ୍ଣବ ଅଛି ପ୍ରଭୁପାଦଙ୍କ ପରେ ଅପ୍ ଟୁ କୃଷ୍ଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଣାମ କଲେ ଗୁରୁ ମହାରାଜ ପ୍ରଭୁପାଦ ମାଂସ ପ୍ରଣାମ ତ କୁହାଯିବ ଧୀରେ ଧୀରେ। ତାର ପ୍ରଣାମ ପୋଷ୍ଟର କେମିତି ହବ, ଆମେ ବାଁ ପଟକୁ ରହିବା ଦରକାର। ତ ଏଇପଟେ ଆସିଲେ ପ୍ରଭୁପାଦ ଫ୍ରଣ୍ଟରେ ପ୍ରଣାମ କରିବେ, ବାଁ ପଟେ ରହିବେ ପ୍ରଣାମ କରିବେ ଏଭଳିଆ ନା। ଆମ ଆମର ବାଁ ପଟ ସାଇଡ଼ରେ ପ୍ରଭୁପାଦ ରହିବେ, ବିଗ୍ରହ ହେଲେ ବି ବିଗ୍ରହ ବି ବାଁ ପଟେ ରହିବେ ପ୍ରଣାମ କଲେ। ପ୍ରଭୁପାଦ ପରେ ଆସିବେ କିଏ, ତାପରେ ନେକ୍ସଟ ଅଲ୍ଟର ଭଗବାନ, ଭଗବାନଙ୍କୁ ସେଇଭଳିଆ କରିବା ଗୁରୁ ମହାରାଜ ପ୍ରଭୁପାଦ ତାପରେ ତାଙ୍କ ପ୍ରଣାମ ମନ୍ତ୍ର। ପ୍ରଣାମ ମନ୍ତ୍ରକୁ ବର୍ତ୍ତମାନ ଆମେ ଯାଇନି ଦେଖିଛି। ତ ପ୍ରଣାମ ଫାଷ୍ଟିଂ ହେଉଛି ଆମର ଯେତିକି ଆମର ଯେଉଁ ଶରଣାଗତି ବା ଭକ୍ତିର ସବୁଠୁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅଙ୍ଗ ହେଉଛି ପ୍ରଣାମ। ପ୍ରଣାମ ଦୁଇ ପ୍ରକାର, ଗୋଟେ ହେଉଛି ପଞ୍ଚାଙ୍ଗ, ଗୋଟେ ହେଉଛି ଅଷ୍ଟାଙ୍ଗ। ବହୁତ ଜଣ ଜାଣିନଥିବେ ପ୍ରାକ୍ଟିକାଲି ପଞ୍ଚାଙ୍ଗ କେମିତି କରାଯାଏ, ଅଷ୍ଟାଙ୍ଗ କେମିତି କରାଯାଏ। ସୁଦୀପଙ୍କୁ ଏଠି ବର୍ତ୍ତମାନ ଦେଖେଇ ଦେଖୁଛି। ତ ଅଷ୍ଟାଙ୍ଗ ଅଷ୍ଟାଙ୍ଗ ମାନେ କ'ଣ କ'ଣ ଯୋଡ଼ିଛି ବାଟରେ ଟଚ୍ ହେଉଛି, ଗୋଟେ ହେଲା କ'ଣ କ'ଣ ଏଇଟା ଲେଖା ହେଇଛି ଷାଷ୍ଟାଙ୍ଗ ମାନେ ପାଦ, ଦୁଇଟା ପାଦ, ହାତ, ମସ୍ତକ, ବୁଦ୍ଧି, ବାଣୀ ପଞ୍ଚାଙ୍ଗରେ ଉପରେ ହେଲେ ଷାଷ୍ଟାଙ୍ଗ ପାଦ, ହସ୍ତ, ବକ୍ଷ, ମସ୍ତକ, ଅର୍ଦ୍ଧ ଉନ୍ମିଳିତ ଚକ୍ଷୁ, ଚକ୍ଷୁ ପୁରା କ୍ଲୋଜ୍ କରିବେନି କି ପୁରା କରିବେନି, ଅର୍ଦ୍ଧ ଉନ୍ମିଳିତ ହାଲକା, ମନ ଓ ବାଣୀ। ସେଇ ଟାଇମ୍ରେ ତମ ଆମର ମନ ବି ଫୁଲି ସରିଲେ ହଁ ଆମେ ଭଗବାନଙ୍କୁ ପ୍ରଣାମ କରୁଛେ। ବାଣୀ ବାଣୀ ବାଣୀରେ ମାନେ କ'ଣ କରୁଥିବା ଭଗବାନଙ୍କ ଯେଉଁ ପ୍ରଣାମ ମନ୍ତ୍ରଟା କ'ଣ ସୁଦୀପ୍ରଭୁ ଅଷ୍ଟାଙ୍ଗରେ ଦେଖିବେ। ତାପରେ ପଞ୍ଚାଙ୍ଗ ହେଲେ ସେ ବି କ'ଣ ଆଉ ତିନିଟା ଅଂଶ କଟିଛି, ତାପରେ ଆଣ୍ଠୁ, ହସ୍ତ, ମସ୍ତକ, ବୁଦ୍ଧି, ବାଣୀ। ମାତେଜୀ ମାନେ ଅଷ୍ଟାଙ୍ଗ କରିବା ଦରକାର ନାହିଁ, ମାତେଜୀ ମାନେ କେବଳ ପଞ୍ଚାଙ୍ଗ ହିଁ
କରିପାରିବେ।
କଣ ବହୁତ କ୍ରସ ପାଦ କ୍ରସ କରୁଛନ୍ତି, ସବୁ କ୍ରସ
କରୁଛନ୍ତି,
ଦେଖ ଫଟୋ ଅଛି ଦେଖିପାରନ୍ତି ଭଲ ଭାବରେ ସମସ୍ତେ ଛିଡ଼ା ହେଇକି ପାଦରୁ ହାତ ପର୍ଯ୍ୟନ୍ତ ପୋଷ୍ଟର ଦେଖ, କାହାର କେତେ ଡାଉଟ ହଉ, ହାତ ବା ପାଦ କ୍ରସ ହଉନି ଭଲ ଭାବରେ ଏଠି କ୍ଲିୟର ଦେଖାଯିବ, ହାତ କ୍ରସ ହଉନି, ପାଦ କ୍ରସ ହଉନି, ଗୋଡ଼ ଭାଙ୍ଗିକି ପ୍ରଣାମ କରନ୍ତି। ଗୋଡ଼ ଭାଙ୍ଗିଲେ ତାହେଲେ ଦଣ୍ଡ କେମିତି ହେଲା, ଦଣ୍ଡ କଣ ଦଣ୍ଡ କଥା ହେଲା କି, ସେଟା ଭାଙ୍ଗିକି ପ୍ରଣାମ କରନ୍ତି। ହଁ ସେଇଟା ତେଣୁ ହାତ ବି ରହିଛି, ଦେଖ ହାତ ପୋଷ୍ଟରଟା କେମିତି ରହିଛି, ସେଟା ମାନେ କଣ ମନ ଦ୍ଵାରା କରିବା ମାନେ କଣ, ମନ ଦ୍ଵାରା ମାନେ ଆମ ହାତକୁ ଆମେ ଜଷ୍ଟ ପ୍ରଣାମ କଲାଣି, ଏତିକି ଆମ ମାଇଣ୍ଡ ରହିବା ଦରକାର, ଆମେ ଭଗବାନ ପାଦକୁ ବର୍ତ୍ତମାନ ଟଚର୍ କରୁଛେ ଛୁଁଛେ, ଆମ ମନରେ ଆସିଯିବା ଦରକାର ଭଗବାନଙ୍କ ପାଦକୁ ବର୍ତ୍ତମାନ ଛୁଇଁକି ପ୍ରଣାମ କରୁଛେ, ବା ଗୁରୁ ମହାରାଜ ପ୍ରଭୁପାଦ ଯାହା ପ୍ରଣାମ ମନ୍ତ୍ର ଉଚ୍ଚାରଣ କରୁଛି ତାଙ୍କ ପାଦକୁ ମୁଁ ଟଚର୍ କରୁଛି, କରି ହିଁ ପ୍ରଣାମଟା କରୁଛି, ତା ମନ ବୁଦ୍ଧି ସବୁ ଲାଗିବ ନା, ବୁଝିହେଲା ନା ନାଇଁ, ସମସ୍ତେ ଛିଡ଼ା ହେଇକି ଦେଖିପାରନ୍ତି, ଭୁଲ କେମିତି ନ ହବା ଦରକାର। ଅଷ୍ଟାଙ୍ଗ ବି ଆଉ ଗୋଟେ କଥା, ମଥା ବି ଲାଗିଥିବା ଦରକାର, ମଥା ଟେକିବା ଦରକାର ନାହିଁ, ମଥାଟା ମଥା ଲାଗିଥିବ। ଆଉ ଗୋଟେ ବଢିଆ କଥା କହିଲେ, ମାନେ ମନ୍ଦିର ମାନେ ପୁରୀରେ ତାଙ୍କ ସାଙ୍ଗରେ କୁହନ୍ତି, ମୁଁ କହିଲି କହୁ ଯାଆନ୍ତୁ କ୍ଲାସ୍ ଅଛି ନା, ମୁଁ ଭଗବାନ ପାଖରେ ଟିକେ ମଥା ଟେକି ଦେଇକି ଆସିଛି। ୱାରିଂ କେତେ ସୁନ୍ଦର ରହିଲା ଯେ ମଥା ଟେକି ଦେଇକି ଆସିଛି। ଅଷ୍ଟାଙ୍ଗ ବିଷୟରେ କାହାର କିଛି ଡାଉଟ୍ ଅଛି?
ଆଠଟାଙ୍ଗ
ହେଲା କଣ ଭଲ ଭାବେ
ମସ୍ତକ ମକ୍ଷ ଚାରି ହେଲା, ମନବୁଦ୍ଧି ବାଣୀ ସାତ ହେଲା,
ଚକ୍ଷୁ
ମନ
ମନ ମନ
ପେଟ ପେଟ ଲଗେଇବନି ହେଲା,
ପେଟ ଲାଗିବ ମାନେ କଣ ହେଲା ପାଦ ଆଣ୍ଠୁ ଏଟା ଲେଖିପାରନ୍ତି ସମସ୍ତେ, ଗୋଟେ ଭୁଲ ହେଇଯିବ ପେଜ ନମ୍ବର 43 ନାମ ଗୋଟେ ପେଜ ନୂଆ ନମ୍ବର ଅଛି। ସାଷ୍ଟାଙ୍ଗ ମାନେ ପାଦ ଆଣ୍ଠୁ ହସ୍ତ ବକ୍ଷ ପାଦ ଆଣ୍ଠୁ ହସ୍ତ ବକ୍ଷ ମସ୍ତକ ଅର୍ଦ୍ଧ ଉନ୍ମିଳିତ ଚକ୍ଷୁ ମସ୍ତକ ଅର୍ଦ୍ଧ ଉନ୍ମିଳିତ ଚକ୍ଷୁ ମନ ଓ ବାଣୀ ବାଣୀ ପୁଣି ମ୍ୟାକ୍ସିମମ। ହଁ ଏଇଟା ଗୋଟେ ବହୁତ ବଡ ଭୁଲ ହଉଛି, ଆମେ ପ୍ରଣାମ କରୁଛେ କାହାକୁ ପ୍ରଣାମ କରୁଛେ ଆମକୁ ଶୁଭୁନି ବି ପ୍ରଣାମ। ଆମେ ଯୋଉ ପ୍ରଣାମ ମନ୍ତ୍ରଟା କହୁଛେ ନା ଟିକେ ସୁସ୍ପଷ୍ଟ ଉଚ୍ଚାରଣ କରିବା ଦରକାର, କିନ୍ତୁ ଆମକୁ ବି ଶୁଭିବୁ ସେଟା କଣ କହୁଛୁ? ଦୁଇ ହସ୍ତ ତିନି ଲକ୍ଷ ଚାରି ହସ୍ତ ପାଞ୍ଚ ଚକ୍ଷୁ ମନ ବାଣୀ ଆଠ ପଞ୍ଚାଙ୍ଗ ଲେଖି ଦିଅନ୍ତୁ। ଆଣ୍ଠୁ ପଞ୍ଚାଙ୍ଗରେ ଆଣ୍ଠୁ ହସ୍ତ ଆଣ୍ଠୁ ହସ୍ତ ବକ୍ଷ ପଞ୍ଚାଙ୍ଗ କଣ ଲେଖିବେ? ଆଣ୍ଠୁ ହସ୍ତ ମସ୍ତକ ବୁଦ୍ଧି ଓ ବାଣୀ ଲେଖିଲେ ପଞ୍ଚାଙ୍ଗ। ଆଣ୍ଠୁ ହସ୍ତ ମସ୍ତକ ବୁଦ୍ଧି ଓ ବାଣୀ ଆଉ ଆଇ ଥିଙ୍କ ଏଇ ଯୋଉ ପୋଜିସନ ବି କରୁଛେ ଏଇଟା ଆମ ଲାଗିକି ରହିବା ଦରକାର। ପାଦ ବି ପ୍ରଣାମ କଲାବେଳେ ଆମେ ଯୋଉ ଅଷ୍ଟାଙ୍ଗ ପ୍ରଣାମ କରୁଛେ ପାଦ ବି ଇଏ ବି ପାଦ ଗୋଟେ ସିଏ ପାଦ ସିଆଡ଼େ ଗୋଟେ ରହୁଛି ଦିଟା ପୁରା ଲାଗିକି ରହିବା ଦରକାର ଦୁଇଟା ପାଦ
ପ୍ରଣାମରେ ଲେଖା ହେଇଛି ତମେ କୌଣସି ସିଲେଇ ବସ୍ତ୍ର ପିନ୍ଧିକି ପ୍ରଣାମ କରିପାରିବ। ଆଉ ପ୍ରଣାମରେ ବି କୁହାଯାଇଛି ମାନେ ଉପରକୁ କୌଣସି ବସ୍ତ୍ର ରହିବନି, କେବଳ ତଳକୁ ଯାଏ ଅଣ୍ଟା ତଳକୁ ଯେତିକି ଥିବ ସେତିକିରେ ପ୍ରଣାମ କରିବ ହରିଭକ୍ତି ବେଳା ଆସ ପ୍ରଣାମ ମାନେ ଉତ୍ତରୀ ରହିବ ସେଥିରେ ଆମ ହେଡ୍ ପୂଜାରୀ ଜନ୍ମନିବାସ କହନ୍ତି ପ୍ରଭୁପାଦ ପ୍ରତ୍ୟେକ ଭିତରେ ଥରେ ପ୍ରଣାମ କରନ୍ତି ଖାଲି ଦେହରେ କେବଳ ତଳକୁ ବସ୍ତ୍ର ଥାନ୍ତି ପ୍ରଭୁପାଦ ଜନ୍ମନିବାସ କହନ୍ତି ପ୍ରଭୁପାଦ ପ୍ରତ୍ୟେକ ଦିନ ମନ୍ଦିରରେ ବସିଲେ ଯେଉଁ ଭଲ ବସ୍ତ୍ରଟା ଥିଲେ ସେଇଟାକୁ ଖୋଲି ଦେଇକି ବି କେବଳ ପ୍ରଣାମ କରିବେ ଖାଲି ଦେହରେ ପ୍ରଣାମ କରିବେ ତାର ବର୍ଷା ଆମେ ଦେଖି ନାଗରୁ କି ଜନ୍ମନିବାସ କହନ୍ତି ସେଥିରେ ଜନ୍ମନିବାସ କହନ୍ତି ମୁଁ ସେଥିପାଇଁ ସବୁଦିନ ଥରେ କରେ ମୁଁ ଦେଖି ଯେତେ ଥଣ୍ଡା ହଉ ଯାହା ହଉ ପୁରା ମାର୍ବଲ ଉପରେ କେବଳ ଉତ୍ତରଟାକୁ ଖୋଲିଦେବେ ପୂଜାରୀ ତ ଉତ୍ତରଟାକୁ ଖୋଲି ଖାଲି ଦେହରେ ପ୍ରଣାମ କରିବେ ପ୍ରଣାମ କରିବାରେ କୌଣସି ମାନେ ଆମେ ତ ଲେଡିଜ ନୁହନ୍ତି ଯେ ଆମ ପାଇଁ ନିୟମ ନାହିଁ ଯେ ପ୍ରଣାମ ଆମେ ପୁରା ଶୋଇକି ପୂର୍ଣ୍ଣ ସେଇଥିପାଇଁ ସ ମାନେ ପୂର୍ଣ୍ଣ ସମ୍ପୂର୍ଣ୍ଣ ପ୍ରଣାମ।
ଭଗବାନ ନାମ ଲେଖା ହେଇଛି ବା ଭଗବାନ ଫଟୋ ସେମାନେ
ନହେଲେ ସେ କଣ ମୋ ଦୃଷ୍ଟିରେ ଆମେ ସାଙ୍ଗ ହେଇପାରନ୍ତି ଅସୁବିଧା ହରେ କୃଷ୍ଣ ହରେ ପ୍ରଭୁ
ସବୁ କହିବା ପାଇଁ
ନହେଲେ କଣ କି ଠିକ ଅଛି କାହିଁକିନା ମର୍ଯ୍ୟାଦା ବେଳେ ଦେଖି ନ ଦେଖିଲେ ଏଟା ଆପଣ ଅସୁବିଧା ହେଇଯିବ ଆଉ ଗୋଟେ ମନେ ଅଛି ପ୍ରଣାମ ନିବେଦନ ମାନେ ଜଣେ ଜଣେ ଏ ଯୋଉ ପ୍ରଭୁପାଦ ମନ୍ଦିର ପରିକ୍ରମା କରନ୍ତି ପରିକ୍ରମା କରିକି ଆସି ପ୍ରଭୁପାଦ ମନ୍ଦିର ସାମ୍ନାରେ ଥରେ ବୁଲନ୍ତି ଦେଖିଛନ୍ତି ନା ଭିଡ଼ିଓ ପ୍ରଭୁପାଦ ନିଜେ ଆସି ମନ୍ଦିର ସାମ୍ନାରେ ଥରେ ଭଗବାନଙ୍କ ସାମ୍ନାରେ ଥରେ ପ୍ରଦକ୍ଷିଣ କରନ୍ତି କାହିଁକିନା ଭଗବାନଙ୍କୁ ମନ୍ଦିର ଥରେ ପ୍ରଦକ୍ଷିଣ କରିବେ ମାନେ ଆସିକି ସେଠି ପ୍ରଣାମ କରିକି ପୁଣି ପ୍ରଦକ୍ଷିଣ ଭଗବାନଙ୍କ ସାମ୍ନାରେ ଯିବା ଚାଲିବା ଆସିବା ମନା ଅଛି ବୁଝିପାରୁଛନ୍ତି ଭଗବାନଙ୍କ ସାମ୍ନାରେ ଆପଣ ଯାଇପାରିବେନି ସେଥିପାଇଁ ଭଗବାନ ସେମାନେ ଆସିବେ ମାନେ ପ୍ରଣାମ କରିବେ ପୁଣି ଯିବେ କିନ୍ତୁ ପରିକ୍ରମା କ୍ଷେତ୍ରରେ କ'ଣ କରନ୍ତି ଭକ୍ତମାନେ ନ କରିକି ଭଗବାନଙ୍କ ଆଡ଼କୁ ମାନେ କରିକି ଏଇ ଅଧା ବୁଲିକି ଯାଆନ୍ତି ଆଉ ପ୍ରଭୁ ପୂର୍ଣ୍ଣ ଶରଣାଗତଟା ପ୍ରକାଶ କରିବାକୁ ଯାଇକି ପୁରା ଥରେ ଭଗବାନଙ୍କ ସାମ୍ନାରେ ବୁଲନ୍ତି ମାନେ ମୁଁ ଆପଣଙ୍କ ସାମ୍ନାରେ ବନ୍ଧା ପୂର୍ଣ୍ଣ ରୂପେ ତାଙ୍କ ସାମ୍ନାରେ ଥରେ ବୁଲନ୍ତି ବୁଲିକି ଯାଆନ୍ତି ଆମର ତୁଳସୀ ପରିକ୍ରମା ହୁଏ ତୁଳସୀ ପ୍ରଦକ୍ଷିଣ ସମୟରେ ଦେଖନ୍ତି ଆମେ ଥରେ ବୁଲନ୍ତି ବୁଲିବାର କାରଣ ଆକ୍ଚୁଆଲି ପ୍ରଭୁପାଦ ଆମେ ଯଦି ଭଗବାନଙ୍କ ସାମ୍ନାରେ ବୁଲୁଛନ୍ତି ବୁଲିବା ଦ୍ୱାରା କାହିଁକି ଗୋଟେ କ'ଣ ନା ଆଉ ଜଣେ ଗୁରୁଜଣ ଥାନ୍ତି ସମ୍ମାନ ଯେମିତି ଦୁଇ ଜଣ ବସିଥିବା ମଧ୍ୟରେ ଆମେ ଜାଣନ୍ତି ସେଠି ଗୁରୁ ଭଗବାନଙ୍କ ସାମ୍ନାରେ କେବଳ ପ୍ରଭୁପାଦ ଆଉ ଗୁରୁଙ୍କୁ ପ୍ରଣାମ କରିବ ବୁଝିପାରୁଛନ୍ତି ଆଉ ଯାହାକୁ ତାକୁ ଦେଖିଲେ ପ୍ରଣାମ କରିହେବନି କରିହେବ କି କେଉଁ କେଉଁ ଅବସ୍ଥାରେ ପ୍ରଣାମ କରିହେବନି ସ୍ନାନରେ ପ୍ରଣାମ କରିହେବନି ଶୟନରେ ପ୍ରଣାମ କରିହେବନି ପ୍ରସାଦ ପାଇଲା ବେଳେ ପ୍ରଣାମ କରିହେବନି ଭୋଜନ ସ୍ନାନ ଶୟନରେ ପ୍ରଣାମ କରି ହବ ନାହିଁ ଆଉ କେଉଁ ଅବସ୍ଥାରେ ପ୍ରଣାମ କରିବନି ଭଗବାନଙ୍କର କୌଣସି ଭୋଗଦ୍ରବ୍ୟ ଫୁଲ ହଉ ତୁଳସୀ ହଉ ଚନ୍ଦନ ହଉ ଭୋଗ ହଉ ଧରିକି ତାହାକୁ ପ୍ରଣାମ କରିବେ ଭଗବାନଙ୍କୁ ରଖିଦେଇକି ପ୍ରଣାମ କରିବେ ଜପମାଳି ଧରିକି ବି ପ୍ରଣାମ କରିଥାନ୍ତି ଯେହେତୁ ଜପମାଳି ପକେଟ ରଖିବେ ତେଣୁ କେଉଁ ଟାଙ୍ଗିକି କରିବା ଉଚିତ କିନ୍ତୁ ତାଳ କାଳ ମାତ୍ରରେ ଯେଉଁଙ୍କୁ ଦେଖାହେଲା ସେଇ କ୍ଷେତ୍ରରେ ଆମର ରାସ୍ତାରେ ଦେଖାହେଲା ସେ କ୍ଷେତ୍ରରେ କ'ଣ କରିବେ ପ୍ରଣାମ କରିବେ ନା କିଛି ମଧ୍ୟ ସେଥିରେ ହାତରେ ରଖିକି ବା ମସ୍ତକ ଉପରେ କେହି କେହି ଆଉ ନିଅନ୍ତି ମସ୍ତକ ଉପରେ ରଖିକି ପ୍ରଣାମ କରିବେ କିନ୍ତୁ ସବୁବେଳେ ନୁହେଁ ରଖିଛି ପ୍ରଣାମ କରିଦେବି କାହିଁକିନା ବେଳେବେଳେ କ'ଣ ହୁଏ କି ଭକ୍ତମାନେ ସହିପାରନ୍ତିନି ବୈଷ୍ଣବ ସାଙ୍ଗେ ସାଙ୍ଗେ ପଡ଼ନ୍ତି ଆଉ ବେଳେବେଳେ ଜପମାଳ ଥିବ ତା ଉପରେ ଶୋଇଯିବ ଏଇଟା ନୁହେଁ ପେଟ୍ରୋଲ ତଳ ଥିବ ଏଇଟା ପ୍ରଣାମ ନୁହେଁ ଏଇଟା ଅପରାଧ ଆଉ ଏଇ ଯୋଉ ପ୍ରଭୁ କହିଲେ କ'ଣ ନାମାବଳୀ ପିନ୍ଧିକି ପ୍ରଣାମ ଆମେ ନାମାବଳୀ ଯଦି ବ୍ୟବହାର କରିବା ନାମାବଳୀ ଅଣ୍ଟା ତଳକୁ ଯିବନି ବୁଝିପାରୁଛନ୍ତି ଏତେ ପବିତ୍ର ବସ୍ତୁ ଅଣ୍ଟା ତଳକୁ ନାଭିର ତଳକୁ ଯିବନି ଆଉ ନାମାବଳୀ ଉପରେ ପିନ୍ଧିକି କେବେ ଶୋଇବେନି କାହିଁକି ନାମ ନାମୀ ଅଭିନ୍ନ ଭଗବାନଙ୍କ ଉପରେ ଆପଣ ଶୋଇବେ ଆଉ କଥା ହେଉଛି ଯଦି ପ୍ରଣାମ କରିବେ ଯେମିତି ଭଗବାନଙ୍କ ଫଟୋ ଛାତିରେ ଅଛି ଆମେ ପ୍ରଣାମ କଲେ କିନ୍ତୁ ଭଗବାନ ଆମ ଉପରେ ଚାପ ପଡ଼ିବନି ମାନେ ପୁରା ତାଙ୍କ ଉପରେ ଆମେ ତାଙ୍କୁ ଢାଙ୍କି ପ୍ରଣାମ କରିବା ସେଥିପାଇଁ ଟିକେ ରେଷ୍ଟ୍ରିକ୍ସନ୍ ଅଛି କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଦେଖିକି ଆଡ଼ଜଷ୍ଟ କରିକି ଚାଲିବ ତ ଆଉ ଗୋଟେ ହେଉଛି ଜପମାଳି ଇଏକୁ ନାମାବଳୀ ବି ଯେତେବେଳେ କାଚିବେ ସବୁ ଜାଗାରେ ପରିଷ୍କାର କରି ନାମାବଳୀକି ନେଇକି ବାଥରୁମ୍ରେ କାଚିନି ସିଏ ହେବନି ପବିତ୍ର ତାର ପାଣି ଆସିକି ଆପଣଙ୍କ ଗୋଡ଼ରେ ପଡ଼ିବ ସିଏ ଗୋଟେ ରେଷ୍ଟ୍ରିକ୍ସନ୍ରେ ରହିବା ଦରକାର ଯେତେଟା ସମ୍ଭବ ଆଉ ତାପରେ କଥା ହେଉଛି ପ୍ରଣାମରେ ଏବେ ଆଉ କ'ଣ ଅଛି କାହାକୁ କେଉଁ ପଟେ ପ୍ରଣାମ କରାଯିବ ବୁଝିପାରୁଛନ୍ତି ନା ସମସ୍ତଙ୍କୁ କ'ଣ ପ୍ରଣାମ ସବୁପଟେ କରାଯିବ କି ତ ଆମେ ଗରୁଡ଼ଦେବଙ୍କ ପାଖରେ ଯେତେବେଳେ ପ୍ରଣାମ କରିବା ଏଠି ଗରୁଡ଼ଦେବ ଅଛନ୍ତି କେମିତି ପ୍ରଣାମ କରିବା ମନ୍ଦିର ସାମ୍ନାରେ ପ୍ରାୟ ଜାଗାରେ ଆମର ସିନା ଟିକେ କଡ଼େଇକି ଅଛନ୍ତି କିନ୍ତୁ ପ୍ରାୟ ମନ୍ଦିର ଫ୍ରଣ୍ଟ ଟୁ ଫ୍ରଣ୍ଟ ରହନ୍ତି ପ୍ରଭୁପାଦ ତା ଆପଣ ପ୍ରଭୁପାଦଙ୍କୁ ଗଲେ କେମିତି ପ୍ରଣାମ କରିବେ ଆକ୍ଚୁଆଲି ଶାସ୍ତ୍ର ନିୟମ ଅନୁସାରେ ଗୁରୁ ଗୁରୁ ବର୍ଗ ଯେତେ ଜଣ ଅଛନ୍ତି ଆଚାର୍ଯ୍ୟ ଗୁରୁ ଏମାନଙ୍କୁ ସବୁ ଷ୍ଟ୍ରେଟ୍ ପ୍ରଣାମ ହୁଏ। ପିତା ମାତା ହଉ ଗୁରୁଜନ ହୁଅନ୍ତୁ ବା ଗୁରୁଦେବ ହୁଅନ୍ତୁ ଏମାନଙ୍କୁ ଷ୍ଟ୍ରେଟ୍ ପ୍ରଣାମ କରିବେ ବୁଝିପାରିଲେ। ଷ୍ଟ୍ରେଟ୍ ମାନେ ତାଙ୍କ ଆଡ଼କୁ ସିଏ ବସୁଛନ୍ତି ତାଙ୍କ ଆଡ଼କୁ ସିଧା ସିଧି ଏମିତି ପ୍ରଣାମ କରିବେ କୋଉ ପାଖରୁ ପଡ଼େଇବେନି ହେଲା ଏଇଟା ପ୍ରଣାମ। କିନ୍ତୁ ପ୍ରଭୁପାଦ ମନ୍ଦିରରେ ଆମର ବସୁଛନ୍ତି ଭଗବାନ ସାମ୍ନାରେ ଆମେ ଯାଇ କେମିତି ପ୍ରଣାମ କରିବା ସିଧା କଲେ ଗୋଡ଼ କୁଆଡ଼େ ହେଇଯିବ ଭଗବାନ ହେଇଯିବ ଅପରାଧ ହେଇଯିବ ଭଗବାନ ନାହିଁ ଜଣକୁ ସମ୍ମାନ ଆଉ ଜଣକୁ ସେଥିପାଇଁ ବା ଗୁଡ଼ିକୁ ରଖି କଡ଼େଇକି ପ୍ରଣାମ ଗୋଟେ ପାର୍ଶ୍ୱରେ ପ୍ରଣାମ କରିକି ବଡ଼ ଭଗବାନ ଆଉ ମାୟାପୁରରେ ହୁଏ କ'ଣ ମାୟାପୁରରେ କ'ଣ ଯେମିତି ନୃସିଂହଦେବଙ୍କୁ ପ୍ରଣାମ କଲେ ଗୋଡ଼ଟା କୁଆଡ଼େ ହୁଏ ପ୍ରଭୁପାଦ ଗାଡ଼ୁ ହୁଏ ହେ ନା। ସେ କ୍ଷେତ୍ରରେ ସଂଯମତା ବଜାୟ ରଖିବା ପଡିବ ଟିକେ ଆଗେ ଯାଇକି ପ୍ରଭୁପାଦ ସିଦ୍ଧାରୁ ରହିକି ନୃସିଂହଦେବ ଆଡ଼କୁ ଆଗକୁ ଚାପିକି ପ୍ରଣାମ କରିବା ଅଛି ଏଇଟା ମାନେ ଯଦି ବି ନହେଲେ କରିବେ ଗୋଡ଼ଟା ଟିକେ ଦେଢ଼େଇକି କରିବେ ଏପଟ ଆଡ଼କୁ ବୁକ୍ସ କଲା ମାୟାପୁର କଥା କହିଲି ପରିସ୍ଥିତି ଅନୁସାରେ ବିଚାର କରି ତାଙ୍କ ଆଡ଼କୁ ଆଉଥରେ କହୁଥିଲି ଗୁରୁଜନଙ୍କ ସାମ୍ନାରେ ଯୋଉ ପ୍ରଭୁପାଦ ଅଛନ୍ତି ପ୍ରଦକ୍ଷିଣ କଲାବେଳକୁ ଯାଉଛନ୍ତି ତ ଗୁରୁଙ୍କ ସାମ୍ନାରେ ଯେତେବେଳେ ଆମେ ବୁଲୁଛନ୍ତି ଆଉ ଜଣଙ୍କୁ ଅସମ୍ମାନ ହବନି ବୋଲି ଯେମିତି ଭଗବାନଙ୍କ ତୁଳସୀ ପରିକ୍ରମା କରୁଛନ୍ତି ପ୍ରଭୁପାଦ ଖୋଲା ହେଉଛନ୍ତି ସେ କ୍ଷେତ୍ରରେ ଆମେ କ'ଣ କରୁଛନ୍ତି କେମିତି ପ୍ରଦକ୍ଷିଣ କରିବା ସେଥିପାଇଁ ପ୍ରଭୁପାଦ ଆମ ଗୁରୁଜନ ଥାଇଯାଇଛି ତାଙ୍କ ଆଗରେ ବୁଲିତେ ନାହିଁ ତ ସେଥିପାଇଁ ଗୋଟେ ରାଉଣ୍ଡ ବୁଲିକି ଅର୍ଥାତ ତାଙ୍କୁ ସମ୍ମାନ ଦେଇକି ଯିବା ଠିକ ଅଛି ଆମେ ଜେନ ନିବାସ ପ୍ରୁ କରୁଥିଲେ ପ୍ରଭୁପାଦଙ୍କୁ ସେଟା ଅବମାନ ହେଇଛି ସେଥିପାଇଁ ଗୋଟେ ରାଉଣ୍ଡ ପ୍ରଦକ୍ଷିଣ କରିକି ଗୋଟେ ନିଜକୁ ବୁଲିକି ନେବେ ବୁଲିକି ତାପରେ ଯିବେ ଆଉ ଆଚ୍ଛା ଗଲା ଗୁରୁବର୍ଗଙ୍କୁ ତାପରେ ବିଷ୍ଣୁ ତତ୍ତ୍ୱ ମାନଙ୍କୁ ଭଗବତ ତତ୍ତ୍ୱ ମାନଙ୍କୁ ପ୍ରଣାମ କେମିତି କରିବେ କୋଉପଟକୁ ରଖିକି ଭଗବତ ତତ୍ତ୍ୱ ମାନଙ୍କୁ କୋଉପଟକୁ ପ୍ରଣାମ କରିବେ ବାପଟକୁ ରଖିକି ବୁଝିପାରିଲେ ବାପଟକୁ ମାନେ ମନେ କରନ୍ତୁ ଏଇ ହେଉଛନ୍ତି ଅଲ୍ଟର ତାହେଲେ ଏଇ ପଟରୁ ଶୋଇବା ପାଇଁ କରିବେ ମୋର ବାପଟେ ରହିବ ଏ ଯେମିତି ଶୋଇଥିଲି ବୁଝିପାରୁଛନ୍ତି ଏମିତି ଶୋଇବ ଆଉ ଦେବତା ମାନଙ୍କୁ କୋଉପଟକୁ ପ୍ରଣାମ କରିବେ ଡାହାଣ ପଟକୁ ରଖିବେ ବୁଝିପାରୁଛନ୍ତି ତାହେଲେ ସେପଟେ ଛିଡ଼ା ହେବେ ଏଇଠି ଦେବତା ମାନେ ଅଛନ୍ତି ତାହେଲେ ସେପଟେ ଛିଡ଼ା ହେଇକି ଏପଟକୁ ମୁଣ୍ଡ କରି ମନେ ରଖିବା ପାଇଁ ପଡ଼େ ଏଭଳି ଭାବେ ପ୍ରଣାମ କରିବେ ସବୁ ଜାଗାରେ ଆପଣ ଶିବ ମନ୍ଦିରକୁ ଗଲେ ଦୁର୍ଗାଙ୍କ ମନ୍ଦିରକୁ ଗଲେ ଏମାନଙ୍କୁ ସବୁ ଡାହାଣ ପଟେ ରଖିକି ପ୍ରଣାମ କରିବେ ଏଇଟା ଏଇଟା ହଉଛି ମାନେ ପ୍ରଣାମର ବିଧାନ ଦିଆ ହେଇଛି କାହାକୁ କୋଉ ଗୋଟେ କେମିତି ରଖିବେ ଆମେ କ'ଣ କରିଲେ ସମସ୍ତଙ୍କୁ ଗୋଟେ ପ୍ରଣାମ ଶିଖିଛନ୍ତି ସିଧା ସିଧି କରନ୍ତି ମାନେ ନିୟମ ହେଉଛି ବୈଷ୍ଣବ ସମାଜରେ ଦେବାଦେବୀ ମାନଙ୍କ କ୍ଷେତ୍ରରେ କୁହାହେଇଛି କଣ ନା ଡାହାଣ ପଟେ କିନ୍ତୁ ବୈଷ୍ଣବ ମାନଙ୍କୁ ବି ଡାହାଣ ପଟେ କଲେ କିଛି ଅପରାଧ ନାହିଁ କିନ୍ତୁ ଯେହେତୁ ଗୁରୁଜନ ଗୁରୁଜନ ହିସାବରେ ପ୍ରଣାମ କଲେ ଆପଣଙ୍କୁ ମାନେ ପ୍ରତି ନମସ୍କାର ଜଣାଇବା ପାଇଁ ଯେତେବେଳେ ଅପ୍ରସ୍ତୁତ ଥିବେ ସେତେବେଳେ ମନ୍ଦିରରେ ଯେତେବେଳେ ଜଣେ ଆସନ୍ତି ତ ମନ୍ଦିର ଧାମରେ ପ୍ରବେଶ କରିସାରିକି ସେ ଜାଗାଟା ହିଁ ପବିତ୍ର ବୁଝିପାରୁଛନ୍ତି ନା ଭଗବାନ ମନ୍ଦିର ଡୋର କ୍ଲୋଜ୍ ଅଛି ଆମେ ପ୍ରଭୁପାଦଙ୍କୁ ପ୍ରଣାମ କରିବା ପ୍ରଣାମ କରିକି ତାର ଆମେ ଆସିକି ମନ୍ଦିର ହେତୁ ମନ୍ଦିର ବନ୍ଦ ଅଛି ମୁଁ ପଳେଇଛି ପ୍ରଣାମ କରିବି ନା ତେଣୁ ଭଗବାନଙ୍କ ଧାମରେ ଭଗବାନଙ୍କ ପିଣ୍ଡାରେ ଭଗବାନଙ୍କ ଆବାସ ନା ସେଟା ଭଗବାନଙ୍କୁ ଆସି ମାନେ ଆଗେ ଆବାସରେ ପ୍ରଣାମ କରିବୁ ଆମେ ତ ଏମିତି କ'ଣ ସିଡ଼ିରେ ଉଠିଲା ବେଳକୁ ପ୍ରଣାମ କରିବୁ ଉଠୁଛନ୍ତି ନା ଆଉ ଆଗେ ଉଠିକି ଯାଇକି ଆମେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି ଯେମିତି ଆମର ଶିବ ମନ୍ଦିର ଜଗନ୍ନାଥ ପୁରୀ ଯିବେ 22:5 ଯେତେବେଳେ ଉଠିବେ ଫାର୍ଷ୍ଟରେ ବାମପଟେ କିଏ ଅଛନ୍ତି କାଶୀ ବିଶ୍ୱନାଥ ଅଛନ୍ତି ଶିବଜୀ ଅଛନ୍ତି ଆପଣ ଯୁଆଡ଼େ ଯେମିତି ବୈଷ୍ଣବ ପ୍ରଣାମ ନ କରି ଭଗବାନ ପରମ ବୈଷ୍ଣବ ମାନଙ୍କୁ ପ୍ରଣାମ ବୈଷ୍ଣବଙ୍କୁ ପ୍ରଣାମ ନ କରିକି ଭଗବାନଙ୍କୁ ଯାଇକି ପ୍ରଣାମ କଲେ କୌଣସି ଫଳ ମିଳିବନି ଆଗେ ସେଇଥିପାଇଁ ଶିବଜୀ ଅଛନ୍ତି ପ୍ରତ୍ୟେକ ଗ୍ରାଡ଼ରେ ବୈଷ୍ଣବ କୃପା ନେବେ ତାପରେ ଭଗବାନ ପାଖକୁ ଯିବେ ଆଗେ ଶିବଙ୍କୁ ପ୍ରଣାମ କରିକି ତାଙ୍କ କୃପା ଆଶୀର୍ବାଦ ଦେଇକି ଭଗବାନ ପାଖକୁ ସିଏ ଟିକେ ବଡ଼ ଦାଣ୍ଡରେ ଅବଶ୍ୟ କରିବେ ଧାମରେ ଧାମକୁ ଦେଖିଲା ବେଳକୁ ପ୍ରଣାମ କରିବ ପହଞ୍ଚିବ ଓହ୍ଲେଇବା ଆଗରୁ ପାଦ ଦେବା ଆଗରୁ ତମ ଆଗେ ମୁଣ୍ଡ ଲଗେଇବ ଚପଲ ପକେଇବା ଆଗରୁ ସେଇ ଅନୁସାରେ ପ୍ରଣାମ
କରିବେ
ଆଗେ ଓହ୍ଲେଇବେ ଧାମରେ ଆଗେ ପ୍ରତ୍ୟେକ ଧାମରେ ଓହ୍ଲେଇବେ ଯୋଉଠି ଓହ୍ଲେଇବେ ଧାମରେ ଆଗେ ଓହ୍ଲେଇବେ ସେଠି ପ୍ରଣାମ କରିବେ ହଁ ଷ୍ଟେସନ ଆଗେ ଓହ୍ଲାନ୍ତୁ ବସ୍ ଷ୍ଟାଣ୍ଡରେ ଓହ୍ଲାନ୍ତୁ ଯୋଉଠି ଓହ୍ଲେଇବେ ଭଗବାନଙ୍କ ଧାମକୁ ଆଗେ ପ୍ରଣାମ କରିବେ ধাম কু প্রণাম করছি যদি আপনার জগন্নাথ পুরীর নীলচক্র দেখলে প্রতিদ্বন্দ্বী দেখলে আগে সেই তাঁর উদ্দেশ্যে প্রণাম করবে সেটু তাপরে আমরা যাবে মন্দির ভিতরে এন্ট্রি প্রতিদ্বন্দ্বী তাপরে শিবজি তাপরে ভিতরে এন্ট্রি বৈষ্ণব করে কিছু তেমনি এলা প্রণাম নিবেন আর কোথাও হচ্ছে কোন তো
ଫାଷ୍ଟ ଆପଣ ଯେଉଁଟା ଗଣ୍ଠି ପଡ଼ିଛି ଗୋଟେ ମାଡ଼ି ସେଇଟାକୁ ଧରିବେ ବିଶି ଆଙ୍ଗୁଳି ଲାଗିବନି କେବଳ